ସାଉଲଙ୍କ ମୃତ୍ୟୁ ପରେ ଦାଉଦ ଅମାଲିକୀୟମାନଙ୍କୁ ବଧ କରି ଫେରି ସିକ୍ଲଗ୍ ନଗରରେ ଦୁଇ ଦିନ ରହିଲେ। ତୃତୀୟ ଦିନରେ ସାଉଲଙ୍କ ଛାଉଣି ଭିତରୁ ଜଣେ ଲୋକ ଆପଣା ବସ୍ତ୍ର ଚିରି ଓ ମସ୍ତକରେ ମାଟି ଦେଇ ଆସିଲା। ପୁଣି ସେ ଦାଉଦଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ ଭୂମିରେ ପଡ଼ି ପ୍ରଣାମ କଲା। ତହିଁରେ ଦାଉଦ ତାହାକୁ କହିଲେ, ତୁମ୍ଭେ କେଉଁଠାରୁ ଆସିଅଛ? ତହୁସେ କହିଲା, ମୁଁ ଇସ୍ରାଏଲ ଛାଉଣିରୁ ପଳାଇ ଆସିଲି। ତହିଁରେ ଦାଉଦ ତାହାକୁ କହିଲେ, କଥା କ'ଣ ମୋତେ କହିଲ? ତହୁସେ ଉତ୍ତର କଲା, ଲୋକମାନେ ଯୁଦ୍ଧରୁ ପଳାଇଲେ, ପୁଣି ଅନେକ ଲୋକ ପତିତ ହେଲେ ଓ ମଲେ, ଆଉ ସାଉଲ ଓ ତାଙ୍କର ପୁତ୍ର ଜୋନାଥନ ମଧ୍ୟ ମଲେ। ତହିଁରେ ଦାଉଦ ସେହି ଯୁବାକୁ କହିଲେ, ସାଉଲ ଓ ତାଙ୍କର ପୁତ୍ର ଜୋନାଥନ ମଲେ ବୋଲି ତୁମ୍ଭେ କିପରି ଜାଣିଲ? ତହିଁରେ ସେହି ଯୁବା ତାଙ୍କୁ କହିଲା, ମୁଁ ଅଚାନକ ଗିଲବୟ ପର୍ବତରେ ଉପସ୍ଥିତ ହୁଅନ୍ତେ ସାଉଲ ଆପଣା ବର୍ଚ୍ଛା ଉପରେ ଆଉଜି ପଡ଼ିଅଛନ୍ତି, ରଥ ଓ ଅଶ୍ୱାରୋହୀମାନେ ତାଙ୍କ ପଛେ ଲାଗି ରହିଅଛନ୍ତି। ସାଉଲ ପଛକୁ ଅନାନ୍ତେ ମୋତେ ଦେଖି ଡାକିଲେ। ତହିଁରେ ମୁଁ ଉତ୍ତର କଲି, ଏଠାରେ ମୁଁ ଅଛି। ତେଣୁ ସେ ମୋତେ କହିଲେ, ତୁମ୍ଭେ କିଏ? ମୁଁ ଉତ୍ତର କଲି, ମୁଁ ଜଣେ ଅମାଲିକୀୟ ଲୋକ। ତେବେ ସେ ମୋତେ କହିଲେ, ବିନୟ କରୁଅଛି, ମୋ ଉପରେ ଠିଆ ହୋଇ ମୋତେ ବଧ କର, ମୋତେ ବଡ଼ କଷ୍ଟ ହେଉଅଛି, କାରଣ ଏ ପର୍ଯ୍ୟନ୍ତ ମୋଠାରେ ପ୍ରାଣ ସମ୍ପୂର୍ଣ୍ଣ ରହିଅଛି। ତହିଁରେ ମୁଁ ତାଙ୍କ ଉପରେ ଠିଆ ହୋଇ ତାଙ୍କୁ ବଧ କଲି, କାରଣ ସେ ପତନ ହେଲା ଉତ୍ତାରେ ସେ ଆଉ ବଞ୍ଚିବେ ନାହିଁ ବୋଲି ମୁଁ ଜାଣିଲି। ପୁଣି ମୁଁ ତାଙ୍କ ମସ୍ତକର ମୁକୁଟ ଓ ବାହୁର ବାଜୁ ନେଇ ଏଠାକୁ ମୋ ସ୍ୱାମୀଙ୍କ କତିକି ଆଣିଅଛି। ଏଥିରେ ଦାଉଦ ଦୁଃଖ ସକାଶ ଆପଣା ବସ୍ତ୍ର ଧରି ଚିରିଲେ ଓ ତାଙ୍କ ସଙ୍ଗୀ ଲୋକମାନେ ମଧ୍ୟ ସେହିପରି କଲେ। ପୁଣି ସାଉଲ ଓ ତାଙ୍କର ପୁତ୍ର ଜୋନାଥନ ଓ ସଦାପ୍ରଭୁଙ୍କ ଲୋକମାନେ ଓ ଇସ୍ରାଏଲ ବଂଶ ଖଡ୍ଗରେ ପତିତ ହେବାରୁ ଦାଉଦ ଓ ତାଙ୍କ ସଙ୍ଗୀମାନେ ସେମାନଙ୍କ ନିମନ୍ତେ ବିଳାପ ଓ ରୋଦନ କଲେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କଲେ। ଏଉତାରେ ଦାଉଦ ସେହି ଯୁବାକୁ କହିଲେ, ତୁମ୍ଭେ କେଉଁ ସ୍ଥାନର ଲୋକ? ସେ ଉତ୍ତର କଲା, ମୁଁ ଜଣେ ବିଦେଶୀ ଅମାଲିକୀୟ ଲୋକର ପୁତ୍ର। ତହୁ ଦାଉଦ ତାହାକୁ କହିଲେ, ତୁମ୍ଭେ ଯେ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ନାଶ କରିବା ପାଇଁ ଆପଣା ହସ୍ତ ବଢ଼ାଇବାକୁ ଭୟ ନ କଲ, ଏ କିପରି? ଏଥିରେ ଦାଉଦ ଯୁବାମାନଙ୍କ ମଧ୍ୟରୁ ଜଣକୁ ଡାକି କହିଲେ, ପାଖକୁ ଯାଇ ତାକୁ ଆକ୍ରମଣ କର। ତହିଁରେ ସେ ତାକୁ ଆଘାତ କରନ୍ତେ, ସେ ଅମାଲିକୀୟ ମଲା। ପୁଣି ଦାଉଦ ମୃତ ଅମାଲିକୀୟକୁ କହିଲେ, ତୁମ୍ଭ ରକ୍ତ ତୁମ୍ଭ ମସ୍ତକରେ ବର୍ତ୍ତୁ, କାରଣ ତୁମ୍ଭର ମୁଖ ତୁମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଇ କହିଅଛି, ମୁଁ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ବଧ କରିଅଛି। ଏଥିଉତ୍ତରେ ଦାଉଦ ସାଉଲ ଓ ତାଙ୍କ ପୁତ୍ର ଜୋନାଥନଙ୍କ ମୃତ୍ୟୁରେ ବିଳାପ କଲେ। ପୁଣି ଯେହୁଦା ସନ୍ତାନମାନଙ୍କୁ ସେହି ଧନୁର୍ଗୀତ ଶିଖାଇବାକୁ ଆଜ୍ଞା ଦେଲେ। ଦେଖ, ତାହା ଯାସେର ପୁସ୍ତକରେ ଲେଖା ଅଛି, ହେ ଇସ୍ରାଏଲ, ତୁମ୍ଭର ଭୂଷଣ ସ୍ୱରୂପ ତୁମ୍ଭ ଉଚ୍ଚସ୍ଥଳୀରେ ହତ ହେଲେ, ବୀରମାନେ କିପରି ପତିତ ହେଲେ। ଗାଥରେ ଏହା ନ ଜଣାଅ, ଅସ୍କିଲନର ଦାଣ୍ଡରେ ଏହା ପ୍ରଚାର ନ କର, କଲେ ପଲିଷ୍ଠ କନ୍ୟାମାନେ ଆନନ୍ଦ କରିବେ, ଅସୁନତମାନଙ୍କ କନ୍ୟାଗଣ ଜୟଧ୍ୱନି କରିବେ। ହେ ଗିଲବୟ ପର୍ବତଗଣ, ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡ଼ୁ, କି ଅବା ଉପହାରଜନକ କ୍ଷେତ୍ର ନ ହେଉ, କାରଣ ସେଠାରେ ବୀରମାନଙ୍କ ଢାଲ ମଳିନ ହେଲା, ସାଉଲଙ୍କର ଢାଲ ତୈଳରେ ଅନଭିଷିକ୍ତ ରହିଲା। ହତ ଲୋକମାନଙ୍କ ରକ୍ତରୁ ବୀରମାନଙ୍କ ମେଦରୁ ଜୋନାଥନଙ୍କ ଧନୁ ଫେରେ ନାହିଁ, ଓ ସାଉଲଙ୍କର ଖଡ୍ଗ ଖାଲି ହୋଇ ଫେରେ ନାହିଁ। ସାଉଲ ଓ ଜୋନାଥନ ଜୀବଦଶାରେ ପରସ୍ପର ପ୍ରିୟ ଓ ତୁଷ୍ଟିଜନକ ଥିଲେ, ମରଣ ସମୟରେ ହେଁ ସେମାନେ ଭିନ୍ନ ହେଲେ ନାହିଁ। ସେମାନେ ଉତ୍କୃଷ୍ଟ ପକ୍ଷୀଠାରୁ ବେଗବାନ, ସେମାନେ ସିଂହଠାରୁ ବଳବାନ ଥିଲେ। ହେ ଇସ୍ରାଏଲର କନ୍ୟାଗଣ, ସାଉଲଙ୍କ ପାଇଁ ରୋଦନ କର, ସେ ତୁମ୍ଭମାନଙ୍କୁ ସିନ୍ଦୁରବର୍ଣ୍ଣ ବସ୍ତ୍ରରେ ସୁନ୍ଦର ରୂପେ ବସ୍ତ୍ରାନ୍ୱିତ କଲେ, ସେ ତୁମ୍ଭମାନଙ୍କ ବସ୍ତ୍ର ଉପରେ ସ୍ୱର୍ଣ୍ଣ ଅଳଙ୍କାର ମଣ୍ଡିଲେ। ବୀରମାନେ ଯୁଦ୍ଧ ମଧ୍ୟରେ କିପରି ମରିଅଛନ୍ତି, ଜୋନାଥନ ତୁମ୍ଭ ଉଚ୍ଚସ୍ଥଳୀରେ ହତ ହେଲେ। ହେ ମୋହର ଭାଇ ଜୋନାଥନ, ମୁଁ ତୁମ୍ଭ ଲାଗି ବ୍ୟାକୁଳ ହେଉଅଛି, ତୁମ୍ଭେ ମୋହର ଅତି ତୁଷ୍ଟିଜନକ ଥିଲ, ମୋ ପ୍ରତି ତୁମ୍ଭର ପ୍ରେମ ଆଶ୍ଚର୍ଯ୍ୟ, ତାହା ସ୍ତ୍ରୀମାନଙ୍କ ପ୍ରେମରୁ ବଳିଗଲା। ବୀରମାନେ କିପରି ପତିତ ହେଲେ ଓ ଯୁଦ୍ଧାସ୍ତ୍ର ସକଳ ବିନଷ୍ଟ ହେଲା। ଏଥିଉତ୍ତାରେ ଅମନ ସନ୍ତାନଗଣର ରାଜା ମରନ୍ତେ, ତାହାର ପୁତ୍ର ହାନୁନ୍ ତାହାର ବଦଳରେ ରାଜା ହେଲା। ତହିଁରେ ଦାଉଦ କହିଲେ, ହାନୁନ୍ର ପିତା ନାହସ ଯେପରି ମୋ ପ୍ରତି ଦୟା ପ୍ରକାଶ କରିଥିଲା, ସେପରି ମୁଁ ହାନୁନ୍ ପ୍ରତି ଦୟା ପ୍ରକାଶ କରିବି। ତେଣୁ ତାହାକୁ ପିତୃଶୋକରୁ ସାନ୍ତ୍ୱନା କରିବା ନିମନ୍ତେ ଦାଉଦ ଆପଣା ଦାସମାନଙ୍କୁ ପଠାଇଲେ। ତହୁ ଦାଉଦଙ୍କର ଦାସମାନେ ଅମନ ସନ୍ତାନଗଣର ଦେଶରେ ଉପସ୍ଥିତ ହେଲେ। ମାତ୍ର ଅମନ ସନ୍ତାନଗଣର ଅଧିପତିମାନେ ସେମାନଙ୍କ ପ୍ରଭୁ ହାନୁନ୍ଙ୍କୁ କହିଲେ, ଦାଉଦ ଆପଣଙ୍କ ନିକଟକୁ ସାନ୍ତ୍ୱନାକାରୀମାନଙ୍କୁ ପଠାଇ ଅଛି ବୋଲି ସେ ଯେ ଆପଣଙ୍କ ପିତାଙ୍କ ସମ୍ଭ୍ରମ କରୁଅଛି, ଏହାକି ଆପଣ ବିଚାର କରନ୍ତି? ଦାଉଦ କି ନଗର ଅନୁସନ୍ଧାନ କରିବା ଅଭିପ୍ରାୟରେ ତହିଁରେ ଭ୍ରମଣ କରିବାକୁ ଓ ତାହା ନାଶ କରିବାକୁ ଆପଣା ଦାସମାନଙ୍କୁ ତୁମ୍ଭ କତିକି ପଠାଇ ନାହିଁ, ତହିଁରେ ହାନୁନ୍ ଦାଉଦଙ୍କର ଦାସମାନଙ୍କୁ ଧରି ସେମାନଙ୍କ ଦାଢ଼ିର ଅଧ୍ୟକ୍ଷର କଲା ଓ ସେମାନଙ୍କ ପିଛାପାଖ ବସ୍ତ୍ର ମଝିରୁ କାଟି ପକାଇ ସେମାନଙ୍କୁ ବିଦାୟ କରିଦେଲା। ତହୁ ସେମାନେ ଦାଉଦଙ୍କୁ ଏହା ଜ୍ଞାତ କରାନ୍ତେ ସେମାନଙ୍କୁ ଭେଟିବା ପାଇଁ ଲୋକ ପଠାଇଲେ, କାରଣ ସେମାନେ ଅତିଶୟ ଲଜ୍ଜିତ ଥିଲେ। ପୁଣି ରାଜା କହିଲେ, ତୁମ୍ଭମାନଙ୍କ ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ଜିରିହ ନଗରରେ ଥାଅ, ତହିଁତାରେ ଫେରି ଆସିବ। ଏଥିରେ ଅମନ ସନ୍ତାନମାନେ ଦେଖିଲେ ଯେ ସେମାନେ ଦାଉଦଙ୍କ ସମ୍ମୁଖରେ ଦୁର୍ଗନ୍ଧ ସ୍ୱରୂପ ହୋଇଅଛନ୍ତି, ଏହେତୁ ଅମନ ସନ୍ତାନଗଣ ଲୋକ ପଠାଇ ବେଥର ହୋବସ୍ଥ ଓ ଗୋବାସ୍ଥିତ ଅରାମ୍ୟ 20,000 ପଦାତିକକୁ ଓ 1,000 ଲୋକ ସହିତ ମାଖାର ରାଜାକୁ ଓ ଟୋବର 12,000 ଲୋକଙ୍କୁ ବେତନ ଦେଇ ରଖିଲେ। ଆଉ ଦାଉଦ ଏହା ଶୁଣି ଜୟାବକୁ ଓ ବୀରସୈନ୍ୟ ସମସ୍ତଙ୍କୁ ପଠାଇଲେ। ତହିଁରେ ଅମନ ସନ୍ତାନଗଣ ବାହାର ହୋଇ ଆସି ଦ୍ୱାର ପ୍ରବେଶ ସ୍ଥାନ ନିକଟରେ ଯୁଦ୍ଧ କରିବାକୁ ପ୍ରସ୍ତୁତ କଲେ। ପୁଣି ସୋବା ଓ ରାହବର ଅରାମ୍ୟ ଲୋକମାନେ ଆଉ ଟୋବର ଓ ମାଖର ଲୋକମାନେ କ୍ଷେତ୍ରରେ ଅଲଗା ରହିଲେ। ଏହିରୂପେ ଜୟାବ ଆପଣା ବିରୁଦ୍ଧରେ ଆଗେ ଓ ପଛେ ଯୁଦ୍ଧ ପ୍ରସ୍ତୁତ ହେବାର ଦେଖି ଇସ୍ରାଏଲର ସମୁଦାୟ ବଛାଲୋକ ମଧ୍ୟରୁ ଲୋକ ବାଛି ଅରାମ୍ୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲେ। ପୁଣି ସେ ଅବଶିଷ୍ଟ ଲୋକମାନଙ୍କୁ ଆପଣା ଭାଇ ଅବିଷୟ ହସ୍ତରେ ସମର୍ପଣ କଲା। ତହିଁରେ ସେ ସେମାନଙ୍କୁ ନେଇ ଅମନ ସନ୍ତାନଗଣ ବିରୁଦ୍ଧରେ ସୈନ୍ୟ ସଜାଇଲା। ପୁଣି ସେ କହିଲା, ଯଦି ଅରାମ୍ୟମାନେ ମୋ ନିମନ୍ତେ ଅଧିକ ଶକ୍ତିଶାଳୀ ହେବେ ତେବେ ତୁମ୍ଭେ ମୋତେ ସାହାଯ୍ୟ କରିବ, ମାତ୍ର ଯଦି ଅମନ ସନ୍ତାନମାନେ ତୁମ୍ଭ ନିମନ୍ତେ ଅଧିକ ଶକ୍ତିଶାଳୀ ହେବେ ତେବେ ମୁଁ ଆସି ତୁମ୍ଭକୁ ସାହାଯ୍ୟ କରିବି। ବଳବାନ ହୁଅ, ଆମ୍ଭେମାନେ ଆପଣା ଲୋକମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କର ନଗରମାନଙ୍କ ନିମନ୍ତେ ଆପଣମାନଙ୍କୁ ବଳବାନ କରୁ। ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଭଲ ସେ ତାହା କରନ୍ତୁ। ତହିଁରେ ମୋୟାବ ଓ ତାହାର ସଙ୍ଗୀ ଲୋକମାନେ ଅରାମ୍ୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ନିକଟକୁ ଆସନ୍ତେ ସେମାନେ ତାଙ୍କ ସମ୍ମୁଖରୁ ପଳାଇଲେ। ଏଥିରେ ଅରାମ୍ୟମାନଙ୍କୁ ପଳାଇବାର ଦେଖି ଓମନ ସନ୍ତାନଗଣ ମଧ୍ୟ ଅବିଷୟ ସମ୍ମୁଖରୁ ପଳାଇ ନଗରରେ ପ୍ରବେଶ କଲେ। ତେବେ ଜୋଆବ ଓମନ ସନ୍ତାନମାନଙ୍କ ନିକଟରୁ ଜେରୁସାଲମକୁ ଫେରି ଆସିଲା। ଏଉତାରେ ଓମନୀୟମାନେ ଇସ୍ରାଏଲ ସମ୍ମୁଖରେ ଆପଣମାନଙ୍କୁ ପରାସ୍ତ ଦେଖି ଏକତ୍ର ହେଲେ। ପୁଣି ହଦ ଦେଶର ଲୋକ ପଠାଇ ଫରାତ ନଦୀର ସେ ପାରିସ୍ଥିତ ଅରାମ୍ୟମାନଙ୍କୁ ଅଣାଇଲା। ତହୁ ସେମାନେ ହେଲମକୁ ଆସିଲେ। ହଦ ଦେଶର ସେନାପତି ସୋବୋକ ସେମାନଙ୍କର ଅଗ୍ରଗାମୀ ଥିଲା। ଏଉତାରେ ଦାଉଦଙ୍କୁ ଏହା ଜ୍ଞାତ କରାଯାନ୍ତେ ସେ ସମୁଦାୟ ଇସ୍ରାଏଲକୁ ଏକତ୍ର କରି ଜର୍ଦ୍ଦନ ପାର ହୋଇ ହେଲମକୁ ଆସିଲେ। ଏଥିରେ ଅରାମ୍ୟମାନେ ଦାଉଦଙ୍କ ସମ୍ମୁଖରେ ସୈନ୍ୟ ସଜାଇ ତାଙ୍କ ସଙ୍ଗେ ଯୁଦ୍ଧ କଲେ, ମାତ୍ର ଅରାମ୍ୟମାନେ ଇସ୍ରାଏଲ ସମ୍ମୁଖରୁ ପଳାଇଲେ। ପୁଣି ଦାଉଦ ଅରାମ୍ୟମାନଙ୍କ 700 ରଥାରୂଢ଼ ଓ 40,000 ଅଶ୍ୱାରୂଢ଼ ସୈନ୍ୟ ବଦ୍ଧ କଲେ। ପୁଣି ସେ ସେମାନଙ୍କ ସେନାପତି ସୋବକକୁ ଆଘାତ କରନ୍ତେ ସେ ସେହିଠାରେ ମଲା। ତହୁ ହଦ ଦେଶର ଅଧୀନ ସମସ୍ତ ରାଜା ଇସ୍ରାଏଲ ସମ୍ମୁଖରେ ଆପଣମାନଙ୍କୁ ପରାସ୍ତ ଦେଖି ଇସ୍ରାଏଲ ସହିତ ଶାନ୍ତିର ଚୁକ୍ତି କରି ସେମାନଙ୍କର ଦାସ ହେଲେ। ଏହେତୁ ଅରାମ୍ୟମାନେ ଅମନ ସନ୍ତାନଗଣକୁ ଆଉ ସାହାଯ୍ୟ କରିବାକୁ ଭୟ କଲେ। ଏଥୁତାର ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବାବେଳେ ଦାଉଦ ଜୋଆବକୁ ଓ ତାହା ସହିତ ଆପଣା ଦାସମାନଙ୍କୁ ଓ ସମୁଦାୟ ଇସ୍ରାଏଲକୁ ପଠାଇଲେ। ତହିଁରେ ସେମାନେ ଅମନ ସନ୍ତାନମାନଙ୍କୁ ସଂହାର କରି ରବାନଗର ଅବରୋଧ କଲେ, ମାତ୍ର ଦାଉଦ ଜେରୁସାଲମରେ ରହିଲେ। ଦିନେ ସନ୍ଧ୍ୟା ସମୟରେ ଦାଉଦ ଆପଣ ଶଯ୍ୟାରୁ ଉଠି ରାଜଗୃହର ଛାତ ଉପରେ ବୁଲୁଥିଲେ। ପୁଣି ସେହି ଛାତ ଉପରୁ ସେ ଏକ ସ୍ତ୍ରୀକୁ ସ୍ନାନ କରୁଥିବାର ଦେଖିଲେ। ସେହି ସ୍ତ୍ରୀ ଦେଖିବାକୁ ଅତି ସୁନ୍ଦରୀ ଥିଲା, ତେଣୁ ଦାଉଦ ସେହି ସ୍ତ୍ରୀର ବିଷୟ ବୁଝିବା ପାଇଁ ଲୋକ ପଠାନ୍ତେ ଜଣେ କହିଲା, ସେ କ'ଣ ଇଲିଆମର କନ୍ୟା ହିତ୍ୟ ଉରିୟର ଭାର୍ଯ୍ୟା ବେତସବା ନୁହେଁ? ତହୁ ଦାଉଦ ଦୂତ ପଠାଇ ତାହାକୁ ଆଣିଲେ। ପୁଣି ସେ ତାଙ୍କ ନିକଟକୁ ଆସନ୍ତେ ଦାଉଦ ତାହା ସହିତ ଶୟନ କଲେ। ସେ ସମୟରେ ସେହି ସ୍ତ୍ରୀ ଋତୁ ସ୍ନାନ କରିଥିଲା। ଏଉତାରେ ସେ ଆପଣା ଗୃହକୁ ଫେରିଗଲା। ଏଥିଉତାରେ ସେହି ସ୍ତ୍ରୀ ଗର୍ଭବତୀ ହୁଅନ୍ତେ ଦାଉଦଙ୍କ ନିକଟକୁ ଲୋକ ପଠାଇ ଜଣାଇ କହିଲା, ମୁଁ ଗର୍ଭବତୀ ହୋଇଅଛି। ତହୁ ଦାଉଦ ଜୋଆବ ନିକଟକୁ ଲୋକ ପଠାଇ କହିଲେ, ହିତ୍ୟ ଉରିୟକୁ ମୋ ନିକଟକୁ ପଠାଇ ଦିଅ। ତହିଁରେ ଜୋଆବ ଉରିୟକୁ ଦାଉଦଙ୍କ ନିକଟକୁ ପଠାଇ ଦେଲା। ତେଣୁ ଉରିୟ ଉପସ୍ଥିତ ହୁଅନ୍ତେ ଦାଉଦ ତାହାକୁ ଜୋଆବର କୁଶଳ ବାର୍ତ୍ତା ଓ ଲୋକମାନଙ୍କର କୁଶଳ ବାର୍ତ୍ତା ଓ ଯୁଦ୍ଧର କୁଶଳ ବାର୍ତ୍ତା ପଚାରିଲେ। ପୁଣି ଦାଉଦ ଉରିୟକୁ କହିଲେ, ଆପଣା ଗୃହକୁ ଯାଇ ପାଦ ପ୍ରକ୍ଷାଳନ କର। ତହିଁରେ ଉରିୟ ରାଜଗୃହରୁ ବାହାରିଗଲା, ପୁଣି ତା ପଛେ ପଛେ ରାଜାଙ୍କ ନିକଟରୁ ଉପହାର ଗଲା। ମାତ୍ର ଉରିୟ ଆପଣା ପ୍ରଭୁର ଦାସଗଣ ସହିତ ରାଜଗୃହ ଦ୍ୱାରରେ ଶୟନ କଲା, ଆଉ ଆପଣା ଗୃହକୁ ଗଲା ନାହିଁ। ଏଥିରେ ଉରିୟ ଆପଣା ଗୃହକୁ ଯାଇ ନାହିଁ। ଏହା ଲୋକମାନେ ଦାଉଦଙ୍କୁ ଜଣାନ୍ତେ। ଦାଉଦ ଉରିୟକୁ କହିଲେ, ତୁମ୍ଭେ କ'ଣ ଯାତ୍ରାରୁ ଆସିନାହଁ? ଆପଣା ଗୃହକୁ କାହିଁକି ଗଲ ନାହିଁ? ତେବେ ଉରିୟ ଦାଉଦଙ୍କୁ କହିଲା, ସିନ୍ଧୁକ ଓ ଇସ୍ରାଏଲ ଓ ଜେହୁଦା ପତ୍ର କୁଟୀରରେ ଅଛନ୍ତି, ଓ ମୋ ପ୍ରଭୁ ଜୋୟାବ ଓ ମୋହର ପ୍ରଭୁଙ୍କ ଦାସମାନେ ପଦାରେ ଛାଉଣି କରି ଅଛନ୍ତି, ତେବେ ମୁଁ କ'ଣ ଭୋଜନ କରିବାକୁ ଓ ପାନ କରିବାକୁ ଓ ଭାର୍ଯ୍ୟା ସଙ୍ଗେ ଶୟନ କରିବାକୁ ଆପଣା ଗୃହକୁ ଯିବି? ଆପଣ ଜୀବିତ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଏ କଥା କରିବି ନାହିଁ। ଏଥିରେ ଦାଉଦ ଉରିୟକୁ କହିଲେ, ଆଜି ମଧ୍ୟ ଏଠାରେ ଥାଅ, ମୁଁ କାଲି ତୁମ୍ଭକୁ ବିଦାୟ କରିବି। ତହୁଁ ଉରିୟ ସେ ଦିନ ଓ ପରଦିନ ଜେରୁସାଲେମରେ ରହିଲା। ଆଉ ଦାଉଦ ତାହାକୁ ନିମନ୍ତ୍ରଣ କରନ୍ତେ, ସେ ତାଙ୍କ ସମ୍ମୁଖରେ ଭୋଜନ ପାନ କଲା। ପୁଣି ଦାଉଦ ତାହାକୁ ମାତାଳ କରାଇଲେ, ତଥାପି ସେ ସନ୍ଧ୍ୟାକାଳେ ସେ ଆପଣା ପ୍ରଭୁର ଦାସଗଣ ସହିତ ଆପଣା ଶଯ୍ୟାରେ ଶୟନ କରିବାକୁ ଗଲା, ମାତ୍ର ଆପଣା ଗୃହକୁ ଗଲା ନାହିଁ। ଏଣୁ ଦାଉଦ ସକାଳେ ଜୋୟାବ ନିକଟକୁ ପତ୍ର ଲେଖି ଉରିୟ ହାତରେ ତାହା ପଠାଇଲେ। ପତ୍ରରେ ସେ ଏହା ଲେଖିଥିଲେ, ଯଥା ଯେପରି ଉରିୟ ଆହତ ହୋଇ ମରିବ, ଏଥିପାଇଁ ତୁମ୍ଭେମାନେ ଘୋର ଯୁଦ୍ଧ ସମୟରେ ତାହାକୁ ନିଯୁକ୍ତ କରି ତାହା ନିକଟରୁ ଘୁଞ୍ଚିଯିବ। ପୁଣି ଜୋୟାବ ନଗର ନିରୀକ୍ଷଣ କରିବାବେଳେ ବିକ୍ରମଶାଳୀ ଲୋକମାନେ କେଉଁଠାରେ ଅଛନ୍ତି ଏହା ଜାଣି ସେ ଉରିୟକୁ ସେଠାରେ ନିଯୁକ୍ତ କଲା। ଏ ଉତ୍ତରେ ନଗରର ଲୋକମାନେ ବାହାରେ ଯାଇ ଜୋୟାବ ସଙ୍ଗେ ଯୁଦ୍ଧ କଲେ। ତହେଲେ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ କେତେ ଲୋକ ମଲେ ଓ ହିତ୍ୟ ଉରିୟ ମଧ୍ୟ ମଲା। ତେବେ ଜୋୟାବ ବାର୍ତ୍ତାବାହକଙ୍କୁ ପଠାଇ ଦାଉଦଙ୍କୁ ଯୁଦ୍ଧର ସମସ୍ତ କଥା ଜଣାଇଲା। ପୁଣି ତାହାଙ୍କୁ ଆଜ୍ଞା ଦେଇ କହିଲା, ତୁମ୍ଭେ ରାଜାଙ୍କୁ ଯୁଦ୍ଧର ସମସ୍ତ କଥା ଜଣାଇଲା ଉତ୍ତାରେ ଯଦି ରାଜାଙ୍କର କ୍ରୋଧ ଉଠେ ଓ ସେ ତୁମ୍ଭକୁ କହନ୍ତି, କାହିଁକି ତୁମ୍ଭେମାନେ ଯୁଦ୍ଧ କରିବା ପାଇଁ ନଗରର ଏତେ ନିକଟକୁ ଗଲ, ସେମାନେ ପ୍ରାଚୀରରୁ ବାଣ ମାରିବେ ବୋଲି କ'ଣ ତୁମ୍ଭେମାନେ ଜାଣିଲ ନାହିଁ? ଜିରୁ ବେସତର ପୁତ୍ର ଅବିମେଲକକୁ କିଏ ମାରିଲା? ଜଣେ ସ୍ତ୍ରୀ ପ୍ରାଚୀରରୁ ତାହା ଉପରକୁ ଚକି ଉପରପଟ ପକାନ୍ତେ ସେ କ'ଣ ତେବେସରେ ମଲା ନାହିଁ? କାହିଁକି ତୁମ୍ଭେମାନେ ପ୍ରାଚୀରର ଏତେ ନିକଟକୁ ଗଲ? ତେବେ ତୁମ୍ଭେ କହିବ, ଆପଣଙ୍କ ଦାସ ହିତ୍ୟ ଉରିୟ ମଧ୍ୟ ମରିଅଛି। ତେହେଲେ ସେହି ଦୂତ ପ୍ରସ୍ଥାନ କରି ଜୋୟାବ ଜହି ପାଇଁ ତାହାକୁ ପଠାଇଥିଲା ସେହିସବୁ ଦାଉଦଙ୍କୁ ଯାଇ ଜଣାଇଲା। ସେହି ଦୂତ ଦାଉଦଙ୍କୁ କହିଲା, ସେ ଲୋକମାନେ ଆମ୍ଭମାନଙ୍କ ଉପରେ ପ୍ରବଳ ହୋଇ ପଦାକୁ ଆମ୍ଭମାନଙ୍କ ନିକଟକୁ ବାହାରି ଆସିଲେ, ତହୁଁ ଆମ୍ଭେମାନେ ଦ୍ୱାର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ସେମାନଙ୍କୁ ଆକ୍ରମଣ କରି ଗଲୁ। ଏଥିରେ ଧନୁର୍ଦ୍ଧରମାନେ ପ୍ରାଚୀରରୁ ଆପଣମାନଙ୍କ ଦାସମାନଙ୍କ ଉପରେ ବାଣ ନିକ୍ଷେପ କଲେ, ତହୁ ମହାରାଜାଙ୍କର କେତେକ ଦାସ ମଲେ ଓ ଆପଣଙ୍କ ଦାସ ହିତ୍ୟ ଉରିୟ ମଧ୍ୟ ମଲା। ସେତେବେଳେ ଦାଉଦ ସେହି ଦୂତକୁ କହିଲେ, ତୁମ୍ଭେ ଜୋୟାବକୁ ଏପରି କହିବ, ଏଥିରେ ତୁମ୍ଭେ ଦୁଃଖିତ ହୁଅ ନାହିଁ, କାରଣ ଖଡ୍ଗ ଯେପରି ଏକକୁ ସେପରି ଅନ୍ୟକୁ ଗ୍ରାସ କରନ୍ତେ, ତୁମ୍ଭେ ନଗର ପ୍ରତିକୂଳରେ ଆହୁରି ଦୃଢ଼ ଯୁଦ୍ଧ କରି ତାହା ଉଚ୍ଛିନ୍ନ କର, ଏହି ରୂପେ ତୁମ୍ଭେ ତାହାକୁ ସାହସିକ କର। ଏ ଉତ୍ତାରେ ଉରିୟର ଭାର୍ଯ୍ୟା ଆପଣା ସ୍ୱାମୀ ଉରିୟର ମୃତ୍ୟୁ ସମ୍ବାଦ ପାଇ ଆପଣା ସ୍ୱାମୀ ନିମନ୍ତେ ବିଳାପ କଲା। ପୁଣି ଶୋକ କରିବା ସମୟ ଗତ ହୁଅନ୍ତେ ଦାଉଦ ଲୋକ ପଠାଇ ତାହାକୁ ଆପଣା ଗୃହକୁ ନେଲେ, ତହୁଁ ସେ ତାଙ୍କର ଭାର୍ଯ୍ୟା ହେଲା ଓ ସେ ତାଙ୍କର ଏକ ପୁତ୍ର ପ୍ରସବ କଲା। ମାତ୍ର ଦାଉଦ ଏହି ଯେଉଁ କର୍ମ କଲେ ତାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଥିଲା। ଏଥି ଉତ୍ତରେ ସଦାପ୍ରଭୁ ଦାଉଦଙ୍କ ନିକଟକୁ ନାଥନଙ୍କୁ ପ୍ରେରଣ କଲେ। ତହୁଁ ସେ ତାଙ୍କ ନିକଟକୁ ଆସି ତାଙ୍କୁ କହିଲେ, ଏକ ନଗରରେ ଦୁଇ ଲୋକ ଥିଲେ, ଜଣେ ଧନୀ ଓ ଜଣେ ଦରିଦ୍ର। ଧନୀ ଲୋକର ଅତି ପ୍ରଚୁର ଗୋମେଷାଦି ଓ ପଲ ଥିଲା, ମାତ୍ର ଦରିଦ୍ର ଲୋକର ଗୋଟିଏ ସାନ ମେଷବତ୍ସା ବିନା ଅନ୍ୟ ଆଉ କିଛି ନଥିଲା। ଯାହା ସେ କିଣିପାରିଥିଲା ତାହା ସଙ୍ଗେ ଓ ତାହାର ବାଳକମାନଙ୍କ ସଙ୍ଗେ ସେ ଏକତ୍ର ବଢ଼ିଲା। ସେ ତାହାର ନିଜ ତୁଣ୍ଡର ଆହାରରୁ ଖାଇଲା ଓ ତାହାର ନିଜ ପାତ୍ରରୁ ପାନ କଲା ଓ ତାହାର କୋଳରେ ଶୟନ କଲା। ପୁଣି ତାହା ପ୍ରତି ସେ କନ୍ୟାତୁଲ୍ୟ ଥିଲା। ଦିନେ ସେହି ଧନୀ ଲୋକ ନିକଟକୁ ଜଣେ ଯାତ୍ରୀ ଆସିଲା, କିନ୍ତୁ ସେ ଧନୀ ଲୋକ ଆପଣା ନିକଟକୁ ଆଗତ ପଥିକ ପାଇଁ ରାନ୍ଧିବାକୁ ନିଜ ପଲରୁ ଓ ନିଜ ଗୋଠରୁ ନେବାକୁ କୁଣ୍ଠିତ ହେଲା। ମାତ୍ର ସେହି ଦରିଦ୍ର ଲୋକର ମେଷବତ୍ସାଟିକୁ ନେଇ ଆଗନ୍ତୁକ ଲୋକ ପାଇଁ ରାନ୍ଧିଲା। ଏଥିରେ ସେହି ଧନୀ ଲୋକ ପ୍ରତି ସଦାପ୍ରଭୁଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା। ପୁଣି ସେ ନାଥନଙ୍କୁ କହିଲେ, ଯେଉଁ ବ୍ୟକ୍ତି ଏହା କରିଅଛି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମୃତ୍ୟୁର ଯୋଗ୍ୟ। ସେ ଏହି କର୍ମ କରିବାରୁ ଓ ସେ କିଛି ଦୟା ନ କରିବାରୁ ସେହି ମେଷବତ୍ସାର ଚାରିଗୁଣ ଫେରାଇ ଦେବ। ଏଥିରେ ନାଥନ ଦାଉଦଙ୍କୁ କହିଲେ, ସେହି ବ୍ୟକ୍ତି ତ ତୁମ୍ଭେ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ, ଆମ୍ଭେ ତୁମ୍ଭକୁ ସାଉଲଙ୍କ ହସ୍ତରୁ ରକ୍ଷା କଲୁ, ପୁଣି ଆମ୍ଭେ ତୁମ୍ଭକୁ ତୁମ୍ଭ ପ୍ରଭୁର ଗୃହ ଓ ତୁମ୍ଭ କୋଳରେ ତୁମ୍ଭ ପ୍ରଭୁର ଭାର୍ଯ୍ୟମାନଙ୍କୁ ଦେଲୁ, ପୁଣି ଇସ୍ରାଏଲ ଓ ଯେହୁଦା ବଂଶ ମଧ୍ୟ ତୁମ୍ଭକୁ ଦେଲୁ। ଆଉ ଯଦି ଏହା ଅଳ୍ପ ହୋଇଥାନ୍ତା, ତେବେ ଆମ୍ଭେ ତୁମ୍ଭକୁ ଆହୁରି ଅନ୍ୟାନ୍ୟ ବିଷୟ ଦେଇଥାନ୍ତୁ। ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା କରିବା ପାଇଁ ତୁମ୍ଭେ କାହିଁକି ତାହାଙ୍କ ବାକ୍ୟ ତୁଚ୍ଛ କଲ? ତୁମ୍ଭେ ଖଡ୍ଗ ଦ୍ୱାରା ହିତ୍ୟ ଉରିୟକୁ ମାରିଅଛ ଓ ତାହାର ଭାର୍ଯ୍ୟାକୁ ତୁମ୍ଭର ଭାର୍ଯ୍ୟା ହେବା ପାଇଁ ନେଇଅଛ, ପୁଣି ଅମନ ସନ୍ତାନଗଣର ଖଡ୍ଗ ଦ୍ୱାରା ଉରିୟକୁ ବଦ୍ଧ କରିଅଛ। ଏହେତୁ ତୁମ୍ଭ ଗୃହରୁ ଖଡ଼ଗ କେବେ ଯିବ ନାହିଁ, କାରଣ ତୁମ୍ଭେ ଆମ୍ଭକୁ ତୁଚ୍ଛ କରି ତୁମ୍ଭ ଭାର୍ଯ୍ୟା ହେବା ପାଇଁ ହିତ୍ୟ ଉରିୟର ଭାର୍ଯ୍ୟାକୁ ନେଇଅଛ। ସଦାପ୍ରଭୁ ଏହି କଥା କହନ୍ତି, ଦେଖ ଆମ୍ଭେ ତୁମ୍ଭ ନିଜ ବଂଶରୁ ତୁମ୍ଭ ବିରୁଦ୍ଧରେ ଅମଙ୍ଗଳ ଉତ୍ପନ୍ନ କରିବା ଓ ଆମ୍ଭେ ତୁମ୍ଭ ଭାର୍ଯ୍ୟାମାନଙ୍କୁ ଓ ତୁମ୍ଭ ସମ୍ମୁଖରେ ନେଇ ତୁମ୍ଭ ଆତ୍ମୀୟକୁ ଦେବା, ତହିଁରେ ସେ ପ୍ରକାଶରେ ତୁମ୍ଭ ଭାର୍ଯ୍ୟାଗଣ ସହିତ ଶୟନ କରିବ। ତୁମ୍ଭେ ଏହା ଗୋପନରେ କଲ, ମାତ୍ର ଆମ୍ଭେ ଏହି କର୍ମ ସମୁଦାୟ ଇସ୍ରାଏଲ ଆଗରେ ଓ ପ୍ରକାଶ୍ୟରେ କରିବା। ସେତେବେଳେ ଦାଉଦ ନାଥନଙ୍କୁ କହିଲେ, ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି। ଏଥିରେ ନାଥନ ଦାଉଦଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭର ପାପ ମଧ୍ୟ ଦୂର କରିଅଛନ୍ତି, ତୁମ୍ଭେ ମରିବ ନାହିଁ। ତଥାପି ଏହି କର୍ମ ଦ୍ୱାରା ତୁମ୍ଭେ ସଦାପ୍ରଭୁଙ୍କୁ ନିନ୍ଦା କରିଅଛ, ଏହେତୁ ତୁମ୍ଭର ଏହି ଯେଉଁ ସନ୍ତାନ ଜନ୍ମିଅଛି ସେ ନିଶ୍ଚୟ ମରିବ। ଏଥିଉତ୍ତରେ ନାଥନ ଆପଣା ଗୃହକୁ ଚାଲିଗଲେ। ଏଥିଉତ୍ତରେ ସଦାପ୍ରଭୁ ହିତ୍ୟର ଭାର୍ଯ୍ୟାଠାରୁ ଜାତ ଦାଉଦଙ୍କର ପୁତ୍ରକୁ ଆଘାତ କରନ୍ତେ, ସେ ଅତ୍ୟନ୍ତ ପୀଡ଼ିତ ହେଲା। ଏହେତୁ ଦାଉଦ ବାଳକ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ନିବେଦନ କଲେ ଓ ଦାଉଦ ଉପବାସ କଲେ ଓ ଭିତରେ ଯାଇ ସାରା ରାତି ଭୂମିରେ ପଡ଼ି ରହିଲେ। ଏଥିରେ ଦାଉଦଙ୍କ ଗୃହସ୍ଥ ପ୍ରାଚୀନମାନେ ଉଠି ତାଙ୍କୁ ଭୂମିରୁ ଉଠାଇବା ପାଇଁ ତାଙ୍କ ନିକଟରେ ଛିଡ଼ା ହେଲେ, ମାତ୍ର ସେ ଉଠିଲେ ନାହିଁ କିମ୍ବା ସେମାନଙ୍କ ସଙ୍ଗେ ଭୋଜନ କଲେ ନାହିଁ। ଏଉତାରେ ସପ୍ତମ ଦିନରେ ବାଳକ ମଲା, ମାତ୍ର ବାଳକ ଯେ ମରିଅଛି ଏହି କଥା ଦାଉଦଙ୍କୁ ଜଣାଇବା ପାଇଁ ତାଙ୍କର ଦାସମାନେ ଭୟ କଲେ, କାରଣ ସେମାନେ କହିଲେ, ଦେଖ ବାଳକ ବଞ୍ଚିଥିବା ବେଳେ ଆମ୍ଭେମାନେ ବହୁତ କହିଲେ ହେଁ, ସେ ଆମ୍ଭମାନଙ୍କର ଅବ ଶୁଣିଲେ ନାହିଁ, ଏବେ ବାଳକ ମରିଅଛି। ଏ କଥା ତାଙ୍କୁ ଜଣାଇଲେ ସେ ଆପଣାର କି ଅନିଷ୍ଟ ନ କରିବେ। ମାତ୍ର ଦାଉଦ ଆପଣା ଦାସମାନଙ୍କୁ ପରସ୍ପର ଫୁସ୍ଫୁସ୍ ହେଉଥିବାର ଦେଖି ଅନୁମାନ କଲେ ଯେ ବାଳକ ମରିଅଛି। ଏଣୁ ଦାଉଦ ଆପଣା ଦାସମାନଙ୍କୁ ପଚାରିଲେ, ବାଳକ ମଲାଣି କି? ସେମାନେ କହିଲେ, ମଲାଣି। ଏଥିରେ ଦାଉଦ ଭୂମିରେ ଉଠି ସ୍ନାନ ଓ ମର୍ଦ୍ଦନ ଓ ବସ୍ତ୍ର ପରିବର୍ତ୍ତନ କରି ସଦାପ୍ରଭୁଙ୍କ ଗୃହକୁ ଯାଇ ପ୍ରଣାମ କଲେ। ତହିଉତାରୁ ସେ ଆପଣା ଗୃହକୁ ଆସି ଆଜ୍ଞା ଦିଅନ୍ତେ, ଲୋକମାନେ ତାଙ୍କ ସମ୍ମୁଖରେ ଖାଦ୍ୟଦ୍ରବ୍ୟ ରଖିଲେ, ତହୁଁ ସେ ଭୋଜନ କଲେ। ଏଥିରେ ତାଙ୍କର ଦାସମାନେ ତାଙ୍କୁ କହିଲେ, ଆପଣ ଏ କି ପ୍ରକାର କର୍ମ କଲେ? ବାଳକ ବଞ୍ଚିଥିବା ବେଳେ ଆପଣ ତାହା ପାଇଁ ଉପବାସ ଓ ରୋଦନ କଲେ, ମାତ୍ର ବାଳକ ମଲାଉତାରେ ଆପଣ ଉଠି ଭୋଜନ କଲେ। ତହିଁରେ ସେ କହିଲେ, ବାଳକ ବଞ୍ଚିଥିବା ବେଳେ ମୁଁ ଉପବାସ ଓ ରୋଦନ କଲି, କାରଣ ମୁଁ କହିଲି, କେଜାଣି ସଦାପ୍ରଭୁ ମୋ ପ୍ରତି କୃପା କଲେ ମୋହର ବାଳକଟି ବଞ୍ଚିପାରିବ। ମାତ୍ର ଏବେ ତ ସେ ମଲା, ମୁଁ କାହିଁକି ଉପବାସ କରିବି? ମୁଁ କି ତାଙ୍କୁ ଫେରାଇ ଆଣିପାରିବି? ମୁଁ ତାହା ନିକଟକୁ ଯିବି, ମାତ୍ର ସେ ମୋ ନିକଟକୁ ଫେରି ଆସିବ ନାହିଁ। ଏଥିଉତ୍ତରେ ଦାଉଦ ଆପଣା ଭାର୍ଯ୍ୟା ବତ୍ସେବାକୁ ସାନ୍ତ୍ୱନା କଲେ ଓ ତାହା ନିକଟକୁ ଯାଇ ତାହାର ସହବାସ କଲେ। ଏଥିଉତ୍ତରେ ବତ୍ସେବା ପୁତ୍ର ପ୍ରସବ କରନ୍ତେ, ଦାଉଦ ତାହାର ନାମ ସୋଲୋମନ ଦେଲେ, ଆଉ ସଦାପ୍ରଭୁ ତାହାକୁ ପ୍ରେମ କଲେ। ପୁଣି ସେ ନାଥନ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା କହି ପଠାନ୍ତେ, ସଦାପ୍ରଭୁଙ୍କ ସକାଶୁ ସେ ତାହାର ନାମ ଜିଦିଦିଅ ଦେଲେ। ଏଥିମଧ୍ୟରେ ଜୋଆବ ଓମନ ସନ୍ତାନଗଣର ରବା ନଗର ପ୍ରତିକୂଳରେ ଯୁଦ୍ଧ କରି ରାଜନଗର ଅଧିକାର କଲା। ପୁଣି ଜୋଆବ ଦାଉଦଙ୍କ ନିକଟକୁ ଦୂତଗଣ ପଠାଇ କହିଲା, ମୁଁ ରବା ବିରୁଦ୍ଧରେ ଯୁଦ୍ଧ କରିଅଛି, ଆହୁରି ଜଳନଗର ଅଧିକାର କରିଅଛି। ଏହେତୁ ଆପଣ ଅବଶିଷ୍ଟ ଲୋକମାନଙ୍କୁ ଏକତ୍ର କରି ନଗର ନିକଟରେ ଛାଉଣି ସ୍ଥାପନ କରି ତାହା ଅଧିକାର କରନ୍ତୁ, ନହେଲେ ମୁଁ ସେ ନଗର ଅଧିକାର କଲେ ତାହା ମୋ ନାମାନୁସାରେ ଖ୍ୟାତ ହେବ। ଏଣୁ ଦାଉଦ ସମସ୍ତ ଲୋକଙ୍କୁ ଏକତ୍ର କରି ରବାକୁ ଗଲେ ଓ ତହିବୃଦ୍ଧରେ ଯୁଦ୍ଧ କରି ତାହା ଅଧିକାର କଲେ। ପୁଣି ଦାଉଦ ସେମାନଙ୍କର ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ, ତାହା ଏକ ତାଳନ୍ତ ପରିମିତ ସୁବର୍ଣ୍ଣ ଓ ତହିଁରେ ବହୁମୂଲ୍ୟ ପ୍ରସ୍ତରମାନ ଥିଲା, ଆଉ ତାହା ଦାଉଦଙ୍କର ମସ୍ତକରେ ଦିଆଗଲା। ପୁଣି ସେ ସେହି ନଗରରୁ ପ୍ରଚୁର ଲୁଟିତ ଦ୍ରବ୍ୟ ବାହାର କରି ଆଣିଲେ। ଆହୁରି ଦାଉଦ ନଗର ମଧ୍ୟରୁ ଲୋକମାନଙ୍କୁ ବାହାର କରି ଆଣି ସେମାନଙ୍କୁ କରତ ଓ ଲୁହା ମଇଁ ଓ ଲୁହା କୁରାଢ଼ୀ ଦ୍ୱାରା ଦଣ୍ଡ ଦେଲେ ଓ ସେମାନଙ୍କୁ ଇଟାଭାଟିରେ କାମ କରାଇଲେ। ସେ ଅମନ ସନ୍ତାନଗଣର ସମୁଦାୟ ନଗର ପ୍ରତି ଏହି ପ୍ରକାର କଲେ। ଏଉତାରେ ଦାଉଦ ଓ ସମସ୍ତ ଲୋକ ଜେରୁସାଲମକୁ ଫେରି ଆସିଲେ। ଏଥିଉତ୍ତରେ ଏହି ଘଟଣା ହେଲା, ଦାଉଦଙ୍କର ପୁତ୍ର ଅବସାଲମର ତାମର ନାମରେ ଏକ ସୁନ୍ଦରୀ ଭଉଣୀ ଥିଲା। ନିଜର ସାବତ ଭଉଣୀ ପ୍ରତି ଦାଉଦଙ୍କର ପୁତ୍ର ଅମନ କାମାସକ୍ତ ହେଲା। ପୁଣି ଅମନ ଆପଣା ଭଉଣୀ ତାମର ଲାଗି ଏପରି ଆକୁଳ ହେଲା ଯେ ସେ ପୀଡ଼ିତ ହେଲା, କାରଣ ତାମର ଅନୁଢ଼ା ଥିଲା ଓ ତାହା ପ୍ରତି କିଛି କରିବାକୁ ଅମନକୁ କଷ୍ଟକର ବୋଧ ହେଲା। ମାତ୍ର ଦାଉଦଙ୍କର ଭ୍ରାତା ସିମିଅର ପୁତ୍ର ଜୋନାଦବ ନାମରେ ଅମନର ଜଣେ ବନ୍ଧୁ ଥିଲା। ସେହି ଜୋନାଦବ ଅତି ଚତୁର, ଏଣୁ ଜୋନାଦବ ଅମନକୁ କହିଲା, ହେ ରାଜପୁତ୍ର, ତୁମ୍ଭେ କାହିଁକି ଦିନକୁ ଦିନ ଏପରି କ୍ଷୀଣ ହୋଇ ଯାଉଅଛ? ମୋତେ କ'ଣ ତାହା କହିବ ନାହିଁ? ଏଥିରେ ଅମନ ତାହାକୁ କହିଲା, ମୁଁ ମୋର ଭ୍ରାତା ଅବସାଲମର ଭଉଣୀ ତାମର ପ୍ରତି କାମାସକ୍ତ ଅଟେ। ଏଥିରେ ଜୋନାଦବ ତାହାକୁ କହିଲା, ତୁମ୍ଭେ ଶଯ୍ୟାରେ ପଡ଼ି ରୋଗର ବାହାନା କର, ପୁଣି ତୁମ୍ଭ ପିତା ତୁମ୍ଭକୁ ଦେଖିବାକୁ ଆସିଲେ ତାଙ୍କୁ କୁହ, ମୋହର ଭଗିନୀ ତାମରକୁ ମୋ ନିକଟକୁ ଆସି ମୋତେ ଖାଦ୍ୟ ଦେବାକୁ ଅନୁମତି ଦିଅନ୍ତୁ, ସେ ମୋ ଆଗରେ ଖାଦ୍ୟ ରାନ୍ଧିବ, ତହିଁରେ ମୁଁ ତାହା ଦେଖି ତାହା ହାତରୁ ଭୋଜନ କରିବି। ଏଣୁ ଓମନ ରୋଗର ବାହାନା କରି ପଡ଼ି ରହିଲା। ପୁଣି ରାଜା ତାହାକୁ ଦେଖିବାକୁ ଆସନ୍ତେ ଓମନ ରାଜାଙ୍କୁ କହିଲା, ଦୟାକରି ମୋ ଭଗିନୀ ତାମରକୁ ଆସିବାକୁ ଦିଅନ୍ତୁ, ପୁଣି ମୁଁ ଦେଖିବା ସମୟରେ ସେ ମୋ ନିମନ୍ତେ ଦୁଇ ରୁଟି ପ୍ରସ୍ତୁତ କରୁ, ତହିଁରେ ମୁଁ ତାହା ହାତରୁ ଖାଇବି। ତେବେ ଦାଉଦ ତାମରର ଗୃହକୁ ଲୋକ ପଠାଇ କହିଲେ, ତୁମ୍ଭ ଭାଇ ଓମନର ଘରକୁ ଟିକିଏ ଯାଇ ତାହାର ଖାଇବା ପାଇଁ କିଛି ରାନ୍ଧି ଦିଅ। ତହିଁରେ ତାମର ଆପଣା ଭାଇ ଓମନର ଗୃହକୁ ଗଲା। ସେତେବେଳେ ସେ ଶଯ୍ୟାରେ ଥିଲା। ତହୁଁ ତାମର ଚକଟା ମଇଦା ନେଇ ଦଳି ତାହା ଆଗରେ ରୁଟି ପ୍ରସ୍ତୁତ କରି ତାହା ସେକିଲା। ପୁଣି ସେ ପାତ୍ର ନେଇ ତାହା ଆଗରେ ତାହା ଦେଲା, ମାତ୍ର ସେ ଭୋଜନ କରିବାକୁ ମନା କଲା। ଆଉ ଅମନ ସେବକଙ୍କୁ କହିଲା, ଆମ୍ଭ ନିକଟରୁ ସମସ୍ତଙ୍କୁ ବାହାର କରିଦିଅ। ତହିଁରେ ସମସ୍ତେ ତାହା ନିକଟରୁ ବାହାରିଗଲେ। ତହୁଁ ଅମନ ତାମରକୁ କହିଲା, ଖାଦ୍ୟଦ୍ରବ୍ୟ ଶୟନ ଗୃହକୁ ଆଣ, ମୁଁ ତୁମ୍ଭ ହାତରେ ଭୋଜନ କରିବି। ଏଥିରେ ତାମର ଆପଣ ପ୍ରସ୍ତୁତ ରୁଟି ନେଇ ତାହା ଭାଇ ଅମନର ଶୟନ ଗୃହକୁ ଗଲା। ପୁଣି ତାହାକୁ ଖୁଆଇବା ପାଇଁ ତାହା ନିକଟକୁ ନିଅନ୍ତେ ସେ ତାମରକୁ ଧରି କହିଲା, ଆସ ମୋ ଭଉଣୀ, ମୋ ସଙ୍ଗରେ ଶୁଅ। ତହିଁରେ ସେ ଉତ୍ତର କଲା, ନା ନା ମୋର ଭାଇ, ମୋତେ ଭ୍ରଷ୍ଟ ନ କର, କାରଣ ଇସ୍ରାଏଲ ମଧ୍ୟରେ ଏହିପରି କର୍ମ ନ କରାଯିବା ଉଚିତ। ତୁମ୍ଭେ ଏହି ମୂଢ଼ କର୍ମ ନ କର, ମୁଁ ମଧ୍ୟ ଆପଣା କଳଙ୍କ କେଉଁଠାକୁ ନେଇଯିବି, ପୁଣି ତୁମ୍ଭେ ମଧ୍ୟ ଇସ୍ରାଏଲର ମୂଢ଼ମାନଙ୍କ ମଧ୍ୟରେ ଜଣକ ପରି ହେବ। ଏଣୁ ମୁଁ ବିନୟ କରୁଅଛି, ରାଜାଙ୍କ ସଙ୍ଗେ କଥାବାର୍ତ୍ତା କର, ସେ ତୁମ୍ଭ ପ୍ରତି ମୋତେ ଦେବା ପାଇଁ ଅସମତ ହେବେ ନାହିଁ। ତଥାପି ଅମନ ତାହାର ରବ ଶୁଣିଲା ନାହିଁ, ମାତ୍ର ଆପେ ତାହା ଅପେକ୍ଷା ବଳବାନ ହେବାରୁ ତାହାକୁ ବଳାତ୍କାର କରି ତାହା ସଙ୍ଗେ ଶୟନ କଲା। ଏଉତାରେ ଅମନ ତାହାକୁ ଅତିଶୟ ଘୃଣା କଲା। ସେ ତାହାକୁ ଯେପରି ପ୍ରେମ କରିଥିଲା ତାଠାରୁ ଅଧିକ ଘୃଣା କଲା। ଏଣୁ ଅମନ ତାହାକୁ କହିଲା, ଉଠ ଯା। ତହିଁରେ ସେ କହିଲା, ସେପରି ନ ହେଉ, କାରଣ ତୁମ୍ଭେ ମୋ ପ୍ରତି ଯାହା କରିଅଛ ତା ଅପେକ୍ଷା ମୋତେ ଏପରି ବାହାର କରିଦେବା ଅଧିକ ଅନ୍ୟାୟ। ମାତ୍ର ସେ ତାହା କଥା ଶୁଣିବାକୁ ଅସମତ ହେଲା। ଏଥିରେ ଅମନ ଆପଣା ସେବାକାରୀ ଯୁବାକୁ ଡାକି କହିଲା, ତାମରକୁ ଆମ୍ଭ ନିକଟରୁ ବାହାର କରି କବାଟରେ ଅର୍ଗଳ ଦିଅ। ତାମର ଦେହରେ ଲମ୍ବା ଅଙ୍ଗରଖା ଥିଲା, କାରଣ ଅନ୍ଧୁଡ଼ା ରାଜକନ୍ୟାମାନେ ସେହି ପ୍ରକାର ବସ୍ତ୍ର ପିନ୍ଧୁଥିଲେ। ଏଥିରେ ଅମନର ଦାସ ତାହାକୁ ବାହାରେ ଆଣି ତାହା ପଛେ କବାଟରେ ଅର୍ଗଳ ଦେଲା। ତହୁଁ ତାମର ଆପଣା ମସ୍ତକରେ ଭସ୍ମ ଦେଇ ତାହା ଦେହର ଲମ୍ବା ଅଙ୍ଗରଖା ଚିରିଲା। ପୁଣି ସେ ଆପଣା ମସ୍ତକରେ ହସ୍ତ ଦେଇ କ୍ରନ୍ଦନ କରୁ କରୁ ଚାଲିଗଲା। ଏଥିରେ ତାହାର ଭାଇ ଅବସଲମ ତାହାକୁ କହିଲା, ତୁମ୍ଭ ଭାଇ ଅମନ କି ତୁମ୍ଭର ବଳାତ୍କାର କରିଅଛି? ହେଉ ଆମ୍ଭ ଭଉଣୀ, ଏବେ ତୁନି ହୁଅ, ସେ ତୁମ୍ଭର ଭାଇ, ଏ କଥା ମନେ ଧର ନାହିଁ। ତହିଁରେ ତାମର ଉଦାସୀନୀ ହୋଇ ଆପଣା ସହୋଦର ଅବସଲମର ଗୃହରେ ରହିଲା। ମାତ୍ର ଦାଉଦ ରାଜା ଏହିସବୁ କଥା ଶୁଣି ଅତ୍ୟନ୍ତ କ୍ରୁଧ ହେଲେ। ପୁଣି ଅବସଲମ ଅମନକୁ ଭଲ କି ମନ୍ଦ କିଛି କହିଲା ନାହିଁ, କାରଣ ତାହାର ଭଉଣୀ ତାମରକୁ ବଳତ୍କାର କରିବାରୁ ଅବସାଲମ ଅମନକୁ ଘୃଣା କଲା। ଏଥି ଉତ୍ତାରେ ସମ୍ପୂର୍ଣ୍ଣ ଦୁଇ ବର୍ଷ ଉତ୍ତାରେ ଇଫ୍ରାଏମ ନିକଟସ୍ଥ ବାଲୋ ହାସରରେ ଅବସାଲମର ମେଷର ଲୋମ ଛେଦନ ହେଲା। ତହୁଁ ଅବସାଲମ ସମସ୍ତ ରାଜପୁତ୍ରଙ୍କୁ ନିମନ୍ତ୍ରଣ କଲା। ପୁଣି ଅବସାଲମ ରାଜାଙ୍କ ନିକଟକୁ ଆସି କହିଲା, ଦେଖନ୍ତୁ ଆପଣଙ୍କ ଦାସର ମେଷଲୋମ ଛେଦନ ହେଉଅଛି, ଏଣୁ ମହାରାଜ ଓ ରାଜାଙ୍କ ଦାସମାନେ ଆପଣଙ୍କ ଏହି ଦାସର ସଙ୍ଗରେ ଆସନ୍ତୁ। ଏଥିରେ ରାଜା ଅବସାଲମକୁ କହିଲେ, ନାହିଁ ମୋହର ପୁତ୍ର, ଆମ୍ଭେ ସମସ୍ତେ ନ ଯାଉ, ଗଲେ ତୁମ୍ଭ ପ୍ରତି ଭାରସ୍ୱରୂପ ହେବୁ। ମାତ୍ର ସେ ବହୁତ ବାଧ୍ୟ କଲା, ତଥାପି ରାଜା ଯିବାକୁ ସମ୍ମତ ନୁହିଁ, ତାହାକୁ ଆଶୀର୍ବାଦ କଲେ। ଏଥିରେ ଅବସାଲମ କହିଲା, ଯେବେ ଏହା ନ ହୁଏ ତେବେ ଆପଣ ଆମ୍ଭ ଭାଇ ଅମନକୁ ଆମ୍ଭମାନଙ୍କ ସଙ୍ଗରେ ଯିବାକୁ ଦିଅନ୍ତୁ। ତେବେ ରାଜା ତାହାକୁ କହିଲେ, ଅମନ କାହିଁକି ତୁମ୍ଭ ସଙ୍ଗେ ଯିବ? ମାତ୍ର ଅବସାଲମ ବାଧ୍ୟ କରିବାରୁ ରାଜା ଅମନକୁ ଓ ସବୁ ରାଜପୁତ୍ରଙ୍କୁ ତାହା ସଙ୍ଗେ ପଠାଇଲେ। ଏଉତାରେ ଅବସାଲମ ଆପଣା ଯୁବାମାନଙ୍କୁ ଆଜ୍ଞା ଦେଇ କହିଲା, ତୁମ୍ଭେମାନେ ଦେଖୁଥାଅ, ଦ୍ରାକ୍ଷାରସରେ ଅମନର ଚିତ୍ତ ପ୍ରଫୁଲ୍ଲ ହେଲେ ଯେତେବେଳେ ମୁଁ ତୁମ୍ଭମାନଙ୍କୁ କହିବି ଅମନକୁ ମାର, ସେତେବେଳେ ତୁମ୍ଭେମାନେ ତାହାକୁ ବଧ କରିବ,
ଭୟ କରିବ ନାହିଁ,
ମୁଁ କ'ଣ ତୁମ୍ଭମାନଙ୍କୁ ଆଜ୍ଞା ଦେଇନାହିଁ, ବଳବାନ୍ଧ ଓ ବିକ୍ରମଶାଳୀ ହୁଅ। ଏଥିରେ ଅବସାଲମର ଆଜ୍ଞା ପ୍ରମାଣେ ଅବସାଲମର ଯୁବାମାନେ ଅମନ ପ୍ରତି କଲେ। ତହୁଁ ରାଜପୁତ୍ର ସମସ୍ତେ ଉଠି ପ୍ରତ୍ୟେକ ଆପଣା ଆପଣା ଖଚର ଉପରେ ଚଢ଼ି ପଳାଇଲେ। ସେମାନେ ବାଟରେ ଥାଉ ଥାଉ ଦାଉଦଙ୍କ ନିକଟରେ ସମ୍ବାଦ ଉପସ୍ଥିତ ହେଲା ଯେ ଅବସାଲମ ସମସ୍ତ ରାଜପୁତ୍ରଙ୍କୁ ବଧ କରିଅଛି,
ସେମାନଙ୍କ ମଧ୍ୟରୁ ଜଣେ ଅବଶିଷ୍ଟ ନାହିଁ।
ତହିଁରେ ରାଜା ଉଠି ଆପଣା ବସ୍ତ୍ର ଚିରି ଭୂମିରେ ଲମ୍ବ ହୋଇ ପଡ଼ିଲେ
ଓ ତାଙ୍କର ଦାସ ସମସ୍ତେ ଆପଣା ଆପଣା ବସ୍ତ୍ର ଚିରି ତାଙ୍କ ନିକଟରେ ଠିଆ ହେଲେ। ସେତେବେଳେ ଦାଉଦଙ୍କର ଭ୍ରାତା ସିମିଅର ପୁତ୍ର ଜୋନାଦବ ଉତ୍ତର ଦେଇ କହିଲା, ସେମାନେ ରାଜକୁମାର ସମସ୍ତଙ୍କୁ ବଧ କରିଅଛନ୍ତି ବୋଲି ମୋହର ପ୍ରଭୁ ବୋଧ ନ କରନ୍ତୁ। କେବଳ ଅମନ ମରିଅଛି, କାରଣ ଅବସାଲମର ଭଗିନୀ ତାମରକୁ ଅମନ ବଳାତ୍କାର କରିବା ଦିନାବଧି ଅବସାଲମର ମୁଖରେ ଏହା ସ୍ଥିରୀକୃତ ହୋଇଥିଲା। ଏହେତୁ ସମସ୍ତ ରାଜପୁତ୍ର ମରିଅଛନ୍ତି ବୋଲି ମୋହର ପ୍ରଭୁ ମହାରାଜ ମନରେ ନ ଘେନନ୍ତୁ, କାରଣ କେବଳ ଅମନ ମରିଅଛି। ଏଥିମଧ୍ୟରେ ଅବସାଲମ ପଳାଇ ଯାଇଥିଲା। ଏଉତାର ଯେଉଁ ଯୁବା ଲୋକ ପ୍ରହରୀ କର୍ମ କରୁଥିଲା, ସେ ଅନାନ୍ତେ ଦେଖିଲା ଯେ ଦେଖ, ଆପଣ ପଶ୍ଚାତ ଦିଗରୁ ପର୍ବତ ପାର୍ଶ୍ୱସ୍ଥ ପଥ ଦେଇ ଅନେକ ଲୋକ ଆସୁଅଛନ୍ତି। ତହିଁରେ ଜୋନାଦବ ରାଜାଙ୍କୁ କହିଲା, ଦେଖନ୍ତୁ ରାଜପୁତ୍ରମାନେ ଆସୁଅଛନ୍ତି, ଆପଣଙ୍କ ଦାସ ଯେପରି କହିଲା ସେପରି ହେଲା। ସେ ଏହି କଥା କହିବା ସମାପ୍ତ କଲା କ୍ଷଣେ ଦେଖ ରାଜପୁତ୍ରମାନେ ଉପସ୍ଥିତ ହେଲେ ଓ ଆପଣା ଆପଣା ରବ ଉଠାଇ ରୋଦନ କଲେ, ଆଉ ରାଜା ଓ ତାଙ୍କ ଦାସମାନେ ମଧ୍ୟ ଅତିଶୟ ରୋଦନ କଲେ। ମାତ୍ର ଅବସାଲମ ପଳାଇ ଗସୁରର ରାଜା ଅମିହୁଦର ପୁତ୍ର ତଲ୍ମୟ ନିକଟକୁ ଗଲା। ପୁଣି ଦାଉଦ ପ୍ରତିଦିନ ଆପଣା ପୁତ୍ର ପାଇଁ ଶୋକ କଲେ। ଏହିରୂପେ ଅବସାଲମ ପଳାଇ ଗସୁରକୁ ଯାଇ ସେଠାରେ 3 ବର୍ଷ ରହିଲା। ପୁଣି ଦାଉଦ ରାଜାଙ୍କର ପ୍ରାଣ ଅବସାଲମ ଆଡ଼େ ଯିବା ଆକାଂକ୍ଷାରେ ବ୍ୟାକୁଳ ହେଲା, କାରଣ ସେ ଅମନକୁ ମୃତ ଜାଣି ତାହା ବିଷୟରେ ସାନ୍ତ୍ୱନା ପ୍ରାପ୍ତ ହେଲେ। ଏଥିଉତ୍ତରେ ସରୁଆର ପୁତ୍ର ଜୋୟାବ ଦେଖିଲା ଯେ ରାଜାଙ୍କର ହୃଦୟ ଅବସାଲମ ଆଡ଼େ ଅଛି, ଏଣୁ ଜୋୟାବ ତକୟକୁ ଲୋକ ପଠାଇ ସେଠାରୁ ଏକ ଜ୍ଞାନବତୀ ସ୍ତ୍ରୀକୁ ଅଣାଇ ତାହାକୁ କହିଲା, ଆଗୋ ବିନୟ କରୁଅଛି, ତୁମ୍ଭେ ଶୋକକାରିଣୀର ବେଶଧର ଓ ଶୋକସୂଚକ ବସ୍ତ୍ର ପିନ୍ଧ। ତୁମ୍ଭେ ତେଲ ଲଗାଓ ନାହିଁ, ମାତ୍ର ମୃତ ଲୋକ ପାଇଁ ବହୁ କାଳରୁ ଶୋକକାରିଣୀ ସ୍ତ୍ରୀ ପରି ହୁଅ। ପୁଣି ରାଜାଙ୍କ ନିକଟକୁ ଯାଇ ଏହି ପ୍ରକାର ତାଙ୍କୁ କୁହ, ଆଉ ଜୟାବ ତାହାକୁ ବକ୍ତବ୍ୟ କଥା ଶିଖାଇଲା। ତହୁ ତୋକୟର ସେହି ସ୍ତ୍ରୀ ରାଜାଙ୍କୁ କଥା କହିବା ବେଳେ ଭୂମିରେ ମୁହଁ ମାଡ଼ି ପ୍ରଣାମ କରି କହିଲା, ମହାରାଜ ରକ୍ଷା କରନ୍ତୁ। ତହିଁରେ ରାଜା ତାହାକୁ କହିଲେ, ତୁମ୍ଭର କ'ଣ ହେଲା? ସେ ଉତ୍ତର କଲା, ମୁଁ ସତ୍ୟ କହୁଅଛି, ମୁଁ ବିଧବା ସ୍ତ୍ରୀ, ମୋ ସ୍ୱାମୀ ମରିଯାଇଅଛି। ଆପଣଙ୍କ ଏହି ଦାସୀର 2 ପୁତ୍ର ଥିଲେ, ସେ ଦୁହେଁ କ୍ଷେତ୍ରରେ ଝଗଡ଼ା କଲେ, ସେତେବେଳେ ସେମାନଙ୍କୁ ଛଡ଼ାଇ ଦେବାକୁ କେହି ନଥିବାରୁ ଜଣେ ଅନ୍ୟ ଜଣଙ୍କୁ ମାରି ବଧ କଲା। ଏବେ ଦେଖନ୍ତୁ ସମୁଦାୟ ଗୋଷ୍ଠୀ ଆପଣଙ୍କ ଦାସୀ ବିରୁଦ୍ଧରେ ଉଠି କହୁଛନ୍ତି, ଆପଣା ଭାଇକୁ ଯେ ମାରିଲା ତାହାକୁ ସମର୍ପଣ କର, ତହିଁରେ ଆମ୍ଭେମାନେ ତାହାର ହତ ଭାଇର ପ୍ରାଣ ବଦଳେ ତାହାର ପ୍ରାଣ ନେବୁ, ପୁଣି ଉତ୍ତରାଧିକାରୀମାନଙ୍କୁ ମଧ୍ୟ ଉଚ୍ଛିନ୍ନ କରିବୁ। ଏହା କଲେ ସେମାନେ ମୋର ବାକି ଥିବା ନ୍ୟାୟ ଲିଭାଇ ଦେବେ ଓ ପୃଥିବୀରୁ ମୋ ସ୍ୱାମୀର ନାମ ଓ ଅବଶିଷ୍ଟ କିଛି ରଖିବେ ନାହିଁ। ଏଥିରେ ରାଜା ସେହି ସ୍ତ୍ରୀଙ୍କୁ କହିଲେ, ଘରକୁ ଯାଅ, ମୁଁ ତୁମ୍ଭ ବିଷୟରେ ଆଜ୍ଞା ଦେବି। ତହୁଁ ତୋକୟର ସେହି ସ୍ତ୍ରୀ ରାଜାଙ୍କୁ କହିଲା, ହେ ମୋହର ପ୍ରଭୁ, ମହାରାଜ, ଏ ଅପରାଧଟି ମୋ ଉପରେ ଓ ମୋ ପିତୃଗୃହ ଉପରେ ଥାଉ, ମାତ୍ର ମହାରାଜ ଓ ତାଙ୍କ ସିଂହାସନ ଦୋଷରହିତ ହୁଅନ୍ତୁ। ତହିଁରେ ରାଜା କହିଲେ, କେହି ଯେବେ ତୁମ୍ଭକୁ କିଛି କହେ ତାଙ୍କୁ ମୋ ନିକଟକୁ ଆଣ, ତେବେ ସେ ତୁମ୍ଭକୁ ଆଉ ଛୁଇଁବ ନାହିଁ। ତହିଁରେ ସେ ସ୍ତ୍ରୀ କହିଲେ, ରକ୍ତର ପ୍ରତିହନ୍ତା ଯେପରି ଆଉ ବିନାଶ ନ କରେ, ଏଥିପାଇଁ ମହାରାଜ ଆପଣ ସଦାପ୍ରଭୁ ପରମେଶ୍ୱରଙ୍କୁ ସ୍ମରଣ କରନ୍ତୁ, ନହେଲେ ସେମାନେ ମୋ ପୁତ୍ରକୁ ଉଚ୍ଛିନ୍ନ କରିବେ। ତହୁଁ ରାଜା କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭ ପୁତ୍ରର ଏକ କେଶ ହିଁ ତଳେ ପଡ଼ିବ ନାହିଁ। ସେତେବେଳେ ସେହି ସ୍ତ୍ରୀ କହିଲା, ଆପଣଙ୍କ ଦାସୀଙ୍କୁ ମୋର ପ୍ରଭୁ ମହାରାଜାଙ୍କ ନିକଟରେ ଗୋଟିଏ କଥା କହିବାକୁ ଦିଅନ୍ତୁ। ସେ କହିଲେ, କୁହ। ତହୁଁ ସେହି ସ୍ତ୍ରୀ କହିଲା, ତେବେ ଆପଣ କାହିଁକି ପରମେଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ଏରୂପ ସଂକଳ୍ପ କରିଅଛନ୍ତି? ମହାରାଜ ଯାହା କହିଲେ ତଦ୍ୱାରା ଦୋଷୀ ଲୋକ ପରି ହୋଇଅଛନ୍ତି, କାରଣ ମହାରାଜ ଆପଣା ନିର୍ବାସିତ ଲୋକଙ୍କୁ ଫେରାଇ ଆଣୁନାହାନ୍ତି। ଆମ୍ଭେମାନେ ତ ନିତାନ୍ତ ମରିବା, ପୁଣି ଭୂମିରେ ଢଳାଗଲା ଉତ୍ତାରେ ଯାହା ପୁନର୍ବାର ସଂଗୃହୀତ ହୋଇନପାରେ ଏପରି ଜଳତୁଲ୍ୟ ହେବା, କିନ୍ତୁ ପରମେଶ୍ୱର ଜୀବନ ହରଣ କରନ୍ତି ନାହିଁ, ମାତ୍ର ନିର୍ବାସିତ ଲୋକ ଯେପରି ତାହାଙ୍କଠାରୁ ନିର୍ବାସିତ ନ ହୁଏ ଏପରି ଉପାୟର ସଂକଳ୍ପ କରନ୍ତି। ଏବେ ମୁଁ ଯେ ମୋର ପ୍ରଭୁ ମହାରାଜାଙ୍କ ନିକଟରେ ଏହି କଥା ନିବେଦନ କରିବାକୁ ଆସିଲି, ତହିଁର କାରଣ ଏହି ଯେ ଲୋକମାନେ ମୋର ଭୟ ଜନ୍ମାଇଲେ। ତହିଁରେ ଆପଣଙ୍କ ଦାସୀ କହିଲା, ମୁଁ ଏବେ ମହାରାଜାଙ୍କୁ କହିବି, ହୋଇପାରେ ମହାରାଜ ଆପଣା ଦାସୀର ନିବେଦନ ଅନୁସାରେ କରିବେ। ଯେଉଁ ଲୋକ ମୋତେ ଓ ମୋ ପୁତ୍ରଙ୍କୁ ଏକତ୍ର ପରମେଶ୍ୱରଙ୍କ ଅଧିକାରରୁ ଉଚ୍ଛିନ୍ନ କରିବାକୁ ଇଚ୍ଛା କରେ, ତାହା ହସ୍ତରୁ ମହାରାଜ ଆପଣା ଦାସୀଙ୍କୁ ରକ୍ଷା କରିବାକୁ ମନୋଯୋଗ କରିବେ। ଆପଣଙ୍କ ଦାସୀ ଆହୁରି କହିଲା, ମୋର ପ୍ରଭୁ ମହାରାଜାଙ୍କ ବାକ୍ୟ ଅବଶ୍ୟ ଶାନ୍ତିଦାୟକ ହେବ, କାରଣ ଭଲମନ୍ଦ ଶୁଣିବାକୁ ମୋର ପ୍ରଭୁ ମହାରାଜା ପରମେଶ୍ୱରଙ୍କ ଦୂତ ତୁଲ୍ୟ, ପୁଣି ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଆପଣଙ୍କ ସଙ୍ଗେ ଥାଉନ୍ତୁ। ଏଥିରେ ରାଜା ଉତ୍ତର ଦେଇ ସେହି ସ୍ତ୍ରୀକୁ କହିଲେ, ଭଲ, ମୁଁ ତୁମ୍ଭକୁ ଯାହା ପଚାରିବି ତାହା ମୋଠାରୁ ଗୋପନ କରିବ ନାହିଁ। ତହୁ ସେହି ସ୍ତ୍ରୀ କହିଲା, ମୋର ପ୍ରଭୁ ମହାରାଜ କହନ୍ତୁ। ଏଥିରେ ରାଜା କହିଲେ, ଏ ସମସ୍ତ କଥାରେ କି ତୁମ୍ଭ ସଙ୍ଗେ ଜୟାବର ହାତ ନାହିଁ? ସେହି ସ୍ତ୍ରୀ ଉତ୍ତର ଦେଇ କହିଲା, ହେ ମୋର ପ୍ରଭୁ ମହାରାଜ, ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ କହୁଛି, ମୋ ପ୍ରଭୁ ମହାରାଜ ଯାହା କହିଅଛନ୍ତି ତହିଁର ଡାହାଣକୁ କି ବାମକୁ ଫେରିବାକୁ କାହାରି ଆୟତ ନାହିଁ। କାରଣ ଆପଣଙ୍କ ଦାସ ଜୟାବ ମୋତେ ଆଦେଶ କରି ଆପଣଙ୍କ ଦାସୀଙ୍କୁ ଏହି ସମସ୍ତ କଥା ଶିଖାଇଅଛନ୍ତି। କଥାକୁ ଏପରି ବୁଲାଇ କହିବାକୁ ଆପଣଙ୍କ ଦାସ ଜୟାବ ଏହା କହିଅଛନ୍ତି, ଯାହା ହେଉ, ମୋର ପ୍ରଭୁ ପୃଥିବୀର ସମସ୍ତ ବିଷୟ ଜାଣିବା ପାଇଁ ପରମେଶ୍ୱରଙ୍କ ଦୂତଙ୍କ ଜ୍ଞାନ ପ୍ରମାଣେ ଜ୍ଞାନବାନ ଅଟନ୍ତି। ଏଥି ଉତ୍ତରେ ରାଜା ଜୟାବକୁ କହିଲେ, ଆଚ୍ଛା ଦେଖ, ମୁଁ ଏହି କଥା କରିବି, ଏଣୁ ଯାଅ, ସେ ଯୁବା ଅବସାଲମକୁ ପୁନର୍ବାର ଆଣ। ତହିଁରେ ଜୟାବ ମୁହଁମାଡ଼ି ପ୍ରଣାମ କରି ରାଜାଙ୍କର ଧନ୍ୟବାଦ କଲା। ଆଉ ଜୟାବ କହିଲା, ହେ ମୋହର ପ୍ରଭୁ ମହାରାଜ, ମୁଁ ଯେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି ଏହା ଆପଣଙ୍କ ଦାସ ଆଜି ଜାଣିଲା। ଯେହେତୁ ମହାରାଜ ଆପଣା ଦାସର ନିବେଦନ ଅନୁସାରେ କଲେ, ତହୁଁ ଜୟାବ ଉଠି ଗସରକୁ ଯାଇ ଅବସାଲମକୁ ଜିରୁସାଲମକୁ ଆଣିଲା। ଆଉ ରାଜା କହିଲେ, ସେ ଫେରି ଆପଣା ଘରକୁ ଯାଉ, ମାତ୍ର ସେ ମୋହର ମୁଖ ନ ଦେଖୁ। ତହିଁରେ ଅବସାଲମ ଆପଣା ଗୃହକୁ ଫେରିଗଲା ଓ ରାଜାଙ୍କର ମୁଖ ଦେଖିଲା ନାହିଁ। ସମୁଦାୟ ଇସ୍ରାଏଲ ମଧ୍ୟରେ ଅବସାଲମ ପରି ଅତି ପ୍ରଶଂସନୀୟ ସୌନ୍ଦର୍ଯ୍ୟ ପୁରୁଷ କେହି ନଥିଲା। ତାହାର ତଳିପାରୁ ମସ୍ତକର ଅଗ୍ରଭାଗ ପର୍ଯ୍ୟନ୍ତ ତାହାଠାରେ କୌଣସି ଖୁଣ ନଥିଲା। ତାହାର ମସ୍ତକର କେଶ ଭାରି ହେବାରୁ ପ୍ରତି ବର୍ଷର ଶେଷରେ ସେ ତାହା କଟାଏ। ପୁଣି ସେ ଆପଣା ମସ୍ତକର କେଶ କଟାଇବା ବେଳେ ରାଜା ପରିମାଣ ଅନୁସାରେ ତାହା 200 ଶେକଲ ପରିମିତ ହୁଏ। ସେହି ଅବସାଲମର 3 ପୁତ୍ର ଓ ଗୋଟିଏ କନ୍ୟା ଜାତ ହୋଇଥିଲେ। କନ୍ୟାର ନାମ ତାମର ଥିଲା, ସେ ପରମା ସୁନ୍ଦରୀ। ଅବସାଲମ ଜିରୁସାଲମରେ ସମ୍ପୂର୍ଣ୍ଣ 2 ବର୍ଷ ବାସ କଲା, ମାତ୍ର ରାଜାଙ୍କର ମୁଖ ଦେଖିଲା ନାହିଁ। ଏଣୁ ଅବସାଲମ ରାଜାଙ୍କ ନିକଟକୁ ପଠାଇବା ପାଇଁ ଜୟାବଙ୍କୁ ଡକାଇଲା, ମାତ୍ର ସେ ଆସିଲା ନାହିଁ। ତହୁଁ ସେ ଦ୍ୱିତୀୟ ଥର ପୁଣି ଲୋକ ପଠାଇଲା, ମାତ୍ର ସେ ଆସିଲା ନାହିଁ। ଏହେତୁ ସେ ଆପଣା ଦାସମାନଙ୍କୁ କହିଲା, ଦେଖ, ଆମ୍ଭ କ୍ଷେତ୍ର ପାଖରେ ଜୟାବର କ୍ଷେତ୍ର ଅଛି, ସେ ତହିଁରେ ଜବ କରିଅଛି, ଯାଅ ତହିଁରେ ନିଆଁ ଲଗାଇ ଦିଅ। ତହୁଁ ଅବସାଲମର ଦାସମାନେ ସେହି କ୍ଷେତ୍ରରେ ନିଆଁ ଲଗାଇ ଦେଲେ। ଏଥିରେ ଜୟାବ ଉଠି ଅବସାଲମ ପାଖକୁ ତାହାର ଗୃହକୁ ଆସି ତାହାକୁ କହିଲା, ତୁମ୍ଭ ଦାସମାନେ କାହିଁକି ମୋ କ୍ଷେତ୍ରରେ ନିଆଁ ଲଗାଇଲେ? ତହୁଁ ଅବସାଲମ ଜୟାବଙ୍କୁ ଉତ୍ତର କଲା, ଦେଖ, ମୁଁ ତୁମ୍ଭ ନିକଟକୁ ଲୋକ ପଠାଇ କହିଲି, ତୁମ୍ଭେ ଏଠାକୁ ଆସ। ମୁଁ କାହିଁକି ଗସୁରରୁ ଆସିଲି? ଏକଥା ପଚାରିବା ପାଇଁ ମୁଁ ରାଜାଙ୍କ ନିକଟକୁ ତୁମ୍ଭକୁ ପଠାଇବି। ଆଜି ପର୍ଯ୍ୟନ୍ତ ସେଠାରେ ଥିଲେ ମୋହର ଭଲ ହୋଇଥାନ୍ତା। ଏବେ ମୋତେ ରାଜାଙ୍କ ମୁଖ ଦେଖିବାକୁ ଦିଅ, ଯେବେ ମୋଠାରେ ଅପରାଧ ଥାଏ ତେବେ ସେ ମୋତେ ବଦ୍ଧ କରନ୍ତୁ। ତହୁଁ ଜୟାବ ଯାଏ ରାଜାଙ୍କୁ ଏହା ଜଣାଇଲା। ତହିଁରେ ରାଜା ଅବସାଲମକୁ ଡକାନ୍ତେ ସେ ରାଜାଙ୍କ ନିକଟକୁ ଆସି ତାଙ୍କ ସମ୍ମୁଖରେ ଭୂମିରେ ମୁହଁ ମାଡ଼ି ପ୍ରଣାମ କଲା, ପୁଣି ରାଜା ଅବସାଲମକୁ ଚୁମ୍ବନ କଲେ। ଏଥିଉତ୍ତାରେ ଅବସାଲମ, ଆପଣା ନିମନ୍ତେ 1 ରଥ ଓ ଅଶ୍ୱମାନ ଓ ଆପଣା ଆଗେ ଆଗେ ଦୌଡ଼ିବା ନିମନ୍ତେ 50 ଅଙ୍ଗରକ୍ଷକ ରଖିଲା। ପୁଣି ଅବସାଲମ ପ୍ରଭାତରେ ଉଠି ରାଜଦ୍ୱାରର ପଥ ପାର୍ଶ୍ୱରେ ଠିଆ ହୁଏ, ଆଉ ଏପରି କରେ ଯେ କାହାରି ବିଚାରାର୍ଥେ ରାଜାଙ୍କ ନିକଟକୁ ଆସିବାର ଯୋଗ୍ୟ କୌଣସି ବିବାଦ ଥିଲେ ଅବସାଲମ ତାହାକୁ ଡାକି କହେ, ତୁମ୍ଭେ କେଉଁ ନଗରର ଲୋକ? ତହିଁରେ ଆପଣଙ୍କ ଦାସ ଆମ୍ଭେ ଇସ୍ରାଏଲର ଗୋଟିଏ ବଂଶର ଲୋକ ବୋଲି କହିଲେ। ଅବସାଲମ ତାହାକୁ କହେ, ଦେଖ, ତୁମ୍ଭ କଥା ଉତ୍ତମ ଓ ଯଥାର୍ଥ, ମାତ୍ର ତୁମ୍ଭ କଥା ଶୁଣିବାକୁ ରାଜାଙ୍କର କୌଣସି ଲୋକ ନିଯୁକ୍ତ ନାହିଁ। ଅବସାଲମ ଆହୁରି କହେ, ଆହ, ମୁଁ ଯେବେ ଦେଶର ବିଚାରକର୍ତ୍ତା ହୁଅନ୍ତି ଓ କାହାରି କୌଣସି ବିବାଦ ବା କୌଣସି କଥା ଥିଲେ ଯେବେ ସେ ମୋ ନିକଟକୁ ଆସନ୍ତା, ତେବେ ମୁଁ ତାହାର ଯଥାର୍ଥ ବିଚାର କରନ୍ତି। ଆହୁରି କେହି ପ୍ରଣାମ କରିବା ପାଇଁ ତାହା ନିକଟକୁ ଆସିଲେ ସେ ଆପଣା ହାତ ବଢ଼ାଇ ତାହାକୁ ଧରି ଚୁମ୍ବନ କରେ। ଇସ୍ରାଏଲର ଯେତେ ଲୋକ ବିଚାରାର୍ଥେ ରାଜାଙ୍କ ନିକଟକୁ ଆସନ୍ତି, ଅବସାଲମ ସେହି ସମସ୍ତଙ୍କ ପ୍ରତି ଏହିପରି କରେ। ଏହି ପ୍ରକାରେ ଅବସାଲମ ଇସ୍ରାଏଲ ଲୋକମାନଙ୍କ ମନ ହରଣ କଲା। ଏଥିଉତ୍ତାରେ 4 ବର୍ଷ ଶେଷରେ ଅବସାଲମ ରାଜାଙ୍କୁ କହିଲା, ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରିଅଛି, ତାହା ପୂର୍ଣ୍ଣ କରିବା ପାଇଁ ମୋତେ ହିବ୍ରଣକୁ ଯିବାକୁ ଦିଅନ୍ତୁ। କାରଣ ଆପଣଙ୍କ ଦାସ ଅରାମ ଦେଶସ୍ଥ ଗସରରେ ଥିବାବେଳେ ମାନତ କରି କହିଅଛି, ଯଦି ସଦାପ୍ରଭୁ ନିଶ୍ଚୟ ମୋତେ ପୁନର୍ବାର ଜିରୁସାଲମକୁ ଆଣିବେ, ତେବେ ମୁଁ ସଦାପ୍ରଭୁଙ୍କର ସେବା କରିବି। ତହିଁରେ ରାଜା ତାହାକୁ କହିଲେ, କୁଶଳରେ ଯାଅ। ତହୁଁ ସେ ଉଠି ହିବ୍ରଣକୁ ଗଲା। ମାତ୍ର ଅବସାଲମ ସମୁଦାୟ ଇସ୍ରାଏଲ ବଂଶ ନିକଟରୁ ଗୁପ୍ତଚର ପଠାଇ କହିଥିଲା, ତୁମ୍ଭେମାନେ ତୁରୀଧ୍ୱନି ଶୁଣିବା କ୍ଷଣେ ଅବସାଲମ ହିବ୍ରଣରେ ରାଜା ହେଲେ ବୋଲି କହିବ। ଆଉ ଅବସାଲମ ସଙ୍ଗେ ଜେରୁସାଲମରୁ 200 ଲୋକ ଗଲେ। ସେମାନେ ନିମନ୍ତ୍ରିତ ହୋଇ ସରଳ ମନରେ ଗଲେ। ସେମାନେ କୌଣସି କଥା ଜାଣିନଥିଲେ। ପୁଣି ଅବସାଲମ ବଳିଦାନ କରିବା ସମୟରେ ଲୋକ ପଠାଇ ଦାଉଦଙ୍କର ମନ୍ତ୍ରୀ ଗିଲୋନିୟ ଅହିଥୋପଲକୁ ତାହାର ନଗର ଗିଲୋରୁ ଡକାଇଲା। ତାଙ୍କର ଚକ୍ରାନ୍ତ ଦୃଢ଼ ହେଲା, କାରଣ ଅବସାଲମର ସପକ୍ଷ ଲୋକ ଆହୁରି ଅନେକ ବୃଦ୍ଧି ପାଇଲେ। ଏଥିଉତ୍ତାରେ ଜଣେ ଦାସ ଦାଉଦଙ୍କ ନିକଟକୁ ଆସି କହିଲା, ଇସ୍ରାଏଲ ଲୋକମାନଙ୍କର ମନ ଅବସାଲମ ଆଡ଼େ ଅଛି। ତହିଁରେ ଦାଉଦ ଆପଣା ସଙ୍ଗେ ଜେରୁସାଲମରେ ଥିବା ସମସ୍ତ ଦାସଙ୍କୁ କହିଲେ, ଉଠ, ଆମ୍ଭେମାନେ ପଳାଉ, ନହେଲେ ଆମ୍ଭେମାନେ କେହି ଅବସାଲମଠାରୁ ରକ୍ଷା ପାଇବୁ ନାହିଁ। ଏଣୁ ଚଞ୍ଚଳ ଚାଲ, କେଜାଣି ସେ ଶୀଘ୍ର ଆମ୍ଭମାନଙ୍କୁ ଧରି ଆମ୍ଭମାନଙ୍କୁ ବିପଦଗ୍ରସ୍ତ କରିବ ଓ ଖଡ୍ଗଧାରରେ ନଗର ଆଘାତ କରିବ। ତହୁଁ ରାଜାଙ୍କ ଦାସମାନେ ରାଜାଙ୍କୁ କହିଲେ, ଦେଖନ୍ତୁ, ଆମ୍ଭମାନଙ୍କ ପ୍ରଭୁ ମହାରାଜ ଯାହା ପସନ୍ଦ କରନ୍ତି ତାହା କରିବାକୁ ଆପଣଙ୍କ ଦାସମାନେ ପ୍ରସ୍ତୁତ ଅଛନ୍ତି। ତହୁଁ ରାଜା ଓ ତାଙ୍କ ପଛେ ପଛେ ତାଙ୍କର ସମସ୍ତ ପରିବାର ପ୍ରସ୍ଥାନ କଲେ। କିନ୍ତୁ ରାଜା ଗୃହ ଜଗିବା ନିମନ୍ତେ 10 ଉପପତ୍ନୀ ଛାଡ଼ିଗଲେ। ଏରୂପେ ରାଜା ଓ ତାଙ୍କ ପଛେ ତାଙ୍କର ସମସ୍ତ ଲୋକ ପ୍ରସ୍ଥାନ କରି ବେତ୍ ହମି ହର୍କରେ ରହିଲେ। ପୁଣି ତାଙ୍କର ସମସ୍ତ ଦାସ ଅଗ୍ରସର ହେଲେ ଓ ଗାଥ ନଗରରୁ ତାଙ୍କ ପଛେ ପଛେ ଯେଉଁ 600 ଲୋକ ଆସିଥିଲେ, ସେହି କରେଥିୟ ଓ ପଲେଥିୟ ଓ ଗାଥିୟ ଲୋକ ସମସ୍ତ ରାଜାଙ୍କ ସମ୍ମୁଖରେ ପାର ହୋଇଗଲେ। ସେତେବେଳେ ରାଜା ଗାଥିୟ ଇତୟକୁ କହିଲେ, ତୁମ୍ଭେ କାହିଁକି ଆମ୍ଭମାନଙ୍କ ସଙ୍ଗେ ଯାଉଅଛ? ଫେରିଯାଅ, ରାଜାଙ୍କ ସଙ୍ଗେ ରୁହ, କାରଣ ତୁମ୍ଭେ ତ ଜଣେ ବିଦେଶୀ ମଧ୍ୟ ନିର୍ବାସିତ ଲୋକ। ତୁମ୍ଭେ ନିଜ ସ୍ଥାନକୁ ଫେରିଯାଅ, ଆମ୍ଭେ ଯେଉଁଆଡ଼େ ପାରିବୁ ସେହିଆଡ଼େ ଯିବୁ। ତୁମ୍ଭେ ତ କେବଳ କାଲି ଆସିଲ, ଆଜି ଆମ୍ଭେ କି ତୁମ୍ଭକୁ ଆମ୍ଭମାନଙ୍କ ସଙ୍ଗେ ନେଇ ଏଣେତେଣେ ବୁଲାଇବା? ତୁମ୍ଭେ ଫେରିଯାଅ, ତୁମ୍ଭ ଭାଇମାନଙ୍କୁ ଫେରାଇ ନିଅ, ଦୟା ଓ ସତ୍ୟତା ତୁମ୍ଭ ସହବର୍ତ୍ତୀ ହେଉ। ଏଥିରେ ଇତୟ ରାଜାଙ୍କୁ ଉତ୍ତର କରି କହିଲା, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ମୋର ପ୍ରଭୁ ମହାରାଜ ଜୀବିତ ଥିବା ପ୍ରମାଣେ, ଜୀବନ ପାଇଁ ହେଉ ବା ମରଣ ପାଇଁ ହେଉ, ଅବଶ୍ୟ ମୋହର ପ୍ରଭୁ ମହାରାଜ ଯେଉଁଠାରେ ରହିବେ ସେଠାରେ ମଧ୍ୟ ଆପଣଙ୍କ ଦାସ ରହିବ। ତହୁଁ ଦାଉଦ ଇତୟକୁ କହିଲେ, ତେବେ ଯାଅ, ଅଗ୍ରସର ହୁଅ। ତହିଁରେ ଗାଥିୟ ଇତୟ ଓ ତାହାର ସମସ୍ତ ଲୋକ ଓ ତାହା ସହିତ ଥିବା ସମସ୍ତ ବାଳକ ଅଗ୍ରସର ହୋଇଗଲେ। ତେଣୁ ଦେଶଯାକ ଉଚ୍ଚସ୍ୱର କରି ରୋଦନ କଲେ ଓ ସମସ୍ତ ଲୋକ ଅଗ୍ରସର ହେଲେ। ରାଜା ମଧ୍ୟ ଆପେ କିଦ୍ରୋନ ନଦୀ ପାର ହୋଇଗଲେ ଓ ସମସ୍ତ ଲୋକ ପାର ହୋଇ ପ୍ରାନ୍ତର ପଥ ଆଡ଼େ ଗଲେ। ଆଉ ଦେଖ, ସାଧକ ମଧ୍ୟ ଓ ତାହା ସଙ୍ଗେ ସମସ୍ତ ଲେବୀୟ ଲୋକ ପରମେଶ୍ୱରଙ୍କ ନିୟମ ସିନ୍ଧୁକ ବହି ଆସିଲେ। ପୁଣି ନଗରରୁ ସମସ୍ତ ଲୋକ ବାହାର ହୋଇ ଯିବା ପର୍ଯ୍ୟନ୍ତ ସେମାନେ ପରମେଶ୍ୱରଙ୍କ ସିନ୍ଧୁକ ଓହ୍ଲାଇ ରଖିଲେ ଓ ଅବ୍ୟାଥର ଉପରକୁ ଗଲା। ତହୁଁ ରାଜା ସାଧକଙ୍କୁ କହିଲେ, ପରମେଶ୍ୱରଙ୍କ ସିନ୍ଧୁକ ନଗରକୁ ଫେରାଇ ନିଅ, ଯେବେ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପାଏ ତେବେ ସେ ମୋତେ ପୁନର୍ବାର ଆଣିବେ, ପୁଣି ଏହା ଆପଣା ନିବାସ ସ୍ଥାନ ମୋତେ ଦେଖାଇବେ। ମାତ୍ର ତୁମ୍ଭଠାରେ ଆମ୍ଭର ସନ୍ତୋଷ ନାହିଁ, ଯଦି ସେ ଏପରି କହିବେ ତେବେ ଦେଖ, ମୁଁ ଉପସ୍ଥିତ ଅଛି, ଯାହା ତାହାଙ୍କୁ ଭଲ ଦିଶେ ତାହା ସେ ମୋ ପ୍ରତି କରନ୍ତୁ। ରାଜା ସାଧକ ଯାଜକକୁ ଆହୁରି କହିଲେ, ତୁମ୍ଭେ କି ଦର୍ଶକ ନୁହଁ? ତୁମ୍ଭେ ଓ ତୁମ୍ଭ ସଙ୍ଗେ ତୁମ୍ଭ ପୁତ୍ର ଅହିମାସ ଓ ଅଭ୍ୟାଥରର ପୁତ୍ର ଜୋନାଥନ, ତୁମ୍ଭମାନଙ୍କର ଏହି ଦୁଇ ପୁତ୍ର କୁଶଳରେ ନଗରକୁ ଫେରିଯାଅ। ଦେଖ, ତୁମ୍ଭମାନଙ୍କଠାରୁ ମୋ ଠାକୁ ତଥ୍ୟବାର୍ତ୍ତା ଆସିବା ପର୍ଯ୍ୟନ୍ତ ମୋ ପ୍ରାନ୍ତରସ୍ଥ ଘାଟି ପାଖରେ ଅପେକ୍ଷା କରିବି। ଏଣୁ ସାଧକ ଓ ଅବ୍ୟାଥର ପୁନର୍ବାର ଜେରୁସାଲମକୁ ପରମେଶ୍ୱରଙ୍କ ସିନ୍ଧୁକ ନେଇ ଗଲେ ଓ ସେମାନେ ସେଠାରେ ରହିଲେ। ଏଥିଉତ୍ତାରେ ଦାଉଦ ଜୈତୁନ ପର୍ବତର ଉଠାଣି ଦେଇ ଗଲେ ଓ ଉପରକୁ ଯିବାବେଳେ ରୋଦନ କରି ଉପରକୁ ଗଲେ। ସେହି ସମୟରେ ତାଙ୍କର ମସ୍ତକ ଆଚ୍ଛାଦିତ ଥିଲା ଓ ସେ ଖାଲି ପାଦରେ ଚାଲୁଥିଲେ। ପୁଣି ତାଙ୍କର ସଙ୍ଗୀ ଲୋକମାନେ ପ୍ରତ୍ୟେକ ଆପଣା ଆପଣା ମସ୍ତକ ଆଚ୍ଛାଦନ କରିଥିଲେ ଓ ସେମାନେ ଉପରକୁ ଯିବାବେଳେ ରୋଦନ କରୁ ଉପରକୁ ଗଲେ। ଏଥିମଧ୍ୟରେ ଜଣେ ଦାଉଦଙ୍କୁ କହିଲା, ଅବସାଲମ ସଙ୍ଗେ ଚକ୍ରାନ୍ତକାରୀମାନଙ୍କ ମଧ୍ୟରେ ଅହିଥୋପଲ ଅଛି। ତହିଁରେ ଦାଉଦ କହିଲେ, ହେ ସଦାପ୍ରଭୁ, ବିନୟ କରୁଅଛି, ଅହିଥୋପଲର ମନ୍ତ୍ରଣାକୁ ମୂର୍ଖତା କର। ଏଉତାରେ ଲୋକେ ଯେଉଁଠାରେ ପରମେଶ୍ୱରଙ୍କର ଆରାଧନା କରନ୍ତି ଉଠାଣିର ସେହି ଶୃଙ୍ଗ ନିକଟରେ ଦାଉଦ ଉପସ୍ଥିତ ହୁଅନ୍ତେ। ଦେଖ, ଅର୍କୀୟ ହୁସୟ ଆପଣା ଚିରାଜାମା ପିନ୍ଧି ଓ ମସ୍ତକରେ ମୃତ୍ତିକା ଦେଇ ତାଙ୍କୁ ଭେଟିବା ପାଇଁ ଉପସ୍ଥିତ ହେଲା। ତହିଁରେ ଦାଉଦ ତାହାଙ୍କୁ କହିଲେ, ଯେବେ ତୁମ୍ଭେ ମୋ ସଙ୍ଗେ ଅଗ୍ରସର ହୁଅ ତେବେ ତୁମ୍ଭେ ମୋ ପ୍ରତି ଭାରସ୍ୱରୂପ ହେବ। ମାତ୍ର ଯେବେ ତୁମ୍ଭେ ନଗରକୁ ଫେରିଯାଇ ଅବସାଲମକୁ କହିବ, ହେ ମହାରାଜ, ମୁଁ ଆପଣଙ୍କର ଦାସ ହେବି, ମୁଁ ପୂର୍ବରେ ଯେପରି ଆପଣଙ୍କ ପିତାଙ୍କର ଦାସ ଥିଲି ସେପରି ଏବେ ମୁଁ ଆପଣଙ୍କର ଦାସ ହେବି, ତେବେ ତୁମ୍ଭେ ଆମ୍ଭ ପକ୍ଷରେ ଅହିଥୋପଲର ମନ୍ତ୍ରଣା ବ୍ୟର୍ଥ କରିପାରିବ। ସେଠାରେ ତୁମ୍ଭ ସଙ୍ଗେ କି ସାଧକ ଓ ଅଭ୍ୟାଥର ଯାଜକମାନେ ନଥିବେ, ଏଣୁ ତୁମ୍ଭେ ରାଜଗୃହରୁ ଯାହା କିଛି ଶୁଣିବ ତାହା ସାଧୁକ ଓ ଅଭିଆଥର ଯାଜକମାନଙ୍କୁ ଜଣାଇବ। ଦେଖ, ସେହି ସ୍ଥାନରେ ସେମାନଙ୍କ ସଙ୍ଗେ ସେମାନଙ୍କର ଦୁଇ ପୁତ୍ର, ଅର୍ଥାତ୍ ସାଧକର ପୁତ୍ର ଅହିମାସ ଓ ଅଭିଆଥରର ପୁତ୍ର ଜୋନାଥନ ଅଛନ୍ତି। ତୁମ୍ଭେମାନେ ଯାହା ଯାହା ଶୁଣିବ ସେହିସବୁ କଥା ସେମାନଙ୍କ ହାତରେ ମୋ ନିକଟକୁ କହି ପଠାଇବ। ତହୁ ଦାଉଦଙ୍କର ମିତ୍ର ହୁସୟ ନଗରକୁ ଆସିଲା, ପୁଣି ଅବସାଲମ ଜିରୁସାଲମକୁ ଆସିଲା। ଦାଉଦ ଉଠାଣିଶୃଙ୍ଗ ପାର ହୋଇ ଅଳ୍ପ ବାଟ ଅଗ୍ରସର ହେଲା ଉତ୍ତାରେ ଦେଖ, ମଫିବସତର ଦାସ ଶିବ ସଜ୍ଜିତ ହୋଇ ଗର୍ଦ୍ଧବ ସଙ୍ଗେ ନେଇ ତାଙ୍କୁ ଭେଟିଲା। ସେହି ଗର୍ଦ୍ଧବମାନଙ୍କ ଉପରେ 200 ରୁଟି, 100 ପେନ୍ଥା ଦ୍ରାକ୍ଷାଫଳ ଓ 100 ଗ୍ରୀଷ୍ମକାଳୀନ ଫଳ ଓ 1 କୁମ୍ଫା ଦ୍ରାକ୍ଷାରସ ଥିଲା। ତହିଁରେ ରାଜା ଶିବକୁ କହିଲେ, ଏସବୁରେ ତୁମ୍ଭର ଅଭିପ୍ରାୟ କ'ଣ? ତହୁ ଶିବ କହିଲା, ଏ ଗର୍ଦ୍ଧବ ଦୁଇଟି ରାଜପରିବାରଙ୍କ ଚଢ଼ିବା ନିମନ୍ତେ, ପୁଣି ଏହି ରୁଟି ଓ ଗ୍ରୀଷ୍ମକାଳୀନ ଫଳ ଯୁବାମାନଙ୍କ ଆହାର ନିମନ୍ତେ, ଆଉ ଦ୍ରାକ୍ଷାରସ ପ୍ରାନ୍ତରରେ କ୍ଳାନ୍ତ ହେବା ଲୋକମାନେ ପାନ କରିବେ। ତେବେ ରାଜା କହିଲେ, ତୁମ୍ଭ ପ୍ରଭୁର ପୁତ୍ର କାହିଁ? ତହିଁରେ ଶିବ ରାଜାଙ୍କୁ କହିଲା, ଦେଖନ୍ତୁ, ସେ ଜେରୁସାଲମରେ ଅଛନ୍ତି, କାରଣ ସେ କହିଲେ ଇସ୍ରାଏଲ ବଂଶ ଆଜି ଆମ୍ଭ ପୈତୃକ ରାଜ୍ୟ ଆମ୍ଭକୁ ଫେରାଇ ଦେବେ। ଏଥିରେ ରାଜା ଶିବକୁ କହିଲେ, ଦେଖ, ମଫିବସତର ସର୍ବସ୍ୱ ତୁମ୍ଭର ହେଲା। ତହୁ ଶିବ କହିଲା, ମୁଁ ପ୍ରଣାମ କରୁଅଛି, ହେ ମୋହର ପ୍ରଭୁ ମହାରାଜ, ମୁଁ ଆପଣଙ୍କ ଦୃଷ୍ଟିରେ ଯେପରି ଅନୁଗ୍ରହ ପାଏ। ଏଥିଉତ୍ତାରେ ଦାଉଦ ରାଜା, ବହୁରିମରେ ଉପସ୍ଥିତ ହୁଅନ୍ତେ। ଦେଖ, ସାଉଲ ବଂଶର ପରିବାରଭୁକ୍ତ ଏକ ବ୍ୟକ୍ତି ସେଠାରୁ ବାହାର ହୋଇ ଆସିଲା, ତାହାର ନାମ ସିମିଇ, ସେ ଗେରାର ପୁତ୍ର। ସେ ବାହାରି ଆସିବା ବେଳେ ଅଭିଶାପ ଦେଉ ଦେଉ ଆସିଲା, ଆଉ ସେ ଦାଉଦଙ୍କୁ ଓ ଦାଉଦ ରାଜାଙ୍କର ସବୁ ଦାସଙ୍କୁ ପଥର ମାରିଲା। ସେତେବେଳେ ସମସ୍ତ ଲୋକ ଓ ସମସ୍ତ ବୀର ତାଙ୍କର ଦକ୍ଷିଣରେ ଓ ବାମରେ ଥିଲେ। ପୁଣି ସିମିଇ ଅଭିଶାପ ଦେଉ ଦେଉ ଏପରି କହିଲା, ଆରେ ରକ୍ତପାତି ମନୁଷ୍ୟ, ଆରେ ପାପାଧମ ଲୋକ, ଦୂର ହୁଅ, ଚାଲିଯାଅ। ଯାହାର ପଦରେ ତୁ ରାଜ୍ୟ କରୁଥିଲୁ ସେହି ସାଉଲ ବଂଶର ସମସ୍ତ ରକ୍ତପାତର ପ୍ରତିଫଳ ତତେ ସଦାପ୍ରଭୁ ଦେଉଅଛନ୍ତି। ପୁଣି ସଦାପ୍ରଭୁ ତୋର ପୁତ୍ର ଅବସାଲମ ହସ୍ତରେ ରାଜ୍ୟ ସମର୍ପଣ କରିଅଛନ୍ତି। ଆଉ ଦେଖ, ତୁ ତୋ ନିଜ ଦୁଷ୍ଟତାରେ ଧରାପଡ଼ିଅଛୁ, କାରଣ ତୁ ରକ୍ତପାତି ମନୁଷ୍ୟ। ସେତେବେଳେ ସରୁଆର ପୁତ୍ର ଅବିଷୟ ରାଜାଙ୍କୁ କହିଲା, ଏ ମଲା କୁକୁରଟା କାହିଁକି ମୋ ପ୍ରଭୁ ମହାରାଜାଙ୍କୁ ଅଭିଶାପ ଦେବ? ଅନୁମତି ଦେଉନ୍ତୁ, ମୋ ପାର ହୋଇଯାଇ ତାହାର ମୁଣ୍ଡ କାଟି ପକାଏ। ତହିଁରେ ରାଜା କହିଲେ, ହେ ସରୁଆର ପୁତ୍ରମାନେ, ତୁମ୍ଭମାନଙ୍କ ସହିତ ମୋର କ'ଣ କରିବାର ଅଛି? ସେ ତ ଅଭିଶାପ ଦେଉଅଛି, ପୁଣି ଦାଉଦକୁ ଅଭିଶାପ ଦିଅ ବୋଲି ସଦାପ୍ରଭୁ ତାହାକୁ କହିଅଛନ୍ତି, ଏଥିପାଇଁ କିଏ କହିବ? ତୁମ୍ଭେ କାହିଁକି ଏପରି କଲ? ଆହୁରି ଦାଉଦ ଅବିଷୟକୁ ଓ ଆପଣାର ଦାସ ସମସ୍ତଙ୍କୁ କହିଲେ, ଦେଖ, ମୋହର ଔରସରୁ ଜାତ ମୋର ପୁତ୍ର ମୋର ପ୍ରାଣ ନେବାକୁ ଚାହୁଁଅଛି, ତେବେ ଏ ବିନ୍ୟାମିନୀୟ ଲୋକ କି ଏବେ ତତୋଧିକ ନ କରିବ, ତାଙ୍କୁ ଛାଡ଼, ସେ ଅଭିଶାପ ଦେଉ, କାରଣ ସଦାପ୍ରଭୁ ତାହାକୁ ଅନୁମତି ଦେଇଅଛନ୍ତି। ହୋଇପାରେ ମୋ ପ୍ରତିକୃତ ଏହି ଅପରାଧକୁ ସଦାପ୍ରଭୁ ଦୃଷ୍ଟିପାତ କରିବେ ଓ ଆଜି ତାହାର ଦତ୍ତ ଅଭିଶାପ ପରିବର୍ତ୍ତେ ସଦାପ୍ରଭୁ ମୋହର ମଙ୍ଗଳ କରିବେ। ଏହିରୂପେ ଦାଉଦ ଓ ତାଙ୍କର ଲୋକମାନେ ପଥ ଦେଇ ଗଲେ। ପୁଣି ସିମି ତାଙ୍କ ପାଖେ ପାଖେ ପର୍ବତ ପାର୍ଶ୍ୱ ଦେଇ ଚାଲିଲା, ପୁଣି ଚାଲୁ ଚାଲୁ ଅଭିଶାପ ଦେଲା ଓ ତାଙ୍କ ଉପରେ ପଥର ଓ ଧୂଳି ପକାଇଲା। ଏଉତାରେ ରାଜା ଓ ତାଙ୍କର ସଙ୍ଗୀ ଲୋକ ସମସ୍ତେ କ୍ଳାନ୍ତ ହୋଇ ଆସିଲେ, ପୁଣି ସେଠାରେ ସେମାନେ ରାତିରେ ବିଶ୍ରାମ କଲେ। ଏଥିମଧ୍ୟରେ ଅବସାଲମ ଓ ତାହା ସଙ୍ଗେ ଅହିଥଫଲ ଓ ସମସ୍ତ ଇସ୍ରାଏଲୀୟ ଲୋକ ଜେରୁସାଲମକୁ ଆସିଲେ। ପୁଣି ଦାଉଦଙ୍କର ମିତ୍ର ଅର୍କୀୟ ହୁସୟ ଅବସାଲମ ନିକଟକୁ ଆସନ୍ତେ, ହୁସୟ ଅବସାଲମଙ୍କୁ କହିଲା, ମହାରାଜ ଚିରଜୀବୀ ହେଉନ୍ତୁ, ମହାରାଜ ଚିରଜୀବୀ ହେଉନ୍ତୁ। ତହିଁରେ ଅବସାଲମ ହୁସୟକୁ କହିଲା, ତୁମ୍ଭ ମିତ୍ର ପ୍ରତି ତୁମ୍ଭର କି ଏହି ଦୟା? ତୁମ୍ଭେ କାହିଁକି ଆପଣା ମିତ୍ର ସଙ୍ଗରେ ଗଲ ନାହିଁ? ହୁସୟ ଅବସାଲମଙ୍କୁ କହିଲା, ତାହା ନୁହେଁ, ମାତ୍ର ସଦାପ୍ରଭୁ ଓ ଏହି ଲୋକମାନେ ଓ ସମୁଦାୟ ଇସ୍ରାଏଲ ଲୋକ ଯାହାଙ୍କୁ ମନୋନୀତ କଲେ ମୁଁ ତାଙ୍କରେ ହେବି ଓ ତାଙ୍କ ସଙ୍ଗେ ମୁଁ ରହିବି। ପୁନଶ୍ଚ ମୁଁ କାହାର ସେବା କରିବି? ମୁଁ କି ତାଙ୍କ ପୁତ୍ର ସାକ୍ଷାତରେ ସେବା କରିବି ନାହିଁ? ମୁଁ ଯେପରି ତୁମ୍ଭ ପିତାଙ୍କ ସାକ୍ଷାତରେ ସେବା କରିଅଛି, ସେପରି ଆପଣଙ୍କ ସାକ୍ଷାତରେ ମଧ୍ୟ କରିବି। ସେତେବେଳେ ଅବସାଲମ ଏହି ଥୋଫଲକୁ କହିଲା, ଏବେ ଆମ୍ଭମାନଙ୍କର କି କର୍ତ୍ତବ୍ୟ? ଏ ବିଷୟରେ ତୁମ୍ଭେ ପରାମର୍ଶ ଦିଅ। ତହିଁରେ ଅହିଥଫଲ ଅବସାଲମଙ୍କୁ କହିଲା, ତୁମ୍ଭ ପିତା ଗୃହ ଜଗିବା ନିମନ୍ତେ ଆପଣଙ୍କର ଯେଉଁ ଉପପତ୍ନୀମାନଙ୍କୁ ଛାଡ଼ିଯାଇ ଅଛନ୍ତି, ତୁମ୍ଭେ ସେମାନଙ୍କ ସହିତ ସହବାସ କର, ତହିଁରେ ତୁମ୍ଭେ ଆପଣା ପିତାର ଦୁର୍ଗନ୍ଧ ସ୍ୱରୂପ ହେବ, ଏହା ସମୁଦାୟ ଇସ୍ରାଏଲ ଶୁଣିବେ, ତହୁ ତୁମ୍ଭ ସଙ୍ଗୀ ସମସ୍ତ ଲୋକଙ୍କ ହସ୍ତ ସବଳ ହେବ। ଏଉତାରେ ଲୋକମାନେ ଅବସାଲମ ନିମନ୍ତେ ଗୃହର ଛାତ ଉପରେ ଏକ ତମ୍ବୁ ପ୍ରସାରିଲେ, ତହୁ ଅବସାଲମ ସମସ୍ତ ଇସ୍ରାଏଲ ସାକ୍ଷାତରେ ଆପଣା ପିତାଙ୍କ ଉପପତ୍ନୀମାନଙ୍କ ସହିତ ସହବାସ କଲା। ସେ ସମୟରେ ଅହିଥଫଲ ଯେଉଁ ମନ୍ତ୍ରଣା ଦିଏ ସେହି ମନ୍ତ୍ରଣା ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଉତ୍ତର ପାଇବା ତୁଲ୍ୟ ଥିଲା। ଦାଉଦ ଓ ଅବସାଲମ ଉଭୟଙ୍କ ପ୍ରତି ଅହିଥଫଲର ସମସ୍ତ ମନ୍ତ୍ରଣା ଏହି ପ୍ରକାର ଥିଲା। ଆହୁରି ଅହିଥଫଲ ଅବସାଲମଙ୍କୁ କହିଲା, ମୋ 12,000 ଲୋକ ବାଛି ଆଜି ରାତ୍ରି ଉଠି ଦାଉଦଙ୍କର ପଛେ ଗୋଡ଼ାଇବି। ପୁଣି ସେ କ୍ଲାନ୍ତ ଓ ଶୀତଳ ହସ୍ତ ଥିବାବେଳେ ମୁଁ ତାଙ୍କୁ ଆକ୍ରମଣ କରି ଭୟ ଦେଖାଇବି। ତହିଁରେ ତାଙ୍କର ସମସ୍ତ ସଙ୍ଗୀ ଲୋକ ପଳାଇବେ। ପୁଣି ମୁଁ କେବଳ ରାଜାଙ୍କୁ ଆଘାତ କରିବି। ଆଉ ଯେପରି ଜଣେ ସ୍ତ୍ରୀ ବିବାହ ପରେ ସ୍ୱାମୀଙ୍କ ନିକଟକୁ ଆସେ, ସେହିପରି ମୁଁ ସମସ୍ତ ଲୋକଙ୍କୁ ତୁମ୍ଭ ନିକଟକୁ ଫେରାଇ ଆଣିବି। ତହିଁରେ ସମସ୍ତ ଲୋକ ତୁମ୍ଭ ଅଧୀନରେ ଶାନ୍ତିରେ ରହିବେ। ସେତେବେଳେ ଏହି କଥା ଅବସାଲମର ଓ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗର ଦୃଷ୍ଟିରେ ପସନ୍ଦ ହେଲା। ତେବେ ଅବସାଲମ କହିଲା, ଅର୍କୀୟ ହୁସୟକୁ ମଧ୍ୟ ଡାକ, ଆଉ ସେ କ'ଣ କହେ ତାହା ମଧ୍ୟ ଶୁଣିବା। ତହୁ ହୁସୟ ଅବସାଲମ ନିକଟକୁ ଆସନ୍ତେ ଅବସାଲମ ତାହାକୁ କହିଲା, ଅହିଥଫଲ ଏପରି ଏପରି କହୁଅଛି, ଆମ୍ଭେମାନେ ତାହା କଥାନୁସାରେ କରିବା କି? ଯଦି ନ କରିବା ତେବେ ତୁମ୍ଭେ କୁହ। ତହିଁରେ ହୁସୟ ଅବସାଲମଙ୍କୁ କହିଲା, ଅହିଥଫଲ ଯେଉଁ ମନ୍ତ୍ରଣା ଦେଇଅଛି ତାହା ଭଲ ନୁହେଁ। ହୁସୟ ଆହୁରି କହିଲା, ଆପଣ ଆପଣା ପିତାଙ୍କୁ ଓ ତାଙ୍କ ଲୋକମାନଙ୍କୁ ଜାଣନ୍ତି, ସେମାନେ ତ ବୀର ଓ କ୍ଷେତ୍ରରେ ଛୁଆହରା ଭଲୁକ ପରି ସେମାନେ ଉଗ୍ର ହୋଇଥିବେ। ପୁଣି ଆପଣଙ୍କ ପିତା ଯୋଦ୍ଧା ଓ ସେ ରାତ୍ରିରେ ଲୋକମାନଙ୍କ ସଙ୍ଗରେ ରହିବେ ନାହିଁ। ଦେଖନ୍ତୁ, ସେ ଏବେ କୌଣସି ଗର୍ତ୍ତରେ କି ଅନ୍ୟ କୌଣସି ସ୍ଥାନରେ ଲୁଚିକରି ଅଛନ୍ତି। ଆଉ ପ୍ରଥମେ ଏମାନଙ୍କ ମଧ୍ୟରୁ କେତେକ ପତିତ ହେଲେ ବୋଲି କେହି ଶୁଣିଲେ କହିବ ଯେ ଅବସାଲମର ଅନୁଗାମୀ ଲୋକମାନଙ୍କ ମଧ୍ୟରେ ସଂହାର ହେଉଅଛି। ଯେଉଁ ବିକ୍ରମୀଶାଳୀର ହୃଦୟ ସିଂହର ହୃଦୟ ତୁଲ୍ୟ, ସେ ମଧ୍ୟ ନିତାନ୍ତ ତରଳିଯିବ। କାରଣ ଆପଣଙ୍କ ପିତା ଯେ ବୀର ଓ ତାଙ୍କ ସଙ୍ଗୀମାନେ ଯେ ବିକ୍ରମଶାଳୀ ଲୋକ, ଏହା ସମୁଦାୟ ଇସ୍ରାଏଲ ଜାଣନ୍ତି। ମାତ୍ର ମୋହର ମନ୍ତ୍ରଣା ଏହି ଯେ ଦାନ୍ଠାରୁ ବେର୍ସବା ପର୍ଯ୍ୟନ୍ତ ସମୁଦାୟ ଇସ୍ରାଏଲ ସମୁଦ୍ର ତୀରସ୍ଥ ବାଲୁକା ତୁଲ୍ୟ ଅସଂଖ୍ୟ ହୋଇ ଆପଣଙ୍କ ନିକଟରେ ସଂଗୃହୀତ ହୁଅନ୍ତୁ। ପୁଣି ଆପଣ ସ୍ୱୟଂ ଯୁଦ୍ଧକୁ ଯାଆନ୍ତୁ। ତହିଁରେ ଯେଉଁ ସ୍ଥାନରେ ତାଙ୍କର ସନ୍ଧାନ ମିଳିବ, ସେହି ସ୍ଥାନରେ ଆମ୍ଭେମାନେ ତାଙ୍କ ନିକଟରେ ଉପସ୍ଥିତ ହେବୁ ଓ ଭୂମିରେ ଶିଶିର ପଡ଼ିବା ପରି ତାଙ୍କ ଉପରେ ପଡ଼ିବୁ। ପୁଣି ତାଙ୍କର ଓ ତାଙ୍କ ସଙ୍ଗୀମାନଙ୍କ ମଧ୍ୟରୁ ଜଣକୁ ହିଁ ଅବଶିଷ୍ଟ ରଖିବୁ ନାହିଁ। ଆହୁରି ଯଦି ସେ କୌଣସି ନଗରକୁ ଯାଇଥିବେ, ତେବେ ସମସ୍ତ ଇସ୍ରାଏଲ ସେହି ନଗରକୁ ଦୌଡ଼ି ଆସିବେ ଓ ତହିଁରେ ଗୋଟିଏ ଗୋଡ଼ି ନ ରହିବା ପର୍ଯ୍ୟନ୍ତ ଆମ୍ଭେମାନେ ତାହା ନଦୀକି ଟାଣି ନେବୁ। ତହିଁରେ ଅବସାଲମ ଓ ସମୁଦାୟ ଇସ୍ରାଏଲ ଲୋକ କହିଲେ, ଅହିଥଫଲର ମନ୍ତ୍ରଣା ଅପେକ୍ଷା ଅର୍କ୍ୟ ହୁସୟର ମନ୍ତ୍ରଣା ଉତ୍ତମ। ଯେହେତୁ ସଦାପ୍ରଭୁ ଅବସାଲମ ପ୍ରତି ଅମଙ୍ଗଳ ଘଟାଇବା ଅଭିପ୍ରାୟରେ ଅହିଥଫଲର ଉତ୍ତମ ମନ୍ତ୍ରଣା ବ୍ୟର୍ଥ କରିବା ପାଇଁ ସ୍ଥିର କରିଥିଲେ। ଏଥିଉତ୍ତାରେ ସାଦୋକ ଓ ଅଭିଆଥର ଯାଜକମାନଙ୍କୁ ହୁସୟ କହିଲା, ଅବସାଲମଙ୍କୁ ଓ ଇସ୍ରାଏଲର ପ୍ରାଚୀନଗଣଙ୍କୁ ଅହିଥଫଲ ଏହିପରି ଭାବରେ ମନ୍ତ୍ରଣା ଦେଇଥିଲା, ମାତ୍ର ମୁଁ ଏହିପରି ଭାବରେ ମନ୍ତ୍ରଣା ଦେଲି। ଏହେତୁ ଏବେ ଶୀଘ୍ର ଲୋକ ପଠାଇ ଦାଉଦଙ୍କୁ ଜଣାଇ କୁହ, ପ୍ରାନ୍ତରସ୍ଥ ଘାଟି ନିକଟରେ ଆଜି ରାତ୍ରି ଯାପନ କର ନାହିଁ, ମାତ୍ର କୌଣସି ମତେ ପାର ହୋଇ ଚାଲିଯାଅ, ନହେଲେ ମହାରାଜା ଓ ତାଙ୍କ ସଙ୍ଗେ ଲୋକ ସମସ୍ତେ ସଂହାରିତ ହେବେ। ସେହି ସମୟରେ ଜୋନାଥନ ଓ ଅହିମାସ ଅଏନ୍ ରୋଗୋଲରେ ରହିଥିଲେ, ଆଉ ସେମାନେ ଯେପରି ନଗରକୁ ଆସିବାର ଦେଖା ନ ଯିବେ ଏଥିପାଇଁ ଏକଦାସୀ ଯାଇ ସେମାନଙ୍କୁ ସମ୍ବାଦ ଦେଉଥାଏ, ଆଉ ସେମାନେ ଯାଇ ଦାଉଦ ରାଜାଙ୍କୁ ସମ୍ବାଦ ଦେଉଥାନ୍ତି। ମାତ୍ର ଏକ ଯୁବା ସେମାନଙ୍କୁ ଦେଖି ଅବସାଲମଙ୍କୁ ଜଣାଇଲା, ତହୁ ସେ ଦୁହେଁ ଶୀଘ୍ର ଯାଇ ବହୁରିମରେ ଜଣଙ୍କର ଗୃହରେ ପ୍ରବେଶ କଲେ ଓ ତାହାର ପ୍ରାଙ୍ଗଣ ମଧ୍ୟରେ ଏକ କୂପ ଥିବାରୁ ସେମାନେ ତହିଁ ଭିତରକୁ ଗଲେ। ତହିଁରେ ଗୃହିଣୀ ଗୋଟିଏ ଢାଙ୍କୁଣୀ ନେଇ କୂପ ମୁଖରେ ଦେଇ ତହିଁ ଉପରେ ମର୍ଦ୍ଦିତ ଶସ୍ୟ ବିଛାଇ ଦେଲା, ଏଣୁ କିଛି ଜଣାପଡ଼ିଲା ନାହିଁ। ଏଉତାରେ ଅବସାଲମର ଦାସମାନେ ସେହି ସ୍ତ୍ରୀର ଗୃହକୁ ଆସି ପଚାରିଲେ, ଅହିମାସ ଓ ଜୋନାଥନ କାହାନ୍ତି? ତହିଁରେ ସେ ସ୍ତ୍ରୀ ସେମାନଙ୍କୁ କହିଲା, ସେମାନେ ନଦୀ ପାର ହୋଇ ଗଲେଣି, ତହୁ ସେମାନେ ଖୋଜି ନ ପାରିବାରୁ ଜେରୁସାଲମକୁ ଫେରିଗଲେ। ଏଣୁ ସେମାନେ ଗଲା ଉତ୍ତାରେ ସେ ଦୁଇଜଣ କୂପରୁ ବାହାରି ଦାଉଦ ରାଜାଙ୍କ ନିକଟକୁ ଯାଇ ଜଣାଇଲେ, ଆଉ ସେମାନେ ଦାଉଦଙ୍କୁ କହିଲେ, ତୁମ୍ଭେମାନେ ଉଠ, ଶୀଘ୍ର ଜଳପାର ହୋଇଯାଅ, କାରଣ ଅହିଥଫଲ ତୁମ୍ଭମାନଙ୍କ ବିରୁଦ୍ଧରେ ଏପରି ଏପରି ମନ୍ତ୍ରଣା ଦେଇଅଛି। ଏଥିରେ ଦାଉଦ ଓ ତାଙ୍କ ସଙ୍ଗୀ ସମସ୍ତ ଲୋକ ଉଠି ଜର୍ଦ୍ଦନ ପାର ହୋଇଗଲେ। ପ୍ରଭାତ ଆଲୁଅ ସମୟ ପୂର୍ବରୁ ଯେ ଜର୍ଦ୍ଦନ ପାର ହୋଇ ଯାଇନଥିଲା, ଏପରି ଜଣେ ଅବଶିଷ୍ଟ ରହିଲା ନାହିଁ। ଏଉତ୍ତାରେ ଅହିଥଫଲ ଆପଣା ମନ୍ତ୍ରଣାନୁସାରେ କର୍ମ କରାନ ଯିବାର ଦେଖି ଆପଣା ଗର୍ଦ୍ଧବ ସଜାଇ ଉଠି ନିଜ ଗୃହ ଓ ନିଜ ନଗରକୁ ଗଲା ଓ ଆପଣା ଗୃହ ସମସ୍ତ ବିଷୟ ସଜାଡ଼ି ଆପଣାକୁ ଫାଶି ଦେଲା। ଏ ରୂପେ ସେ ମଲା, ପୁଣି ଆପଣା ପିତାର କବରରେ କବର ପାଇଲା। ଏଥିମଧ୍ୟରେ ଦାଉଦ ମହନିୟମରେ ଉପସ୍ଥିତ ହେଲେ। ପୁଣି ଅବସାଲମ ଓ ତାହାର ସଙ୍ଗୀ ସମସ୍ତ ଇସ୍ରାଏଲ ଲୋକ ଜର୍ଦ୍ଦନ ପାର ହେଲେ, ଆଉ ଅବସାଲମ ଜୋଆବ ବଦଳରେ ଅମାସାକୁ ସୈନ୍ୟ ଉପରେ ନିଯୁକ୍ତ କଲା। ଏହି ଅମାସା ଇସ୍ରାଏଲୀୟ କେତେକ ହସ୍ତଲିପିରେ ଇସ୍ମାଏଲୀୟ ଜେଥର ନାମକ ଏକ ବ୍ୟକ୍ତିର ପୁତ୍ର, ସେ ବ୍ୟକ୍ତି ଜୋଆବର ମାତା ସରୁଆର ଭଗିନୀ ନାହସର କନ୍ୟା ଅବିଗଲ ସହିତ ସହବାସ କରିଥିଲା। ପୁଣି ଇସ୍ରାଏଲ ଓ ଅବସାଲମ ଗିଲିୟଦ ଦେଶରେ ଛାଉଣି ସ୍ଥାପନ କଲେ। ଏଥିଉତ୍ତରେ ଦାଉଦ ମହନିୟମରେ ଉପସ୍ଥିତ ହୁଅନ୍ତେ, ଅମନ ସନ୍ତାନ ଗଣର ରବା ନିବାସୀ ନାହସର ପୁତ୍ର ସୁବି, ଓଲୋ ଦବାର ନିବାସୀ ଅମିଏଲର ପୁତ୍ର ମାଖିର, ଆଉ ରୋଗୋଲିମ ନିବାସୀ ଗିଲିୟଦୀୟ ବର୍ଷିଲୟ ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନଙ୍କ ନିମନ୍ତେ ଶଯ୍ୟା, ପାନପାତ୍ର, ମୃତ୍ତିକା ପାତ୍ର, ପୁଣି ଆହାରାଥେ ଗହମ, ଜବ, ମଇଦା, ଭଜାଶସ୍ୟ, ସିମ, ମସୁର ଓ ଭଜାବିରି, ପୁଣି ମଧୁ, ଦହି, ମେଷ ଓ ଗୋଛେନା ଆଣିଲେ। ତହୁ ଦାଉଦ ଓ ତାଙ୍କ ସହିତ ଥିବା ଲୋକମାନେ ଖାଇଲେ, କାରଣ ସେମାନେ କହିଲେ, ଲୋକମାନେ ପ୍ରାନ୍ତରରେ କ୍ଷୁଦିତ ଓ କ୍ଲାନ୍ତ ଓ ତୃଷିତ ହୋଇଥିବେ। ଏଥିଉତ୍ତର ଦାଉଦ ଆପଣା ସୈନ୍ୟମାନଙ୍କୁ ଗଣନା କରି ସେମାନଙ୍କ ଉପରେ ସହସ୍ରପତି ଓ ଶତପତି ଗଣଙ୍କୁ ନିଯୁକ୍ତ କଲେ। ପୁଣି ଦାଉଦ ଜୋଆବ ହସ୍ତରେ ସୈନ୍ୟମାନଙ୍କର ତୃତୀୟାଂଶ ଓ ଜୋଆବର ଭ୍ରାତା ସରିଆର ପୁତ୍ର ଅବିଷୟ ହସ୍ତରେ ତୃତୀୟାଂଶ ଓ ଗାଥ୍ୟ ଉତ୍ତର ହସ୍ତରେ ତୃତୀୟାଂଶ ସମର୍ପଣ କରି ପଠାଇଲେ। ଆଉ ରାଜା ଲୋକମାନଙ୍କୁ କହିଲେ, ମୁଁ ନିଜେ ମଧ୍ୟ ତୁମ୍ଭମାନଙ୍କ ସଙ୍ଗେ ନିଶ୍ଚୟ ଯିବି। ମାତ୍ର ଲୋକମାନେ କହିଲେ, ଆପଣ ଆମ୍ଭ ସଙ୍ଗେ ଯୁଦ୍ଧକୁ ଯିବେ ନାହିଁ, କାରଣ ଆମ୍ଭେମାନେ ପଳାଇଲେ ସେମାନେ ଆମ୍ଭମାନଙ୍କ ନିମନ୍ତେ ଚିନ୍ତା କରିବେ ନାହିଁ, କି ଅବା ଆମ୍ଭମାନଙ୍କର ଅର୍ଦ୍ଧେକ ମଲେ ହେଁ ଆମ୍ଭମାନଙ୍କ ନିମନ୍ତେ ଚିନ୍ତା କରିବେ ନାହିଁ। ମାତ୍ର ଆପଣ ଆମ୍ଭମାନଙ୍କ 10,000 ସମାନ, ଏହେତୁ ନଗରରୁ ଆମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଆପଣ ପ୍ରସ୍ତୁତ ରହିଲେ ଭଲ। ତହିଁରେ ରାଜା ସେମାନଙ୍କୁ କହିଲେ, ତୁମ୍ଭମାନଙ୍କୁ ଯାହା ଭଲ ଦିଶେ ତାହା ମୁଁ କରିବି। ଏଉତ୍ତାରେ ରାଜା ନଗର ଦ୍ୱାରର ପାର୍ଶ୍ୱରେ ଠିଆ ହେଲା ସମୟରେ ସମସ୍ତ ଲୋକ ଶହ ଶହ ଓ ହଜାର ହଜାର ହୋଇ ବାହାରିଗଲେ। ସେତେବେଳେ ରାଜା ଜୋଆବକୁ ଓ ଅବିଷୟକୁ ଓ ଇତିୟକୁ ଆଜ୍ଞା ଦେଇ କହିଲେ, ମୋ ଲାଗି ସେହି ଯୁବା ଅବସାଲମ ପ୍ରତି କୋମଳ ବ୍ୟବହାର କର। ପୁଣି ରାଜା ଅବସାଲମ ବିଷୟରେ ସମସ୍ତ ସେନାପତିଙ୍କୁ ଏହି ଆଜ୍ଞା ଦେବା ସମୟରେ ସମସ୍ତ ଲୋକ ତାହା ଶୁଣିଲେ। ଏହି ରୂପେ ସୈନ୍ୟ ଦଳ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧକ୍ଷେତ୍ରକୁ ଗଲେ ଓ ଇଫ୍ରେମ ନାମକ ବନରେ ଯୁଦ୍ଧ ହେଲା। ତହିଁରେ ଇସ୍ରାଏଲର ସୈନ୍ୟ ଦଳ ସେଠାରେ ଦାଉଦଙ୍କର ଦାସମାନଙ୍କ ସମ୍ମୁଖରେ ପରାସ୍ତ ହେଲେ ଓ ସେହିଦିନ ସେଠାରେ ମହାସଂହାର ହେଲା। ପୁଣି 20,000 ଲୋକ ହତ ହେଲେ। ଦେଶ ସାରା ଯୁଦ୍ଧ ବ୍ୟାପିଗଲା। ପୁଣି ସେହିଦିନ ଖଡ୍ଗଗ୍ରାସ କରିବା ଅପେକ୍ଷା ବନ ଅଧିକ ଲୋକକୁ ଗ୍ରାସ କଲା। ଆଉ ଅବସାଲମ ଅକସ୍ମାତ ଦାଉଦଙ୍କ ସୈନ୍ୟମାନଙ୍କୁ ଭେଟିଲା। ସେହି ସମୟରେ ଅବସାଲମ ଖଚର ଉପରେ ଚଢ଼ିଥିଲା। ସେହି ଖଚର ଏକ ବଡ଼ ଅଲୁନ ବୃକ୍ଷର ଛନ୍ଦାଛନ୍ଦି ଶାଖା ତଳେ ଯିବାରୁ ଅବସାଲମର ମସ୍ତକ ସେହି ଅଲୁନ ବୃକ୍ଷରେ ଅଟକି ରହିଲା। ତହିଁରେ ସେ ଆକାଶ ଓ ପୃଥିବୀ ମଧ୍ୟରେ ଝୁଲିଲା ଓ ଖଚର ତାହା ତଳୁ ଚାଲିଗଲା। ସେତେବେଳେ ଜଣେ ତାହା ଦେଖି ଜୋଆବକୁ କହିଲା, ଦେଖ, ଅବସାଲମଙ୍କୁ ଅଲନ ବୃକ୍ଷର ଟଙ୍ଗା ଥିବାର ଦେଖିଲି। ତହୁଁ ଜୋଆବ ତାହା ଜଣାଇବା ଲୋକଙ୍କୁ କହିଲା, ଦେଖ, ତୁମ୍ଭେ ଏହା ଦେଖିଲ, ମାତ୍ର କାହିଁକି ତୁମ୍ଭେ ସେଠାରେ ତାଙ୍କୁ ମାରି ଭୂମିରେ ପକାଇ ନଦେଲ? ତାହା କରିଥିଲେ ମୁଁ ତୁମ୍ଭକୁ 10 ଖଣ୍ଡ ରୂପା ଓ ଏକ କଟିବନ୍ଧନ ଦେଇଥାନ୍ତି। ତହିଁରେ ସେହି ବ୍ୟକ୍ତି ଜୋଆବକୁ କହିଲା, ମୁଁ ଆପଣା ଅଞ୍ଜଳିରେ 100 ଖଣ୍ଡ ରୂପା ପ୍ରାପ୍ତ ହେଲେ ହେଁ ସେହି ରାଜପୁତ୍ର ବିରୁଦ୍ଧରେ ଆପଣା ହସ୍ତ ପ୍ରସାର କରନ୍ତି ନାହିଁ, କାରଣ ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ରାଜା ତୁମ୍ଭକୁ ଓ ଅବିଷୟକୁ ଓ ଇତୟକୁ ଏହି ଆଜ୍ଞା ଦେଇଥିଲେ, ତୁମ୍ଭେମାନେ କେହି ଯୁବା ଅବସାଲମକୁ ସ୍ପର୍ଶ କରିବ ନାହିଁ। ଯଦି ମୁଁ ତାହାର ପ୍ରାଣ ବିରୁଦ୍ଧରେ ବିଶ୍ୱାସଘାତକତା କରିଥାନ୍ତି, ତେବେ ତୁମ୍ଭେ ନିଜେ ତ ଅଲଗା ହୋଇ ଠିଆ ହୋଇଥାନ୍ତ, କାରଣ ରାଜାଙ୍କଠାରୁ କୌଣସି ବିଷୟ ଗୁପ୍ତ ରହେ ନାହିଁ। ତେବେ ଜୋଆବ କହିଲା, ମୁଁ ଏପରି ବିଳମ୍ବ କରିନପାରେ, ତହୁଁ ସେ ଆପଣା ହସ୍ତରେ 3 ବର୍ଷା ନେଇ ଅବସାଲମ ଅଲନ ବୃକ୍ଷରେ ଜୀବିତ ଥାଉ ଥାଉ ତାହା ଦେହରେ ବିନ୍ଧିଲା। ଏଉତ୍ତାରେ ଜୋଆବର ଅସ୍ତ୍ରବାହକ 10 ଯୁବା ଅବସାଲମଙ୍କୁ ଚାରିଆଡ଼େ ଘେରି ତାହାକୁ ଆଘାତ କରି ବଧ କଲେ। ତହୁଁ ଜୋଆବ ତୁରି ବଜାନ୍ତେ ସୈନ୍ୟମାନେ ଇସ୍ରାଏଲର ପଶ୍ଚାଦଗମନରୁ ବାହୁଡ଼ି ଆସିଲେ, କାରଣ ଜୋଆବ ସୈନ୍ୟମାନଙ୍କୁ ଅଟକାଇଲା। ଆଉ ସୈନ୍ୟମାନେ ଅବସାଲମଙ୍କୁ ନେଇ ବନ ମଧ୍ୟରେ ଥିବା ଗର୍ତ୍ତରେ ପକାଇ ତାହା ଉପରେ ଏକ ବଡ଼ ପ୍ରସ୍ତ୍ରରାଶି କଲେ। ତହୁଁ ସମସ୍ତ ଇସ୍ରାଏଲ ଆପଣା ତମ୍ବୁକୁ ଗଲେ। ଅବସାଲମ ବଞ୍ଚିଥିବା ବେଳେ ରାଜାଙ୍କର ତଳଭୂମିରେ ଏକ ସ୍ତମ୍ଭ ନିର୍ମାଣ କରି ଆପଣା ପାଇଁ ସ୍ଥାପନ କରିଥିଲା, କାରଣ ସେ କହିଥିଲା, ମୋ ନାମ ସ୍ମରଣରେ ରଖିବାକୁ ମୋହର ପୁତ୍ର ନାହିଁ। ଏହେତୁ ସେ ଆପଣା ନାମାନୁସାରେ ସେହି ସ୍ତମ୍ଭର ନାମ ରଖିଲା। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଅବସାଲମର ସ୍ମରଣାର୍ଥକ ସ୍ତମ୍ଭ ବୋଲି ତହିଁର ନାମ ରହିଅଛି। ଏଉତ୍ତାରେ ସାଧକର ପୁତ୍ର ଅହିମାସ କହିଲା, ସଦାପ୍ରଭୁ କିପରି ରାଜାଙ୍କର ଶତ୍ରୁମାନଙ୍କଠାରୁ ସୁରକ୍ଷା ଦେଇଅଛନ୍ତି, ଏହି ସୁସମ୍ବାଦ ତାଙ୍କ ନିକଟକୁ ନେବା ପାଇଁ ମୁଁ ଏବେ ଦୌଡ଼ିଯାଏ।
ତହିଁରେ ଜୋୟାବ ତାହାଙ୍କୁ କହିଲା, ଆଜି ତୁମ୍ଭେ ସୁସମ୍ବାଦ ବାହକ ହେବ ନାହିଁ, ମାତ୍ର ଅନ୍ୟଦିନ ସୁସମ୍ବାଦ ନେବ।
ରାଜାଙ୍କ ପୁତ୍ର ମରିଅଛି, ଏହେତୁ ଆଜି ତୁମ୍ଭେ ସମ୍ବାଦ ନେବ ନାହିଁ।
ତେବେ ଜୋୟାବ କୁଶିଅଙ୍କୁ କହିଲା, ତୁମ୍ଭେ ଯାହା ଦେଖିଅଛ ତାହା ତୁମ୍ଭେ ରାଜାଙ୍କୁ ଯାଇ ଜଣାଅ।
ଏଥିରେ କୁଶିଅ ଜୋୟାବକୁ ପ୍ରଣାମ କରି ଦୌଡ଼ିଲା। ତହୁଁ ସାଧକର ପୁତ୍ର ଅହିମାସ ପୁନର୍ବାର ଜୋୟାବଙ୍କୁ କହିଲା,
ଯାହା ହେଉ, ବିନୟ କରୁଅଛି, ମୁଁ ମଧ୍ୟ ସେହି କୁଶିଅର ପଛେ ଦୌଡ଼େ। ତହିଁରେ ଜୋୟାବ କହିଲା, ମୋ ପୁତ୍ର, ତୁମ୍ଭେ କାହିଁକି ଦୌଡ଼ିବ? କାରଣ ସେହି ସମ୍ବାଦ ପାଇଁ
ତୁମ୍ଭେ ତ କୌଣସି ପୁରସ୍କାର ପାଇବ ନାହିଁ।
ମାତ୍ର ସେ କହିଲା, ଯାହା ହେଉ, ମୁଁ ଦୌଡ଼ୁଅଛି। ତହିଁରେ ଜୋୟାବ ତାହାକୁ କହିଲା, ଦୌଡ଼।
ତହୁଁ ଅହିମାସ ପ୍ରାନ୍ତର ପଥ ଦେଇ ଦୌଡ଼ି
କୁଶିଅକୁ ପଛରେ ପକାଇଗଲା। ଏହି ସମୟରେ ନଗରର ଦ୍ୱାରଦ୍ୱୟର ମଧ୍ୟ ସ୍ଥାନରେ ଦାଉଦ ବସିଥିଲେ। ଏଥିରେ ପ୍ରହରୀ ଦ୍ୱାର ଛାତର କାନ୍ଥ ଉପରକୁ ଯାଇ ଅନାଇ ଦେଖନ୍ତେ, ଦେଖ, ଜଣେ ଲୋକ ଏକାକୀ ଦୌଡ଼ି ଆସୁଅଛି।
ତହୁଁ ପ୍ରହରୀ ଉଚ୍ଚ ସ୍ୱରରେ ରାଜାଙ୍କୁ ତାହା ଜଣାନ୍ତେ।
ରାଜା କହିଲେ, ଯଦି ସେ ଏକାକୀ ଅଛି, ତେବେ ତାହା ମୁଖରେ ସୁସମ୍ବାଦ ଅଛି। ଏଥିରେ ସେ ଆସୁ ଆସୁ ସହରର ନିକଟବର୍ତ୍ତୀ ହେଲା। ଏଉତାରେ ପ୍ରହରୀ ଆଉ ଜଣକୁ ଦୌଡ଼ି ଆସୁଥିବାର ଦେଖିଲା। ତହିଁରେ ପ୍ରହରୀ ଉଚ୍ଚ ସ୍ୱରରେ ଦ୍ୱାରୀକୁ ଡାକି କହିଲା, ଦେଖ, ଆଉ ଜଣେ ଏକାକୀ ଦୌଡ଼ି ଆସୁଅଛି। ତହିଁରେ ରାଜା କହିଲେ, ସେ ମଧ୍ୟ ସୁସମ୍ବାଦ ଆଣୁଅଛି। ଏଥିରେ ପ୍ରହରୀ କହିଲା, ପ୍ରଥମ ଲୋକର ଦୌଡ଼ ସାଧକର ପୁତ୍ର ଅହିମାସର ଦୌଡ଼ ପରି ମୋହର ବୋଧ ହୁଏ। ତେବେ ରାଜା କହିଲେ, ସେ ଭଲ ଲୋକ, ସେ ଭଲ ସମ୍ବାଦ ନେଇ ଆସୁଅଛି। ସେତେବେଳେ ଅହିମାସ ଡାକ ପକାଇ ରାଜାଙ୍କୁ କହିଲା, ସବୁ ମଙ୍ଗଳ। ତହୁଁ ସେ ରାଜାଙ୍କର ସମ୍ମୁଖରେ ମୁହ ମାଡ଼ି ପରି ପ୍ରଣାମ କରି କହିଲା, ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଧନ୍ୟ।
ମୋହର ପ୍ରଭୁ ମହାରାଜାଙ୍କ ବିରୁଦ୍ଧରେ ଯେଉଁ ମନୁଷ୍ୟମାନେ ହସ୍ତ ଉଠାଇଥିଲେ ସେମାନଙ୍କୁ ସେ ସମର୍ପଣ କରି ଦେଇଅଛନ୍ତି।
ତହିଁରେ ରାଜା କହିଲେ, ସେ ଯୁବାଲୋକ ଅବସାଲମର ମଙ୍ଗଳ ତ? ତହୁଁ ଅହିମାସ ଉତ୍ତର କଲା, ଜୋୟାବ ମହାରାଜାଙ୍କ ଦାସକୁ, ଅର୍ଥାତ୍ ଆପଣଙ୍କ ଦାସ ମୋତେ ପଠାଇବା ବେଳେ ମହାଲୋକ ଗହଳି ଦେଖିଲି, ମାତ୍ର କ'ଣ ହେଲା ତାହା ଜାଣିନାହିଁ।
ଏଥିରେ ରାଜା କହିଲେ, ଏଆଡ଼େ ଆସି ଠିଆ ହୁଅ।
ତହୁଁ ସେ ଏଆଡ଼େ ଯାଇ ଠିଆ ହେଲା। ଏଥିମଧ୍ୟରେ ଦେଖ, ସେହି କୁଶିଅ ପହଞ୍ଚି କହିଲା, ମୋ ପ୍ରଭୁ ମହାରାଜାଙ୍କ ପାଇଁ ସୁସମ୍ବାଦ ଅଛି। କାରଣ ଯେଉଁମାନେ ଆପଣଙ୍କ ବିରୁଦ୍ଧରେ ଉଠିଥିଲେ ସଦାପ୍ରଭୁ ଆଜି ସେହି ସମସ୍ତଙ୍କଠାରୁ ପରିଶୋଧ ନେଇଅଛନ୍ତି। ତହିଁରେ ରାଜା ସେହି କୁଶିଅଙ୍କୁ ପଚାରିଲେ, ସେହି ଯୁବାଲୋକ ଅବସାଲମର ମଙ୍ଗଳ ତ? ତହିଁରେ କୁଶିଅ ଉତ୍ତର କଲା, ମୋ ପ୍ରଭୁ ମହାରାଜାଙ୍କ ଶତ୍ରୁଗଣ ଓ ଆପଣଙ୍କର ଅମଙ୍ଗଳ କରିବା ପାଇଁ ଯେଉଁମାନେ ଆପଣଙ୍କ ବିରୁଦ୍ଧରେ ଉଠନ୍ତି ସେମାନେ ସମସ୍ତେ ସେହି ଯୁବା ଲୋକ ପରି ହେଅନ୍ତୁ। ତହିଁରେ ରାଜା ଅତି କମ୍ପିତ ହୋଇ ନଗରଦ୍ୱାର ଉପରିସ୍ଥ କୋଠରୀକୁ ଯାଇ ରୋଦନ କଲେ। ପୁଣି ସେ ଯାଉ ଯାଉ ଏପରି କହିଲେ, ହାୟ ଆମ୍ଭର ପୁତ୍ର ଅବସାଲମ, ଆମ୍ଭର ପୁତ୍ର, ଆମ୍ଭ ପୁତ୍ର ଅବସାଲମ, ହୁଏତ ତୁମ୍ଭ ବଦଳେ ଆମ୍ଭେ ମରିଥାନ୍ତୁ। ହାୟ ଅବସାଲମ, ଆମ୍ଭର ପୁତ୍ର, ଆମ୍ଭର ପୁତ୍ର।
ଏଥିଉତ୍ତରେ କେହି ଜୋୟାବକୁ କହିଲା, ଦେଖ, ରାଜା ଅବସାଲମ ନିମନ୍ତେ ରୋଦନ ଓ ଶୋକ କରୁଅଛନ୍ତି, ଏଣୁ ସେହି ଦିବସର ଜୟ ସକଳ ସୈନ୍ୟମାନଙ୍କ ପ୍ରତି ଶୋକଜନକ ହେଲା। କାରଣ ରାଜା ଆପଣା ପୁତ୍ର ବିଷୟରେ ରୋଦନ କରୁଅଛନ୍ତି, ଏହା ଲୋକମାନେ ସେହିଦିନ ଶୁଣିଲେ। ପୁଣି ଯୁଦ୍ଧକ୍ଷେତ୍ରକୁ ପଳାଇବା ବେଳେ ଲୋକମାନେ ଯେପରି ଲଜ୍ଜିତ ହୋଇ ଚୋର ପରି ଚାଲନ୍ତି, ସେପରି ସେହିଦିନ ଚୋର ପରି ସୈନ୍ୟମାନେ ନଗରରେ ପ୍ରବେଶ କଲେ। ଆଉ ରାଜା ମଧ୍ୟ ଆପଣା ମୁଖ ଢାଙ୍କିଲେ। ପୁଣି ରାଜା ଉଚ୍ଚ ସ୍ୱରରେ କାନ୍ଦି କହିଲେ, ହାୟ ଆମ୍ଭ ପୁତ୍ର ଅବସାଲମ, ହାୟ ଅବସାଲମ, ଆମ୍ଭ ପୁତ୍ର, ଆମ୍ଭ ପୁତ୍ର। ଏଉତ୍ତାରେ ଜୋୟାବ ଗୃହ ଭିତରୁ ରାଜାଙ୍କ ନିକଟକୁ ଆସି କହିଲା, ଯେଉଁମାନେ ଆଜି ଆପଣଙ୍କ ଜୀବନ ଓ ଆପଣଙ୍କ ପୁତ୍ର କନ୍ୟାଗଣର ଜୀବନ ଓ ଭାର୍ଯ୍ୟାମାନଙ୍କ ଜୀବନ ଓ ଆପଣଙ୍କ ଉପପତ୍ନୀମାନଙ୍କ ଜୀବନ ରକ୍ଷା କଲେ, ଆପଣ ଆଜି ନିଜର ସେହି ସମସ୍ତ ଦାସଙ୍କୁ ଲଜ୍ଜିତ କରିଅଛନ୍ତି। କାରଣ ଯେଉଁମାନେ ଆପଣଙ୍କୁ ଘୃଣା କରୁଅଛନ୍ତି, ଆପଣ ସେମାନଙ୍କୁ ପ୍ରେମ କରୁଅଛନ୍ତି, ଓ ଯେଉଁମାନେ ଆପଣଙ୍କୁ ପ୍ରେମ କରୁଅଛନ୍ତି, ଆପଣ ସେମାନଙ୍କୁ ଘୃଣା କରୁଅଛନ୍ତି। ଯେହେତୁ ଆପଣ ଆଜି ଜଣାଇ ଅଛନ୍ତି ଯେ ଅଧିପତିମାନେ ଓ ଦାସମାନେ ଆପଣଙ୍କ ପ୍ରତି କିଛି ନୁହନ୍ତି, କାରଣ ମୁଁ ଆଜି ଦେଖୁଅଛି ଯେ ଯଦି ଅବସାଲମ ବଞ୍ଚିଥାନ୍ତା ଓ ଆମ୍ଭେ ସମସ୍ତେ ଆଜି ମରିଥାନ୍ତୁ, ତେବେ ଆପଣଙ୍କ ଦୃଷ୍ଟିରେ ଭଲ ହୋଇଥାନ୍ତା। ଏଣୁ ଏବେ ଉଠି ବାହାରକୁ ଯାଇ ଆପଣା ଦାସମାନଙ୍କୁ ଦୟାରେ କଥା କହନ୍ତୁ, କାରଣ ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛି, ଯଦି ଆପଣ ବାହାରକୁ ନ ଯାଆନ୍ତି, ତେବେ ଏହି ରାତ୍ରି ଆପଣଙ୍କ ସହିତ ଜଣେ ହିଁ ରହିବ ନାହିଁ। ଆଉ ଆପଣଙ୍କ ଯୌବନ କାଳଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ଅମଙ୍ଗଳ ଆପଣଙ୍କୁ ଘଟିଅଛି, ସେ ସବୁରୁ ହିଁ ଏହି ଅମଙ୍ଗଳ ଆପଣଙ୍କ ପ୍ରତି ଅଧିକ ହେବ। ତହିଁରେ ରାଜା ଉଠି ନଗର ଦ୍ୱାରରେ ବସିଲେ। ସେତେବେଳେ ସମସ୍ତ ଲୋକଙ୍କୁ କୁହାଗଲା, ଦେଖ, ରାଜା ନଗର ଦ୍ୱାରରେ ବସିଅଛନ୍ତି। ତହୁଁ ସମସ୍ତ ଲୋକ ରାଜାଙ୍କ ସମ୍ମୁଖକୁ ଆସିଲେ। ଏଥିମଧ୍ୟରେ ଇସ୍ରାଏଲର ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁକୁ ପଳାଇ ଯାଇଥିଲେ, ଆଉ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରେ ସମସ୍ତ ଲୋକ ପରସ୍ପର କଳହ କରି କହୁଥିଲେ, ରାଜା ଆମ୍ଭମାନଙ୍କ ଶତ୍ରୁମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କରିଥିଲେ ଓ ପଲିଷ୍ଟମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିଥିଲେ, ଏବେ ସେ ଅବସାଲମ ଭୟରେ ଦେଶରୁ ପଳାଇ ଅଛନ୍ତି। ପୁଣି ଆମ୍ଭେମାନେ ଯେଉଁ ଅବସାଲମକୁ ଆପଣଙ୍କ ଉପରେ ଅଭିଷିକ୍ତ କରିଥିଲୁ ସେ ଯୁଦ୍ଧରେ ମରିଅଛି, ଏହେତୁ ତୁମ୍ଭେମାନେ ଏବେ ରାଜାଙ୍କୁ ଫେରାଇ ଆଣିବା ବିଷୟରେ କାହିଁକି ତୁନି ହୋଇ ରହିଅଛ? ଏଉତ୍ତରେ ଦାଉଦ ରାଜା ସାଧକ ଓ ଅବ୍ୟାଥର ଯାଜକମାନଙ୍କ ନିକଟକୁ ଦୂତ ପଠାଇ କହିଲେ,
ତୁମ୍ଭେମାନେ ଯେହୁଦାର ପ୍ରାଚୀନ ବର୍ଗଙ୍କୁ କୁହ, ରାଜାଙ୍କୁ ତାଙ୍କ ଗୃହକୁ ଆଣିବା ପାଇଁ ସମସ୍ତ ଇସ୍ରାଏଲର କଥା ତାଙ୍କ ନିକଟରେ ଉପସ୍ଥିତ ହେଲାଣି। ଏ ନିମନ୍ତେ ରାଜାଙ୍କୁ ତାଙ୍କ ଗୃହକୁ ଫେରାଇ ଆଣିବା ପାଇଁ ତୁମ୍ଭେମାନେ କାହିଁକି ପଛଘୁଞ୍ଚା ହେଉଅଛ? ତୁମ୍ଭେମାନେ ଆମ୍ଭର ଭ୍ରାତା, ତୁମ୍ଭେମାନେ ଆମ୍ଭର ଅସ୍ଥି ଓ ଆମ୍ଭର ମାଂସ, ତେବେ ତୁମ୍ଭେମାନେ କାହିଁକି ରାଜାଙ୍କୁ ଫେରାଇ ଆଣିବା ପାଇଁ ପଛଘୁଞ୍ଚା ହେଉଅଛ? ପୁଣି ତୁମ୍ଭେମାନେ ଅମାସଙ୍କୁ କୁହ, ତୁମ୍ଭେ କି ଆମ୍ଭର ଅସ୍ଥି ଓ ଆମ୍ଭର ମାଂସ ନୁହଁ? ଯଦି ତୁମ୍ଭେ ଜୋୟାବ ପଦରେ ନିତ୍ୟ ଆମ୍ଭ ସାକ୍ଷାତରେ ସେନାପତି ନ ହୁଅ, ତେବେ ପରମେଶ୍ୱର ଆମ୍ଭକୁ ସେହି ଦଣ୍ଡ ମଧ୍ୟ ତହିଁରୁ ଅଧିକ ଦିଅନ୍ତୁ। ଏହି ରୂପେ ସେ ଯେହୁଦାର ସମସ୍ତ ଲୋକଙ୍କ ହୃଦୟକୁ ଜଣକର ହୃଦୟ ତୁଲ୍ୟ ଜୟ କଲେ। ତହିଁରେ ସେମାନେ ରାଜାଙ୍କ ନିକଟକୁ ଲୋକ ପଠାଇ କହିଲେ, ଆପଣ ଓ ଆପଣଙ୍କ ସମସ୍ତ ଦାସ ଫେରି ଆସନ୍ତୁ। ତହୁଁ ରାଜା ଫେରି ଜର୍ଦ୍ଦନ ପର୍ଯ୍ୟନ୍ତ ଗଲେ। ତହିଁରେ ଯେହୁଦାର ଲୋକମାନେ ରାଜାଙ୍କୁ ଭେଟିବା ନିମନ୍ତେ ଗିଲଗଲକୁ ଯାଇ ଜର୍ଦ୍ଦନ ପାର କରି ରାଜାଙ୍କୁ ଆଣିଲେ। ସେତେବେଳେ ଦାଉଦ ରାଜାଙ୍କୁ ସାକ୍ଷାତ କରିବା ପାଇଁ ବହୁରିମ୍ ନିବାସୀ ଗେରାର ପୁତ୍ର ବିନ୍ୟାମିନ ସିମିଅ ଶୀଘ୍ର ଯେହୁଦାର ଲୋକମାନଙ୍କ ସଙ୍ଗରେ ଆସିଲା। ପୁଣି ତାହା ସଙ୍ଗେ ବିନ୍ୟାମିନ 100,000 ଲୋକ ଥିଲେ, ଆଉ ସାଉଲଙ୍କ ଗୃହର ଦାସ ଶିବ ଓ ତାଙ୍କର ପସନ୍ଦ ପୁତ୍ର ଓ 20 ଦାସ ତାଙ୍କ ସଙ୍ଗରେ ଥିଲେ। ସେମାନେ ରାଜାଙ୍କ ସାକ୍ଷାତରେ ଜର୍ଦ୍ଦନରେ ପଶି ପାର ହୋଇଗଲେ। ସେତେବେଳେ ସେମାନେ ରାଜାଙ୍କ ପରିବାରବର୍ଗଙ୍କୁ ପାର କରିବା ପାଇଁ ଓ ତାଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ ତାହା କଲେ। ଏଣୁ ରାଜା ଜର୍ଦ୍ଦନ ପାର ହେବା ସମୟରେ ଗେରାର ପୁତ୍ର ସିମିଅ ରାଜାଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ିଲା, ଆଉ ସିମିଏ ରାଜାଙ୍କୁ କହିଲା, ମୋ ପ୍ରଭୁ, ମୋହର ଅପରାଧ ଗଣନା ନ କରନ୍ତୁ, ଅବା ମୋ ପ୍ରଭୁ ମହାରାଜ, ଜେରୁସାଲମରୁ ବାହାରି ଯିବା ଦିନ ଆପଣଙ୍କ ଦାସ ଅବାଧ୍ୟତାପୂର୍ବକ ଯାହା କରିଅଛି ତାହା ଆପଣ ସ୍ମରଣ ନ କରନ୍ତୁ, ମହାରାଜ ତାହା ଆପଣା ମନକୁ ନ ନେଉନ୍ତୁ, କାରଣ ଆପଣଙ୍କ ଦାସ ମୁଁ ଯେ ପାପ କରିଅଛି ଏହା ଜାଣେ। ଏହେତୁ ଦେଖନ୍ତୁ, ଯୋସେଫର ସମୁଦାୟ ବଂଶ ମଧ୍ୟରେ ପ୍ରଥମେ ମୁଁ ଆଜି ମୋ ପ୍ରଭୁ ମହାରାଜାଙ୍କୁ ସାକ୍ଷାତ କରିବା ପାଇଁ ଆସିଲି। ମାତ୍ର ସରୁଆର ପୁତ୍ର ଅବିଷୟ ଉତ୍ତର କରି କହିଲା, ସିମେଇ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ସାପ ଦେଇଅଛି, ଏହି କାରଣରୁ କି ତାହାର ପ୍ରାଣଦଣ୍ଡ ହେବ ନାହିଁ। ଏଥିରେ ଦାଉଦ କହିଲେ, ହେ ସରୁଆର ପୁତ୍ରଗଣ, ତୁମ୍ଭମାନଙ୍କ ସହିତ ଆମ୍ଭର ବିଷୟ କ'ଣ ଯେ ତୁମ୍ଭେମାନେ ଆଜି ମୋର ବିପକ୍ଷ ହେଉଅଛ? ଆଜି ଇସ୍ରାଏଲ ମଧ୍ୟରେ କ'ଣ କାହାରି ପ୍ରାଣଦଣ୍ଡ ହେବ? ଆଜି ମୁଁ ଇସ୍ରାଏଲ ଉପରେ ରାଜା ଅଟେ, ଏହା କ'ଣ ମୁଁ ଜାଣୁନାହିଁ? ତହୁଁ ରାଜା ସିମିଙ୍କୁ କହିଲେ, ତୁମ୍ଭେ ମରିବ ନାହିଁ। ପୁଣି ରାଜା ତାହା ନିକଟରେ ଶପଥ କଲେ। ଏଉତ୍ତରେ ସାଉଲଙ୍କ ପୁତ୍ର ମଫିବୋସତ୍ ରାଜାଙ୍କୁ ସାକ୍ଷାତ କରିବାକୁ ଆସିଲା, ଆଉ ରାଜା ପ୍ରସ୍ଥାନ କରିବା ଦିନଠାରୁ କୁଶଳରେ ଗୃହକୁ ଆସିବା ଦିନ ପର୍ଯ୍ୟନ୍ତ ମଫିବୋସତ୍ ଆପଣା ପାଦ ପରିଷ୍କାର କରିନଥିଲା, କି ଦାଢ଼ି କ୍ଷୋର ହୋଇନଥିଲା, କିମ୍ବା ଆପଣା ବସ୍ତ୍ର ଧୋତ କରିନଥିଲା। ପୁଣି ସେ ରାଜାଙ୍କୁ ଭେଟିବା ପାଇଁ ଜେରୁସାଲମକୁ ଆସନ୍ତେ, ରାଜା ତାହାକୁ କହିଲେ, ମଫିବୋସତ୍, ତୁମ୍ଭେ କାହିଁକି ମୋ ସଙ୍ଗରେ ଗଲ ନାହିଁ? ତହିଁରେ ସେ ଉତ୍ତର କଲା, ହେ ମୋହର ପ୍ରଭୁ ମହାରାଜ, ଆପଣଙ୍କ ଦାସ ତ ଛୋଟା, ଗର୍ଦ୍ଧବ ସଜାଇ ତାହା ଉପରେ ଚଢ଼ି ମହାରାଜାଙ୍କ ନିକଟକୁ ଯିବା ପାଇଁ ମୋହର ମନସ୍ଥ ଥିଲା, ମାତ୍ର ମୋହର ଦାସ ମୋତେ ପ୍ରବଞ୍ଚନା କଲା। ଆହୁରି ମୋହର ପ୍ରଭୁ ମହାରାଜାଙ୍କ ନିକଟରେ ସେ ଆପଣଙ୍କ ଏହି ଦାସର ଅପମାନ କରିଅଛି, ମାତ୍ର ମୋହର ପ୍ରଭୁ ମହାରାଜ ପରମେଶ୍ୱରଙ୍କ ଦୂତତୁଲ୍ୟ, ଏଣୁ ଆପଣଙ୍କ ଦୃଷ୍ଟିରେ ଯାହା ଭଲ ତାହା କରନ୍ତୁ। ମୋହର ପ୍ରଭୁ ମହାରାଜାଙ୍କ ସାକ୍ଷାତରେ ମୋ ପିତୃବଂଶ ସମସ୍ତେ ନିତାନ୍ତ ମୃତ୍ୟୁର ଯୋଗ୍ୟ ଥିଲେ, ତଥାପି ଆପଣ ଆପଣଙ୍କର ଏହି ଦାସକୁ ନିଜ ମେଜର ଭୋଜନକାରୀ ଲୋକମାନଙ୍କ ସଙ୍ଗରେ ସ୍ଥାନ ଦେଲେ। ଏହେତୁ ଏବେ ମହାରାଜାଙ୍କ ନିକଟରେ ଆଉ କ୍ରନ୍ଦନ କରିବା ପାଇଁ ମୋହର କେଉଁ ଅଧିକାର ଅଛି? ତହିଁରେ ରାଜା ତାହାକୁ କହିଲେ, ତୁମ୍ଭେ ଆପଣା ବିଷୟ ଆଉ କାହିଁକି କହୁଅଛ? ମୁଁ କହୁଅଛି, ତୁମ୍ଭେ ଓ ଶିବ ସେହି ଭୂମି ବାଣ୍ଟି ନିଅ। ତହୁ ମଫିବୋସତ୍ ରାଜାଙ୍କୁ କହିଲା, ହେଉ, ମୋହର ପ୍ରଭୁ ମହାରାଜ ତ କୁଶଳରେ ଆପଣା ଗୃହକୁ ଆସିଲେଣି, ତେବେ ସେ ସବୁ ନେଉଁ। ଏଉତ୍ତରେ ଗିଲିଅଦୀୟ ବର୍ଷିଲୟ ରୋଗଲିମରୁ ଆସିଲା, ଓ ସେ ରାଜାଙ୍କୁ ଜର୍ଦ୍ଦନ ନଦୀ ପାର କରାଇ ନେବା ପାଇଁ ତାଙ୍କ ସଙ୍ଗେ ଜର୍ଦ୍ଦନକୁ ପାର ହୋଇଗଲା। ସେହି ବର୍ଷିଲୟ 80 ବର୍ଷ ବୟସ୍କ ଅତି ବୃଦ୍ଧ ଲୋକ ଥିଲା, ଆଉ ସେ ଅତି ଧନୀ ଲୋକ ଥିବାରୁ ରାଜା ମହ ନିୟମରେ ଥିବାବେଳେ ତାଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇଥିଲା। ପୁଣି ରାଜା ବର୍ଷିଲୟକୁ କହିଲେ, ତୁମ୍ଭେ ମୋ ସଙ୍ଗେ ପାର ହୋଇ ଆସ, ମୁଁ ତୁମ୍ଭକୁ ଜେରୁସାଲମରେ ଆପଣା ସଙ୍ଗେ ପ୍ରତିପାଳନ କରିବି।
ଏଥିରେ ବର୍ଷିଲୟ ରାଜାଙ୍କୁ କହିଲା, ମୋହର ପରମାୟୁ ବର୍ଷର ଆଉ କେତେଦିନ ଅଛି ଯେ ମୋ ମହାରାଜାଙ୍କ ସଙ୍ଗେ ଜେରୁସାଲମକୁ ଯିବି? ଆଜି ମୁଁ 80 ବର୍ଷ ବୟସ୍କ, ମୁଁ କ'ଣ ଭଲ ଓ ମନ୍ଦର ପ୍ରଭେଦ କରିପାରେ? ଆପଣଙ୍କ ଦାସ ମୁଁ ଯାହା ଭୋଜନ କି ପାନ କରେ, କ'ଣ ତହିର ଆସ୍ୱାଦ ପାଇପାରେ? ମୁଁ କି ଗାୟକ ଓ ଗାୟିକାମାନଙ୍କ ସ୍ୱର ଆଉ ଶୁଣିପାରେ? ତେବେ କାହିଁକି ଆପଣଙ୍କ ଦାସ ମୋହର ସ୍ୱାମୀ ମହାରାଜାଙ୍କ ପ୍ରତି ଭାରସ୍ୱରୂପ ହେବେ?
ଆପଣଙ୍କ ଦାସ କେବଳ ଜର୍ଦ୍ଦନ ପାର ହୋଇ ମହାରାଜାଙ୍କ ସଙ୍ଗେ ଯିବ, ଆଉ ମହାରାଜ ତହି ପାଇଁ କାହିଁକି ମୋତେ ଏପରି ପୁରସ୍କାର ଦେବେ? ମୁଁ ଯେପରି ନିଜ ନଗରରେ ମୋର ପିତା ଓ ମୋ ମାତାଙ୍କ କବର ନିକଟରେ ମରିବି, ଏଥିପାଇଁ ଆପଣଙ୍କ ଏହି ଦାସକୁ ଫେରିଯିବାକୁ ଅନୁମତି ଦିଅନ୍ତୁ। ମାତ୍ର ଆପଣଙ୍କ ଦାସ କି ମୋହମ୍କୁ ଦେଖନ୍ତୁ, ସେ ମୋହର ପ୍ରଭୁ ମହାରାଜାଙ୍କ ସଙ୍ଗେ ପାର ହୋଇଯାଉ, ଆଉ ଆପଣଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ ତାହା ପ୍ରତି ତାହା କରନ୍ତୁ।
ଏଥିରେ ରାଜା ଉତ୍ତର କଲେ, କି ମୋହମ୍ ମୋ ସଙ୍ଗେ ପାର ହୋଇଯିବ, ଯାହା ତୁମ୍ଭକୁ ଭଲ ଦିଶେ ତାହା ମୁଁ ତାହା ପ୍ରତି କରିବି, ପୁଣି ତୁମ୍ଭେ ମୋ ଉପରେ ଯେଉଁ ଭାର ଦେବାକୁ ମନୋନୀତ କରିବ ତାହା ମୁଁ ତୁମ୍ଭ ନିମନ୍ତେ କରିବି। ଏଉତାରେ ସମସ୍ତ ଲୋକ ଜର୍ଦ୍ଦନ ପାର ହେଲେ ଏବଂ ରାଜା ମଧ୍ୟ ପାର ହେଲେ। ପୁଣି ରାଜା ବର୍ଷଲୟଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲେ, ତହୁଁ ବର୍ଷଲୟ ଆପଣା ସ୍ଥାନକୁ ଫେରିଗଲା। ଏହି ରୂପେ ରାଜା ପାର ହୋଇ ଗିଲଗଲକୁ ଗଲେ ଓ କିମ୍ହମ୍ ତାଙ୍କ ସଙ୍ଗେ ପାର ହୋଇଗଲା। ପୁଣି ଯେହୁଦାର ସମସ୍ତ ସୈନ୍ୟ ଏବଂ ଇସ୍ରାଏଲର ଅର୍ଦ୍ଧେକ ସୈନ୍ୟ ମଧ୍ୟ ରାଜାଙ୍କୁ ଘେନି ଆସିଲେ। ଏଥିରେ ଦେଖ, ସମୁଦାୟ ଇସ୍ରାଏଲ ଲୋକ ରାଜାଙ୍କ ନିକଟକୁ ଆସି ରାଜାଙ୍କୁ କହିଲେ, ଆମ୍ଭମାନଙ୍କ ଭ୍ରାତୃଗଣ ଯେହୁଦା ଲୋକେ କାହିଁକି ଆପଣଙ୍କୁ ଚୋରି କରି ନେଲେ? ଆଉ ମହାରାଜାଙ୍କୁ ଓ ତାଙ୍କର ପରିଜନବର୍ଗଙ୍କୁ ଓ ଦାଉଦଙ୍କ ସଙ୍ଗେ ତାଙ୍କର ସମସ୍ତ ଲୋକଙ୍କୁ ଜର୍ଦ୍ଦନ ପାର କରି ଆଣିଲେ।
ସେତେବେଳେ ଦାଉଦଙ୍କର ସମସ୍ତ ଲୋକ ତାଙ୍କ ସଙ୍ଗରେ ଥିଲେ।
ତହୁ ଯେହୁଦାର ସମସ୍ତ ଲୋକ ଇସ୍ରାଏଲ ଲୋକମାନଙ୍କୁ ଉତ୍ତର କଲେ, ରାଜା ତ ଆମ୍ଭମାନଙ୍କର ନିକଟ କୁଟୁମ୍ବ, ତେବେ ତୁମ୍ଭେମାନେ କାହିଁକି ଏହି ବିଷୟରେ କ୍ରୋଧ କରୁଅଛ? ଆମ୍ଭେମାନେ କ'ଣ ରାଜାଙ୍କର କିଛି ଖାଇଅଛୁ, ଅବା ସେ କ'ଣ ଆମ୍ଭମାନଙ୍କୁ କିଛି ଭେଟି ଦେଇଅଛନ୍ତି? ତହିଁରେ ଇସ୍ରାଏଲ ଲୋକମାନେ ଯେହୁଦା ଲୋକମାନଙ୍କୁ ଉତ୍ତର କରି କହିଲେ,
ରାଜାଙ୍କଠାରେ ଆମ୍ଭମାନଙ୍କର 10% ଅଧିକାର ଅଛି,
କାରଣ 10 ଗୋଷ୍ଠୀର ସମ୍ପର୍କ ରାଜାଙ୍କ ସହିତ ଅଛି, ଏବଂ ଦାଉଦଙ୍କଠାରେ ତୁମ୍ଭମାନଙ୍କର ଅପେକ୍ଷା ମଧ୍ୟ ଆମ୍ଭମାନଙ୍କ ଅଧିକାର ଅଧିକ। ତେବେ ଆମ୍ଭମାନଙ୍କ ରାଜାଙ୍କୁ ଫେରାଇ ଆଣିବା ପାଇଁ ଆମ୍ଭମାନଙ୍କ ପରାମର୍ଶ ପ୍ରଥମେ ନ ନେଇ ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କୁ ତୁଚ୍ଛ କଲ? ତହୁଁ ଇସ୍ରାଏଲ ଲୋକମାନଙ୍କ ବାକ୍ୟ ଅପେକ୍ଷା ଯେହୁଦା ଲୋକମାନଙ୍କ ବାକ୍ୟ ଅଧିକ କଠୋର ହେଲା।
ଏଥିଉତ୍ତରେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, ମୁଁ କ'ଣ ଯେହୁଦାର କୌଣସି ଏକ ନଗରକୁ ଯିବି? ସଦାପ୍ରଭୁ ତାଙ୍କୁ କହିଲେ, ଯାଅ। ପୁଣି ଦାଉଦ କହିଲେ, ମୁଁ କେଉଁ ସହରକୁ ଯିବି? ସେ କହିଲେ, ହିବ୍ରଣକୁ। ଏଣୁ ଦାଉଦ ଓ ତାଙ୍କର ଦୁଇ ଭାର୍ଯ୍ୟା ଜିସ୍ରେଲିଆ ଅହିନୟମ ଓ କର୍ମିଲୀୟ ନାବଲର ଭାର୍ଯ୍ୟା ଅବିଗଲ ନାମ୍ନି ସେହି ସ୍ଥାନକୁ ଗଲେ। ଆଉ ଦାଉଦ ମଧ୍ୟ ଆପଣା ସଙ୍ଗୀମାନଙ୍କୁ ପୁଣି ସେମାନଙ୍କର ପରିବାରବର୍ଗଙ୍କୁ ନେଲେ, ତହିଁରେ ସେମାନେ ହିବ୍ରଣର ନଗରମାନରେ ବାସ କଲେ। ତହୁ ଯେହୁଦାର ଲୋକମାନେ ଆସି ସେହି ସ୍ଥାନରେ ଦାଉଦଙ୍କୁ ଯେହୁଦା ବଂଶ ଉପରେ ରାଜାଭିଷିକ୍ତ କଲେ। ଏଉତାରେ ଗିଲିୟଦ ଅଞ୍ଚଳର ଜାବେସ ନଗରର ଲୋକମାନେ ସାଉଲଙ୍କୁ କବର ଦେଲେ ବୋଲି ଲୋକମାନେ ଦାଉଦଙ୍କୁ ଜଣାଇଲେ। ତହିଁରେ ଦାଉଦ ଜାବେସ ଗିଲିୟଦର ଲୋକମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲେ, ତୁମ୍ଭେମାନେ ସଦାପ୍ରଭୁଙ୍କ ଦ୍ୱାରା ଆଶୀର୍ବାଦ ପାତ୍ର, କାରଣ ତୁମ୍ଭେମାନେ ଆପଣା ରାଜା ସାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦେଇଅଛ। ଏଣୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ସତ୍ୟତା ପ୍ରକାଶ କରନ୍ତୁ, ପୁଣି ତୁମ୍ଭେମାନେ ଏହି କର୍ମ କରିବାରୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ସେହି ଦୟାର ପ୍ରତିଦାନ କରିବି। ଏହେତୁ ଏବେ ତୁମ୍ଭମାନଙ୍କ ହସ୍ତ ସବଳ ହେଉ ଓ ତୁମ୍ଭେମାନେ ସାହସିକ ହୁଅ, କାରଣ ତୁମ୍ଭମାନଙ୍କ ରାଜା ସାଉଲ ମରିଅଛନ୍ତି, ମଧ୍ୟ ଯେହୁଦା ବଂଶ ଆପଣା ଉପରେ ମୋତେ ରାଜାଭିଷିକ୍ତ କରିଅଛନ୍ତି। ଏଥିମଧ୍ୟରେ ନେର୍ର ପୁତ୍ର ଅବନର ନାମକ ସାଉଲଙ୍କର ସୈନ୍ୟଦଳର ସେନାପତି ସାଉଲଙ୍କର ପୁତ୍ର ଇସବୋଶିତକୁ ମହନିୟମକୁ ନେଇଯାଇ ଗିଲିୟଦ ଓ ଅସୁରୀ ଓ ଜିସ୍ରିଏଲ ଓ ଇଫ୍ରାଇମ ଓ ବିନ୍ୟାମିନ ଓ ସମସ୍ତ ଇସ୍ରାଏଲ ଉପରେ ରାଜା କଲେ। ସାଉଲଙ୍କର ପୁତ୍ର ଇସବୋଶିତ 40 ବର୍ଷ ବୟସରେ ଇସ୍ରାଏଲ ବଂଶ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି 2 ବର୍ଷ ରାଜତ୍ୱ କଲା। ମାତ୍ର ଯେହୁଦା ବଂଶ ଦାଉଦଙ୍କର ପଶ୍ଚାତଗାମୀ ହେଲେ। ପୁଣି ହିବ୍ରଣରେ ଯେହୁଦା ବଂଶ ଉପରେ ଦାଉଦଙ୍କ ରାଜା ହେବାର 7 ବର୍ଷ 6 ମାସ ଥିଲା। ନେର୍ର ପୁତ୍ର ଅବନର ଓ ସାଉଲଙ୍କର ପୁତ୍ର ଇସବୋଶିତର ଦାସମାନେ ମହନିୟମରୁ ବାହାରି ଗିବିଅନକୁ ଗଲେ। ସେତେବେଳେ ସରୁଆର ପୁତ୍ର ଜୋୟାବ ଓ ଦାଉଦଙ୍କର ଦାସଗଣ ବାହାରି ଗିବିଅନର ପୁଷ୍କରିଣୀ ନିକଟରେ ସେମାନଙ୍କୁ ଭେଟିଲେ। ପୁଣି ସେମାନଙ୍କର ଏକ ଦଳ ପୁଷ୍କରିଣୀର ଏକ ପାଖରେ, ଅନ୍ୟ ଦଳ ପୁଷ୍କରିଣୀର ଅନ୍ୟ ପାଖରେ ବସିଲେ। ଏଥିରେ ଅବନର ଜୋୟାବକୁ କହିଲା, ଯୁବାମାନଙ୍କୁ ଆମ୍ଭମାନଙ୍କ ସମ୍ମୁଖରେ ଉଠି ଖେଳିବା ପାଇଁ କହନ୍ତୁ। ତହୁଁ ଜୋୟାବ କହିଲା, ଉଠନ୍ତୁ। ତେଣୁ ସେମାନେ ସଂଖ୍ୟାନୁସାରେ ଉଠିଲେ। ବିନ୍ୟାମିନ ଓ ସାଉଲଙ୍କର ପୁତ୍ର
ଇସବୋଶିତ ପକ୍ଷରେ ବାର ଜଣ ଓ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ ବାର ଜଣ ଅଗ୍ରସର ହେଲେ, ତହୁ ସେମାନେ ପ୍ରତ୍ୟେକ ଆପଣା ଆପଣା ସହଯୋଦ୍ଧାର ମସ୍ତକ ଧରି ଏକ ଆରେକ ବକ୍ଷରେ ଖଡ୍ଗ ଭୁସିଲେ, ତହୁ ସେମାନେ ସମସ୍ତେ ଏକତ୍ର ମଲେ। ଏହେତୁ ଗିବିଅନ୍ ମଧ୍ୟବର୍ତ୍ତୀ ସେହି ସ୍ଥାନର ନାମ ହେଲକତ୍ ହତ୍ସୁରିମ୍ ହେଲା। ସେହିଦିନ ଅତି ଘୋର ଯୁଦ୍ଧ ହେଲା। ପୁଣି ଅବନର ଓ ଇସ୍ରାଏଲ ଲୋକମାନେ ଦାଉଦଙ୍କର ଦାସମାନଙ୍କ ସମ୍ମୁଖରେ ପରାସ୍ତ ହେଲେ। ସେହି ସ୍ଥାନରେ ଜୟାବ ଓ ଅବିଷୟ ଓ ଅସାହେଲ ନାମରେ ସରିଆର ତିନି ପୁତ୍ର ଥିଲେ। ସେହି ଅସାହେଲ କ୍ଷେତ୍ରସ୍ଥ ମୃଗ ପରି ଦ୍ରୁତଗତି ଥିଲା। ପୁଣି ଅସାହେଲ ଅବନର ପଛେ ପଛେ ଗୁଡ଼ାଇଲା, ଆଉ ଅବନରର ପଛେ ଗଲାବେଳେ ସେ ଦକ୍ଷିଣ କି ବାମକୁ ଫେରିଲା ନାହିଁ। ତେବେ ଅବନର ଆପଣା ପଛକୁ ଅନାଇ କହିଲା, ଅସାହେଲ, ଏ କି ତୁମ୍ଭେ? ସେ ଉତ୍ତର କଲା, ମୁଁ। ଏଥିରେ ଅବନର ତାହାକୁ କହିଲା, ତୁମ୍ଭେ ଆପଣା ଡାହାଣ କି ବାମ ଆଡ଼େ ଫେରି ଏହି ଯୁବାମାନଙ୍କର କୌଣସି ଜଣକୁ ଧରି ତାହାର ସଜା ଲୁଟିନିଅ। ମାତ୍ର ଅସାହେଲ ତାହାର ପଶ୍ଚାତ ଗମନରୁ ଫେରିଲା ନାହିଁ। ତହୁଁ ଅବନର ପୁନର୍ବାର ଅସାହେଲକୁ କହିଲା, ମୋହର ପଶ୍ଚାତ ଗମନରୁ ଫେର, ମୁଁ କାହିଁକି ତୁମ୍ଭକୁ ଆଘାତ କରି ଭୂମିସାତ କରିବି? ତାହା କଲେ ମୁଁ କିପରି ତୁମ୍ଭ ଭାଇ ଜୟାବ ଆଗରେ ମୁଖ ଦେଖାଇବି? ତଥାପି ସେ ଫେରିବାକୁ ମନା କଲା। ଏଣୁ ଅବନର ବର୍ଚ୍ଛାର ପଛ ଅଗରେ ତାହାର ପେଟ ଭୁସି ଦିଅନ୍ତେ, ବର୍ଚ୍ଛା ତାହାର ପଛଆଡ଼େ ଫୁଟି ବାହାରିଲା। ତହୁ ସେ ସେଇଠାରେ ପଡ଼ି ସେହି ସ୍ଥାନରେ ମଲା। ପୁଣି ଯେତେ ଲୋକ ଅସାହେଲର ପଡ଼ିବା ଓ ମରିବା ସ୍ଥାନକୁ ଆସିଲେ, ସେମାନେ ଠିଆ ହୋଇ ରହିଲେ। ମାତ୍ର ଜୟାବ ଓ ଅବିଷୟ ଅବନରର ପଛେ ପଛେ ଗୁଡ଼ାଇଲେ। ପୁଣି ସେମାନେ ଗିବିଅନ୍ ପ୍ରାନ୍ତରର ପଥ ନିକଟବର୍ତ୍ତୀ ଗିଆ ସମ୍ମୁଖସ୍ଥ ଅମା ପର୍ବତ ନିକଟରେ ଉପସ୍ଥିତ ହେବାବେଳକୁ ସୂର୍ଯ୍ୟାସ୍ତ ହେଲା। ଏଥିମଧ୍ୟରେ ବିନ୍ୟାମିନ୍ ସନ୍ତାନଗଣର ଅବନରର ପଶ୍ଚାତ୍ ମିଳି ଏକଦଳ ହୋଇ ଗୋଟିଏ ପର୍ବତ ଶୃଙ୍ଗରେ ଠିଆ ହେଲେ। ତେବେ ଅବନର ଜୟାବକୁ ଡାକି କହିଲା, ଖଡ୍ଗ କ'ଣ ସର୍ବଦା ଗ୍ରାସ କରିବ? ଶେଷରେ ତାହା ଯେ ତିକ୍ତ ହେବ, ଏହା କ'ଣ ତୁମ୍ଭେ ଜାଣ ନାହିଁ? ତେବେ ତୁମ୍ଭେ ଲୋକମାନଙ୍କୁ ସେମାନଙ୍କ ଭାଇମାନଙ୍କ ପଶ୍ଚାତ୍ ଗମନରୁ ଫେରିବା ପାଇଁ କେତେ କାଳ ଆଜ୍ଞା ନ ଦେବ? ଏଥିରେ ଜୟାବ କହିଲା, ପରମେଶ୍ୱର ଜୀବିତ ଥିବା ପ୍ରମାଣେ ତୁମ୍ଭେ କହିନଥିଲେ ତ ମୋର ସୈନିକମାନେ ନିଶ୍ଚୟ ସକାଳ ପର୍ଯ୍ୟନ୍ତ ପ୍ରତ୍ୟେକ ଆପଣା ଭାଇର ପଛରେ ଗୁଡ଼ାଇଥାନ୍ତେ। ତହୁ ଜୟାବ ତୁରି ବଜାନ୍ତେ, ସମସ୍ତ ଲୋକ ଅଟକି ରହିଲେ ଓ ଇସ୍ରାଏଲ ପଛରେ ଆଉ ଗୁଡ଼ାଇଲେ ନାହିଁ, କିଏ ଆଉ ଯୁଦ୍ଧ କଲେ ନାହିଁ। ଏଉତାରେ ଅବନର ଓ ତାହାର ଲୋକମାନେ ସେହି ରାତ୍ରି ସାରା ପଦାଭୂମି ଦେଇ ଗମନ କଲେ ଓ ସେମାନେ ଜର୍ଦ୍ଦନ ପାର ହୋଇ ସମୁଦାୟ ବିତରଣ ଦେଶ ଦେଇ ଯାଇ ମହ ନିୟମରେ ଉପସ୍ଥିତ ହେଲେ। ଆଉ ଜୟାବ ଅବନରର ପଶ୍ଚାତ୍ ଗମନରୁ ଫେରିଲା। ପୁଣି ସେ ସମୁଦାୟ ଲୋକଙ୍କୁ ଏକତ୍ର କରନ୍ତେ, ଦାଉଦଙ୍କର ସୈନିକମାନଙ୍କ ମଧ୍ୟରୁ 19 ଜଣ ଓ ଅସାହେଲ ଅନୁପସ୍ଥିତ ଥିଲେ। ମାତ୍ର ଦାଉଦଙ୍କର ଦାସମାନେ ଆଘାତ କରିବାରୁ ବିନ୍ୟାମିନ୍ର ଓ ଅବନରର ଲୋକମାନଙ୍କ ମଧ୍ୟରୁ 360 ଲୋକ ମରିଥିଲେ। ଏଉତାରେ ସେମାନେ ଅସାହେଲକୁ ଉଠାଇ ନେଇ ବେଥଲି ହିମସ୍ଥିତ ତାହାର ପିତାର କବରରେ କବର ଦେଲେ। ପୁଣି ଜୟାବ ଓ ତାହାର ଲୋକମାନେ ସାରା ରାତ୍ରି ଯାତ୍ରା କଲେ ଓ ହିବ୍ରଣ ନିକଟରେ ସେମାନେ ସକାଳ ପହଞ୍ଚିଲେ। ସେହି ସମୟରେ ବିନ୍ୟାମିନ ବିକ୍ରିର ପୁତ୍ର ସେବ ନାମରେ ଜଣେ ଅସୁବିଧା ସୃଷ୍ଟିକାରୀ ଲୋକ ସେଠାରେ ଥିଲା। ପୁଣି ସେ ତୁରି ବଜାଇ କହିଲା, ଦାଉଦଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ, କି ଅବା ଯିଶୁର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ। ହେ ଇସ୍ରାଏଲ, ପ୍ରତ୍ୟେକ ଆପଣା ଆପଣା ତମ୍ବୁକୁ ଚାଲ। ତେହେରେ ସମଗ୍ର ଇସ୍ରାଏଲ ଲୋକ ଦାଉଦଙ୍କର ପଶ୍ଚାଦଗମନରୁ ଫେରି ବିକ୍ରିର ପୁତ୍ର ସେବର ପଶ୍ଚାଦଗମନ କଲେ। ମାତ୍ର ଜର୍ଦ୍ଦନଠାରୁ ଜେରୁସାଲମ ପର୍ଯ୍ୟନ୍ତ ଯେହୁଦା ଲୋକମାନେ ଆପଣା ରାଜାଙ୍କଠାରେ ଆସକ୍ତ ରହିଲେ। ଏଉତାରେ ଦାଉଦ ଜେରୁସାଲମର ଆପଣା ପ୍ରସାଦକୁ ଆସିଲେ। ପୁଣି ରାଜା ଆପଣାର ଯେଉଁ 10 ଉପପତ୍ନୀଙ୍କୁ ପ୍ରାସାଦ ଜଗିବାକୁ ଛାଡ଼ିଯାଇଥିଲେ, ସେମାନଙ୍କୁ ପ୍ରହରୀ ଗୃହରେ ରଖି ଖାଦ୍ୟ ଯୋଗାଇଲେ। ମାତ୍ର ସେମାନଙ୍କ ସହିତ ସହବାସ କଲେ ନାହିଁ, ଏଣୁ ସେମାନେ ମରଣ ଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବିଧବା ପରି ରହିଲେ। ଏ ଉତ୍ତରେ ରାଜା ଅମାସାଙ୍କୁ କହିଲେ, 3 ଦିନ ମଧ୍ୟରେ ଯେହୁଦାର ଲୋକମାନଙ୍କୁ ଡକାଇ ମୋଠାରେ ଏକତ୍ର କର ଓ ତୁମ୍ଭେ ମଧ୍ୟ ଉପସ୍ଥିତ ହୁଅ। ତହିଁରେ ଅମାସା ଯେହୁଦାର ଲୋକମାନଙ୍କୁ ଡାକି ଏକତ୍ର କରିବାକୁ ଗଲା। ମାତ୍ର ସେ ରାଜାଙ୍କ ଦତ୍ତ ନିରୂପିତ ସମୟରୁ ଅଧିକ ବିଳମ୍ବ କଲା। ତହିଁରେ ଦାଉଦ ଅବିଷୟକୁ କହିଲେ, ଏବେ ଅବସାଲମ ଅପେକ୍ଷା ବିକ୍ରିର ପୁତ୍ର ସେବ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ। ତୁମ୍ଭେ ଆପଣା ପ୍ରଭୁଙ୍କ ଦାସମାନଙ୍କୁ ଓ ସୈନ୍ୟମାନଙ୍କୁ ନେଇ ତାହାର ପଛେ ପଛେ ଗୁଡ଼ାଅ, ନହେଲେ ସେ ପ୍ରାଚୀର ବେଷ୍ଟିତ କୌଣସି କୌଣସି ନଗରକୁ ଯାଇ ଆମ୍ଭମାନଙ୍କ ଦୃଷ୍ଟିରୁ ପଳାଇବ। ଏଣୁ ଜୟାବର ଲୋକ ଓ କରେଥିୟ ଓ ପଲିଥିୟ ଲୋକ ଓ ସମସ୍ତ ବୀର ଲୋକମାନେ ତାହା ପଛରେ ବାହାରିଲେ, ଆଉ ସେମାନେ ଜେରୁସାଲମରୁ ବାହାରି ବିକ୍ରିର ପୁତ୍ର ସେବର ପଛେ ପଛେ ଗୁଡ଼ାଇଲେ। ସେମାନେ ଗିବିଅନସ୍ଥ ବୃହତ୍ ପ୍ରସ୍ତର ନିକଟରେ ଉପସ୍ଥିତ ହୁଅନ୍ତେ, ଅମାସା ସେମାନଙ୍କର ନିକଟକୁ ଆସିଲେ। ସେହି ସମୟରେ ଜୟାବ ଆପଣା ପରିହିତ ଯୁଦ୍ଧବସ୍ତ୍ର ଭିଡ଼ି ପିନ୍ଧିଥିଲେ, ତହି ଉପରେ ଏକ କଟିବନ୍ଧନ ଓ କୋଷାବଧ ଖଡ୍ଗ ତାହାର କଟିଦେଶରେ ବନ୍ଧା ଥିଲା। ପୁଣି ସେ ଯାଉ ଯାଉ ତାହା ବାହାରି ପଡ଼ିଲା। ଏଥିରେ ଜୋଆବ ଅମାସାଙ୍କୁ ପଚାରିଲା, କି ଭାଇ ସବୁ ମଙ୍ଗଳ ତ?
ତହୁ ଜୋଆବ ଅମାସାଙ୍କୁ ଚୁମ୍ବନ କରିବା ପାଇଁ
ଆପଣା ଦକ୍ଷିଣ ହସ୍ତରେ ତାହାର ଦାଢ଼ି ଧରିଲା। ମାତ୍ର ଜୋଆବର ବାମ ହସ୍ତରେ ଥିବା ଖଡ଼ଗ ପ୍ରତି ଅମାସା କିଛି ମନୋଯୋଗ କଲା ନାହିଁ। ତହୁ ଜୋଆବ ସେହି ଖଡ଼ଗରେ ତାହାର ଉଦରକୁ ଆଘାତ କରି ତାହାର ଅନ୍ତବୁଜୁଳି କାଢ଼ି ଭୂମିରେ ପକାଇଦେଲା। ସେ ଦ୍ୱିତୀୟ ଥର ଆଘାତ କଲା ନାହିଁ, ତହିଁରେ ହିଁ ସେ ମଲା। ଏଉତ୍ତର ଜୋଆବ ଓ ତାହାର ଭ୍ରାତା ଅବିଷୟ ବିକ୍ରିର ପୁତ୍ର ସେବର ପଛେ ଗୁଡ଼ାଇଲେ। ଏଥିମଧ୍ୟରେ ଜୋଆବର ଜଣେ ଲୋକ ତାହା ନିକଟରେ ଠିଆ ହୋଇ କହିଲା, ଯେ ଜୋଆବକୁ ଭଲ ପାଏ ଓ ଯେ ଦାଉଦଙ୍କର ପକ୍ଷ ସେ ଜୋଆବର ପଛେ ଯାଉ। ସେ ସମୟରେ ଅମାସା ରାସ୍ତା ମଧ୍ୟରେ ଆପଣା ରକ୍ତରେ ଲଟପଟ ହୋଇ ପଡ଼ିଥିଲା। ପୁଣି ସେହି ମନୁଷ୍ୟ ସମସ୍ତ ଲୋକଙ୍କୁ ଠିଆ ହେବାର ଦେଖି ଅମାସାଙ୍କୁ ରାସ୍ତାରୁ କ୍ଷେତ୍ରକୁ ନେଇଗଲା। ଆଉ ଯେଉଁ ଲୋକ ତାହା ନିକଟ ଦେଇ ଆସିଲେ ପ୍ରତ୍ୟେକଙ୍କୁ ଠିଆ ହେବାର ଦେଖନ୍ତେ, ସେ ତାହା ଉପରେ ଖଣ୍ଡେ ବସ୍ତ୍ର ପକାଇ ଦେଲା। ଅମାସା ରାସ୍ତାରୁ ବାହାର କରାଯାନ୍ତେ ସମସ୍ତ ଲୋକ ବିକ୍ରିର ପୁତ୍ର ସେବର ପଛେ ଗୋଡ଼ାଇବା ପାଇଁ ଜୋଆବର ଅନୁଗାମୀ ହେଲେ। ଏଉତ୍ତାରେ ଜୋଆବ ଇସ୍ରାଏଲର ସମସ୍ତ ବଂଶ ମଧ୍ୟ ଦେଇ ଆବେଲ ଓ ବେଥମାଖା ଓ ସମସ୍ତ ବେରିମ ଅଞ୍ଚଳ ପର୍ଯ୍ୟନ୍ତ ଗମନ କଲା। ତହିଁର ଲୋକମାନେ ଏକତ୍ରିତ ହେଲେ, ମଧ୍ୟ ତାହାର ପଛେ ପଛେ ଗମନ କଲେ। ପୁଣି ସେମାନେ ଆସି ବେଥମାଖା ସ୍ଥିତ ଆବେଲରେ ସେବଙ୍କୁ ଆକ୍ରମଣ କଲେ ଓ ନଗର ନିକଟରେ ଓ ଗଡ଼ ପାଚେରୀ ନିକଟରେ ଏକ ଢିପି ନିର୍ମିତ ହେଲା। ତହିଁରେ ଜୋଆବର ସହିତ ଥିବା ସମସ୍ତ ସୈନ୍ୟ ପାଚେରୀ ଭୂମିସତ୍ କରିବା ପାଇଁ ଭାଙ୍ଗିବାକୁ ଲାଗିଲେ। ସେତେବେଳେ ନଗର ମଧ୍ୟରୁ ଏକ ବୁଦ୍ଧିମତୀ ସ୍ତ୍ରୀ ଡାକି କହିଲା, ଶୁଣ ଶୁଣ, ମୁଁ ବିନୟ କରୁଅଛି, ଜୋଆବକୁ ଏହି ସ୍ଥାନକୁ ଆସିବାକୁ କୁହ, ଯେପରି ମୁଁ ତାଙ୍କ ସହିତ କଥାବାର୍ତ୍ତା କରିପାରେ। ତହୁ ସେ ତାଙ୍କ ନିକଟକୁ ଆସନ୍ତେ ସେ ସ୍ତ୍ରୀ ପଚାରିଲା, ଆପଣ କ'ଣ ଜୋଆବ? ସେ ଉତ୍ତର କଲା, ହଁ। ତେବେ ସେ ସ୍ତ୍ରୀ ତାହାକୁ କହିଲା, ଆପଣା ଦାସୀର କଥା ଶୁଣନ୍ତୁ। ସେ ଉତ୍ତର କଲା, ମୁଁ ଶୁଣୁଅଛି। ତହୁ ସେ କହିଲା, ପୂର୍ବକାଳର ଲୋକମାନେ କହୁଥାନ୍ତି, ଲୋକେ ଆବେଲରେ ଅବଶ୍ୟ ପରାମର୍ଶ କରିବେ, ଆଉ ଏହି ରୂପେ କାର୍ଯ୍ୟ ସମାପ୍ତ ହେବ। ମୁଁ ଇସ୍ରାଏଲର ଶାନ୍ତ ଓ ବିଶ୍ୱସ୍ତ ଲୋକମାନଙ୍କ ମଧ୍ୟରୁ ଜଣେ। ଆପଣ ଏକ ନଗରକୁ ଓ ଇସ୍ରାଏଲ ମଧ୍ୟରେ ଏକ ମାତାକୁ ବିନାଶ କରିବା ପାଇଁ ଚେଷ୍ଟା କରୁଅଛନ୍ତି, ଆପଣ ସଦାପ୍ରଭୁଙ୍କ ଅଧିକାରକୁ କାହିଁକି ଗ୍ରାସ କରିବେ? ଏଥିରେ ଜୋଆବ ଉତ୍ତର କରି କହିଲା, ଏହା ଦୂର ହେଉ, ମୁଁ ଯେ ଗ୍ରାସ କରିବି କି ବିନାଶ କରିବି ତାହା ମୋଠାରୁ ଦୂର ହେଉ। କଥା ସେପରି ନୁହେଁ, ମାତ୍ର ବିକ୍ରିର ପୁତ୍ର ସେବ ନାମରେ ଜଣେ ଇଫ୍ରାଇମ ପର୍ବତମୟ ଦେଶୀୟ ଲୋକ ଦାଉଦ ରାଜାଙ୍କ ପ୍ରତିକୂଳରେ ଆପଣା ହସ୍ତ ଉଠାଇଅଛି, କେବଳ ତାଙ୍କୁ ସମର୍ପି ଦିଅ, ତହିଁରେ ମୁଁ ଏ ନଗରରୁ ପ୍ରସ୍ଥାନ କରିବି। ତହୁ ସେ ସ୍ତ୍ରୀ ଜୋଆବକୁ କହିଲା, ଦେଖନ୍ତୁ, ପ୍ରାଚୀର ଦେଇ ତାହାର ମସ୍ତକ ଆପଣଙ୍କ ନିକଟକୁ ପକାଯିବ। ଏଉତ୍ତାରେ ସେ ସ୍ତ୍ରୀ ଆପଣା ବୁଦ୍ଧିରେ ସମସ୍ତ ଲୋକଙ୍କ ନିକଟକୁ ଗଲା। ତହୁ ଲୋକମାନେ ବିକ୍ରିର ପୁତ୍ର ସେବର ମସ୍ତକ କାଟି ଜୋଆବ ନିକଟକୁ ବାହାରେ ପକାଇ ଦେଲେ। ତହିଁରେ ସେ ତୁରି ବଜାନ୍ତେ ଲୋକମାନେ ନଗରରୁ ଛିନ୍ନ ଭିନ୍ନ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁକୁ ଗଲେ। ପୁଣି ଜୋଆବ ଜେରୁସାଲମକୁ ରାଜାଙ୍କ ନିକଟକୁ ଫେରିଗଲା। ସେ ସମୟରେ ଜୋଆବ ଇସ୍ରାଏଲର ସମସ୍ତ ସୈନ୍ୟଦଳର ଉପରେ ଥିଲା, ପୁଣି ଜେହୋୟାଦାର ପୁତ୍ର ବନାୟ କରେଥିୟ ଓ ପଲିଥିୟମାନଙ୍କ ଉପରେ ଥିଲା, ଆଉ ଅଦୋନିରାମ ବେଠି କର୍ମକାରୀଙ୍କ ଅଧ୍ୟକ୍ଷ ଥିଲା, ଓ ଅହିଲୁଦର ପୁତ୍ର ଜେହୋସାଫଟ ଇତିହାସ ଲେଖକ ସିବା ଲେଖକ ଥିଲା, ପୁଣି ସାଦକ ଓ ଅବ୍ୟାଥର ଯାଜକ ଥିଲେ, ପୁଣି ଜାଇରିୟ ଇରା ମଧ୍ୟ ଦାଉଦଙ୍କର ଯାଜକ ଥିଲା। ଦାଉଦଙ୍କର ସମୟରେ କ୍ରମାଗତ ତିନି ବର୍ଷ ଦୁର୍ଭିକ୍ଷ ହେଲା। ତହିଁରେ ଦାଉଦ ସଦାପ୍ରଭୁଙ୍କ ମୁଖ ଅନ୍ୱେଷଣ କରନ୍ତେ। ସଦାପ୍ରଭୁ କହିଲେ, ସାଉଲ ଓ ତାହାର ରକ୍ତପାତି ବଂଶ ସକାଶୁ ଏହା ହେଉଅଛି, ଯେହେତୁ ସେ ଗିବିୟନୀୟ ଲୋକମାନଙ୍କୁ ବଧ କରିଥିଲା। ତହୁଁ ରାଜା ଗିବିୟନୀୟ ଲୋକମାନଙ୍କୁ ଡକାଇ ସେମାନଙ୍କୁ କହିଲେ, ଏହି ଗିବିୟନୀୟ ଲୋକମାନେ ଇସ୍ରାଏଲ ସନ୍ତାନ ନ ଥିଲେ, ମାତ୍ର ଇମୋରିୟମାନଙ୍କର ଅବଶିଷ୍ଟାଂଶ ମଧ୍ୟରେ ଥିଲେ। ପୁଣି ଇସ୍ରାଏଲ ସନ୍ତାନମାନେ ସେମାନଙ୍କୁ ବଧ ନ କରିବା ପାଇଁ ଶପଥ କରିଥିଲେ। ତଥାପି ସାଉଲ ଇସ୍ରାଏଲ ଓ ଜେହୁଦା ସନ୍ତାନଗଣ ପକ୍ଷରେ ଉଦ୍ଯୋଗ୍ୟ ହୋଇ ସେମାନଙ୍କୁ ବଧ କରିବାକୁ ଚେଷ୍ଟା କରିଥିଲେ। ଏଣୁ ଦାଉଦ ଏହି ଗିବିୟନୀୟମାନଙ୍କୁ ଡାକି କହିଲେ, ମୁଁ ତୁମ୍ଭମାନଙ୍କ ପାଇଁ କ'ଣ କରିବି? ଓ ତୁମ୍ଭେମାନେ ଯେପରି ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ଦୟା ଓ ପ୍ରତିଜ୍ଞାପ୍ରାପ୍ତ ଲୋକମାନଙ୍କୁ ଆଶୀର୍ବାଦ କରିବ, ଏଥିପାଇଁ ମୁଁ କ'ଣ ଦେଇ ପ୍ରାୟଶ୍ଚିତ କରିବି? ତହିଁରେ ଗିବିୟନୀୟମାନେ ତାଙ୍କୁ କହିଲେ, ଆମ୍ଭମାନଙ୍କର ପୁଣି ସାଉଲ କିଏ ବା? ତାହା ବଂଶର ମଧ୍ୟରେ ରୂପାକି ସୁନା ସମ୍ବନ୍ଧୀୟ କିଛି କଥା ନାହିଁ, କିମ୍ବା ଇସ୍ରାଏଲ ମଧ୍ୟରେ କୌଣସି ମନୁଷ୍ୟର ପ୍ରାଣଦଣ୍ଡ କରିବା ଆମ୍ଭମାନଙ୍କର ଉଚିତ ନୁହେଁ। ତହୁ ଦାଉଦ କହିଲେ, ତୁମ୍ଭେମାନେ ଯାହା କହିବ ମୁଁ ତୁମ୍ଭମାନଙ୍କ ପାଇଁ ତାହା କରିବି। ତହିଁରେ ସେମାନେ ରାଜାଙ୍କୁ କହିଲେ, ଯେଉଁ ଲୋକ ଆମ୍ଭମାନଙ୍କୁ ସଂହାର କରିଅଛି ଓ ଆମ୍ଭେମାନେ ଯେପରି ବିନଷ୍ଟ ହୋଇ ଇସ୍ରାଏଲର କୌଣସି ସୀମାରେ ରହି ନ ପାରିବୁ, ଏଥିପାଇଁ କୁମନ୍ତ୍ରଣା କରିଅଛି। ତାହାରି ସନ୍ତାନମାନଙ୍କ ମଧ୍ୟରୁ
ସାତଜଣ ପୁରୁଷ ଆମ୍ଭମାନଙ୍କ ହସ୍ତରେ ସମର୍ପିତ ହୁଅନ୍ତୁ।
ତହିଁରେ ଆମ୍ଭେମାନେ ସଦାପ୍ରଭୁଙ୍କ ମନୋନୀତ ସାଉଲର ଗିବିଆରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ ଟଙ୍ଗାଇ ଦେବା। ଏଥିରେ ରାଜା କହିଲେ, ମୁଁ ସେମାନଙ୍କୁ ସମର୍ପି ଦେବି। ମାତ୍ର ସାଉଲଙ୍କର ପୌତ୍ର ଜନାଥନର ପୁତ୍ର ମଫିବୋଶେତଙ୍କୁ ରାଜା ରକ୍ଷା କଲେ, ଯେହେତୁ ସେମାନଙ୍କ ମଧ୍ୟରେ ଅର୍ଥାତ୍ ଦାଉଦ ଓ ସାଉଲଙ୍କ ପୁତ୍ର ଜନାଥନ ମଧ୍ୟରେ ସଦାପ୍ରଭୁଙ୍କର ଶପଥ ଥିଲା। ମାତ୍ର ଅୟାର କନ୍ୟା ରିସ୍ପା ଓମଣି ଓ ମଫିବୋଶେତ ନାମରେ ସାଉଲଙ୍କର ଯେଉଁ ଦୁଇ ପୁତ୍ର ପ୍ରସବ କରିଥିଲା, ପୁଣି ସାଉଲଙ୍କର କନ୍ୟା ମିଖଲ ମହଲାତୀୟ ବର୍ଷ୍ୟଲୟର ପୁତ୍ର ଅଦ୍ରିଅଲର ଯେଉଁ ପାଞ୍ଚ ପୁତ୍ର ପ୍ରସବ କରିଥିଲା, ସେମାନଙ୍କୁ ରାଜା ନେଇ ଗିବିଓନିୟମାନଙ୍କ ହସ୍ତରେ ସମର୍ପଣ କଲେ। ତହୁ ସେମାନେ ପର୍ବତରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କୁ ଟାଙ୍ଗିଦେଲେ। ପୁଣି ସେ ସାତଜଣ ଯାକ ଏକାବେଳେ ମଲେ। ସେମାନେ ପ୍ରଥମ ଶସ୍ୟଛେଦନ ସମୟରେ ଅର୍ଥାତ୍ ଜବଛେଦନର ଆରମ୍ଭ ସମୟରେ ହତ ହେଲେ। ଏଉତାରେ ଅୟାର କନ୍ୟା ରିସ୍ପା ଅଖାନେ ଶସ୍ୟଛେଦନର ଆରମ୍ଭାବଧି ଆକାଶରୁ ସେମାନଙ୍କ ଉପରେ ଜଳ ବର୍ଷିବା ପର୍ଯ୍ୟନ୍ତ ସେହି ଶୈଳ ଉପରେ ଓ ଶବ ନିକଟରେ ଆପଣା ପାଇଁ ତାହା ପ୍ରସାରିଲା। ଆଉ ସେ ଦିନବେଳେ ଆକାଶର ପକ୍ଷୀଗଣକୁ ସେମାନଙ୍କ ଉପରେ ବସିବାକୁ କିମ୍ବା ରାତ୍ରିବେଳେ ବନ ପଶୁଗଣକୁ ଆସିବାକୁ ଦେଲା ନାହିଁ।
ଏଥିରେ ସାଉଲଙ୍କର ଉପପତ୍ନୀ ଅୟାର କନ୍ୟା ରିସ୍ପାର ଏହି କର୍ମ ଦାଉଦଙ୍କୁ ଜ୍ଞାତ କରାଗଲା।
ସେତେବେଳେ ଦାଉଦ ଯାଇ ଜାବେଶ ଗିଲିୟଦ ନିବାସୀମାନଙ୍କ ନିକଟରୁ ସାଉଲଙ୍କର ଅସ୍ଥି ଓ ତାହାଙ୍କର ପୁତ୍ର ଜୋନାଥନର ଅସ୍ଥି ନେଲେ, କାରଣ ଗିଲବୟରେ ପଲିଷ୍ଟମାନେ ସାଉଲଙ୍କୁ ବଧ କରିବା ଦିନ ସେମାନଙ୍କ ଶବ ପଲିଷ୍ଟମାନଙ୍କ ଦ୍ୱାରା ବେତ୍ସାନ୍ ଛକରେ ଟଙ୍ଗାଗଲା ଉତ୍ତାରେ ଜାବେଶ ଗିଲିୟଦୀୟମାନେ
ସେହି ସ୍ଥାନରୁ ତାହା ଚୋରି କରି ନେଇଥିଲେ। ଏ ନିମନ୍ତେ ସେ ସେଠାରୁ ସାଉଲଙ୍କର ଅସ୍ଥି
ଓ ତାଙ୍କର ପୁତ୍ର ଜୋନାଥନର ଅସ୍ଥି ଆଣିଲେ। ପୁଣି ଲୋକମାନେ ଟଙ୍ଗାଯିବା ଲୋକମାନଙ୍କ ଅସ୍ଥି ସଂଗ୍ରହ କଲେ। ଏଉତାରେ ସେମାନେ ସାଉଲଙ୍କର ଓ ତାଙ୍କ ପୁତ୍ର ଜୋନାଥନର ଅସ୍ଥି ବିନ୍ୟାମିନ୍ ଦେଶସ୍ଥ ସେଲାରେ ତାହାର ପିତା କିସ୍ର କବର ମଧ୍ୟରେ ପୋତିଲେ। ରାଜା ଯାହା ଆଜ୍ଞା କଲେ
ଲୋକମାନେ ତାହା ସବୁ କଲେ। ତହିଁଉତାରେ ପରମେଶ୍ୱର ପ୍ରାର୍ଥନା ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ।
ଏଥିଉତାରେ ପଲିଷ୍ଟମାନଙ୍କର ଇସ୍ରାଏଲ ସହିତ ପୁନର୍ବାର ଯୁଦ୍ଧ ହେଲା। ପୁଣି ଦାଉଦ ଓ ତାଙ୍କ ସଙ୍ଗେ
ତାଙ୍କର ସୈନ୍ୟମାନେ ଯାଇ
ପଲିଷ୍ଟମାନଙ୍କ ସହିତ ଯୁଦ୍ଧ କଲେ। ତହିଁରେ ଦାଉଦ କ୍ଲାନ୍ତ ହେଲେ। ସେ ସମୟରେ ଇସ୍ବି ବନୋବ ନାମରେ 300 ଶେକଳ ପରିମିତ ପିତ୍ତଳମୟ ବର୍ଷାଧାରୀ
ଦୀର୍ଘକାୟ ବଂଶଜାତ
ଜଣେ ନୂତନ ଖଡ୍ଗରେ ସସଜ ହୋଇ ଦାଉଦଙ୍କୁ ଆଘାତ କରିବାକୁ ମନସ୍ଥ କଲା। ମାତ୍ର ସରିଆର ପୁତ୍ର ଅବିଷୟ ଦାଉଦଙ୍କର ସାହାଯ୍ୟ କଲା ଓ ସେହି ପଲିଷ୍ଟକୁ ଆଘାତ କରି ବଧ କଲା।
ସେତେବେଳେ ଦାଉଦଙ୍କର ଲୋକମାନେ
ତାଙ୍କ ନିକଟରେ ଶପଥ କରି କହିଲେ, ଯେପରି ତୁମ୍ଭେ ଇସ୍ରାଏଲର ପ୍ରଦୀପ ନ ଲିଭାଅ, ଏଥିପାଇଁ ତୁମ୍ଭେ ଆମ୍ଭମାନଙ୍କ ସଙ୍ଗରେ ଆଉ ଯୁଦ୍ଧକୁ ଯିବ ନାହିଁ। ଏଥିଉତ୍ତାରେ ପୁନର୍ବାର
ଗୋବ୍ରେ ପଲିଷ୍ଟମାନଙ୍କ ସହିତ ଯୁଦ୍ଧ ହେଲା। ତହିଁରେ ହୁସାତୀୟ ଶିବକ୍ଷୟ ଦୀର୍ଘକାୟ ବଂଶଜାତ ସଫକୁ ବଧ କଲା।
ଏଉତାରେ ପୁନର୍ବାର ପଲିଷ୍ଟମାନଙ୍କ ସହିତ
ଗୋବ୍ରେ ଯୁଦ୍ଧ ହେଲା।
ତହିଁରେ ବେଥଲିହିମିୟ ଯାରେ ଓର ଗିମର ପୁତ୍ର ଇଲହାନନ୍ ତନ୍ତୀ ନରାଜତୁଲ୍ୟ ବର୍ଷାଧାରୀ
ଗାଥିୟ ଗିଲିଆତକୁ ବଧ କଲା। ଏଉତାରେ ପୁନର୍ବାର ଗାଥରେ ଯୁଦ୍ଧ ହେଲା।
ସେଠାରେ ଅତି ଦୀର୍ଘକାୟ ପୁଣି ପ୍ରତିହସ୍ତ ଓ ପାଦରେ 6 ଅଙ୍ଗୁଳି ସର୍ବସୁଦ୍ଧା 24 ଅଙ୍ଗୁଳି ବିଶିଷ୍ଟ ଏକଜଣ ଥିଲା। ସେ ମଧ୍ୟ ଦୀର୍ଘକାୟ ବଂଶଜାତ। ପୁଣି ସେ ଇସ୍ରାଏଲକୁ ତୁଚ୍ଛ କରନ୍ତେ ଦାଉଦଙ୍କର ଭ୍ରାତା ସିମିଅର ପୁତ୍ର ଜୋନାଥନ ତାହାକୁ ବଧ କଲା।
ଏହି 4 ଜଣ ଗାଥରେ ଦୀର୍ଘକାୟ ବଂଶରେ ଜନ୍ମିଥିଲେ।
ଏମାନେ ଦାଉଦଙ୍କ ଓ ତାଙ୍କ ଦାସମାନଙ୍କ ହସ୍ତ ଦ୍ୱାରା ବଧ ହୋଇଥିଲେ।
ଯେଉଁ ସମୟରେ ସଦାପ୍ରଭୁ ସମସ୍ତ ଶତ୍ରୁ ହସ୍ତରୁ ଓ ସାଉଲଙ୍କର ହସ୍ତରୁ ଦାଉଦଙ୍କୁ ଉଦ୍ଧାର କଲେ, ସେହି ସମୟରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ଗାନ କଲେ। ସେ କହିଲେ, ସଦାପ୍ରଭୁ ମୋହର ଶୈଳ ଓ ମୋହର ଗଡ଼ ଓ ମୋହର ରକ୍ଷାକର୍ତ୍ତା, ମୋହର ଶୈଳ ସ୍ୱରୂପ ପରମେଶ୍ୱର, ମୁଁ ତାହାଙ୍କଠାରେ ଆଶ୍ରୟ ନେବି। ମୋହର ଢାଲ ଓ ମୋହର ପରିତ୍ରାଣ ସ୍ୱରୂପ ଶୃଙ୍ଗ, ମୋହର ଉଚ୍ଚ ଦୁର୍ଗ ଓ ମୋହର ଆଶ୍ରୟ, ମୋହର ତ୍ରାଣକର୍ତ୍ତା, ତୁମ୍ଭେ ମୋତେ ଦୌରାତ୍ମରୁ ଉଦ୍ଧାର କରିଥାଅ। ମୁଁ ସଦାପ୍ରଭୁଙ୍କୁ ଆହ୍ୱାନ କରିବି, ସେ ପ୍ରଶଂସିତ ହେବା ଯୋଗ୍ୟ, ତହିଁରେ ମୁଁ ଆପଣା ଶତ୍ରୁଗଣଠାରୁ ଉଦ୍ଧାର ପାଇବି। କାରଣ ମୃତ୍ୟୁରୂପ ଲହରୀ ମୋତେ ବେଷ୍ଟନ କଲା, ଦୁଷ୍ଟମାନଙ୍କ ପ୍ଲାବନ ଜୁଆର ମୋତେ ଭୀତ କଲା, ପାତାଳର ବନ୍ଧନ ମୋତେ ବେଷ୍ଟନ କଲା, ମୃତ୍ୟୁର ଫାନ୍ଦ ମୋହର ସମ୍ମୁଖବର୍ତ୍ତୀ ହେଲା। ମୋହର ସଙ୍କଟ ବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି, ହଁ ମୁଁ ଆପଣା ପରମେଶ୍ୱରଙ୍କୁ ଡାକିଲି। ତହୁ ସେ ଆପଣା ମନ୍ଦିରରେ ଥାଇ ମୋହର ରବ ଶୁଣିଲେ ଓ ମୋହର ଆର୍ତ୍ତନାଦ ତାହାଙ୍କ କର୍ଣ୍ଣରେ ଉପସ୍ଥିତ ହେଲା।
ସେତେବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା, ଗଗନ ମଣ୍ଡଳର ମୂଳ ସକଳ ଉଦ୍ବିଗ୍ନ ଓ ଟଳମଳ ହେଲା।
କାରଣ ସଦାପ୍ରଭୁ ପ୍ରଜ୍ୱଳିତ ହୋଇ ଉଠିଲେ, ତାହାଙ୍କ ନାସାରନ୍ଧ୍ରରୁ ଧୂମ ନିର୍ଗତ ହେଲା ଓ ତାହାଙ୍କ ମୁଖରୁ ନିର୍ଗତ ଅଗ୍ନିଗ୍ରାସ କଲା। ତଦ୍ୱାରା ଅଙ୍ଗାର ପ୍ରଜ୍ୱଳିତ ହେଲା। ମଧ୍ୟ ସେ ଆକାଶମଣ୍ଡଳକୁ ମେଲା କରି ଓହ୍ଲାଇ ଆସିଲେ ଓ ନିବିଡ଼ ଅନ୍ଧକାର ତାହାଙ୍କ ପାଦ ତଳେ ଥିଲା। ପୁଣି ସେ କିରୁବ ଉପରେ ଆରୋହଣ କରି ଉଡ଼ୀୟମାନ ହେଲେ। ହଁ, ସେ ବାୟୁର ପକ୍ଷ ଉପରେ ଦେଖାଗଲେ। ସେ ଅନ୍ଧକାରକୁ ଅର୍ଥାତ୍ ଜଳରାଶି ଓ ଆକାଶର ନିବିଡ଼ ମେଘକୁ ଆପଣା ଚତୁର୍ଦ୍ଦିଗସ୍ଥ କୁଟୀର ସ୍ୱରୂପ କଲେ। ତାହାଙ୍କ ସମ୍ମୁଖବର୍ତ୍ତୀ ତେଜରେ ଆଗ୍ନେୟ ଅଙ୍ଗାର ପତିତ ହେଲା। ସଦାପ୍ରଭୁ ଆକାଶରୁ ଗର୍ଜନ କଲେ ଓ ସର୍ବୋପରିସ୍ଥ ଯେ ସେ ଆପଣା ରବ ଉଚ୍ଚାରଣ କଲେ। ପୁଣି ସେ ବାଣ ନିକ୍ଷେପ କରି ସେମାନଙ୍କୁ ଛିନ୍ନ ଭିନ୍ନ କଲେ, ବିଜୁଳି ଦ୍ୱାରା ସେମାନଙ୍କୁ ବିଚ୍ଛିନ୍ନ କଲେ। ସେତେବେଳେ ସଦାପ୍ରଭୁଙ୍କ ତର୍ଜନରେ ଓ ତାହାଙ୍କ ନାସିକାର ପ୍ରଶ୍ୱାସ ବାୟୁରେ ସମୁଦ୍ରର ଗର୍ଭ ପ୍ରକାଶ ପାଇଲା ଓ ଭୂମଣ୍ଡଳର ମୂଳ ସକଳ ଦେଖାଗଲା। ସେ ଉର୍ଦ୍ଧ୍ୱରୁ ହାତ ବଢ଼ାଇଲେ, ସେ ମୋତେ ଧରିଲେ, ସେ ଅପାର ଜଳ ମଧ୍ୟରୁ ମୋତେ ଟାଣିନେଲେ। ସେ ମୋହର ବଳବାନ ଶତ୍ରୁଠାରୁ ଓ ମୋହର ଘୃଣାକାରୀମାନଙ୍କଠାରୁ ମୋତେ ରକ୍ଷା କଲେ, କାରଣ ସେମାନେ ମୋଠାରୁ ଅତି ବଳବାନ ଥିଲେ। ସେମାନେ ମୋହର ବିପଦ ଦିନରେ ମୋର ସମ୍ମୁଖବର୍ତ୍ତୀ ହେଲେ, ମାତ୍ର ସଦାପ୍ରଭୁ ମୋର ସହାୟ ହେଲେ। ସେ ମଧ୍ୟ ମୋତେ ବାହାର କରି ପ୍ରଶସ୍ତ ସ୍ଥାନକୁ ପହଞ୍ଚାଇଲେ। ସେ ମୋତେ ରକ୍ଷା କଲେ, କାରଣ ସେ ମୋଠାରେ ସନ୍ତୁଷ୍ଟ ହେଲେ। ସଦାପ୍ରଭୁ ମୋର ଧାର୍ମିକତାନୁସାରେ ମୋତେ ପୁରସ୍କାର ଦେଲେ, ମୋର ହସ୍ତର ପବିତ୍ରତାନୁସାରେ ମୋତେ ଫଳ ଦେଲେ, କାରଣ ମୁଁ ସଦାପ୍ରଭୁଙ୍କ ପଥ ଧରିଲି ଓ ଦୁଷ୍ଟତାପୂର୍ବକ ମୁଁ ଆପଣା ପରମେଶ୍ୱରଙ୍କୁ ତ୍ୟାଗ କଲି ନାହିଁ। ଯେହେତୁ ତାହାଙ୍କର ସମସ୍ତ ଶାସନ ମୋହର ସମ୍ମୁଖରେ ଥିଲା ଓ ତାହାଙ୍କର ବିଧି ସକଳ ମୁଁ ପରିତ୍ୟାଗ କଲି ନାହିଁ, ମୁଁ ମଧ୍ୟ ତାହାଙ୍କ ପ୍ରତି ସିଦ୍ଧ ଥିଲି ଓ ମୁଁ ଆପଣା ଅଧର୍ମରୁ ଆପଣାକୁ ରକ୍ଷା କଲି। ଏହେତୁ ସଦାପ୍ରଭୁ ମୋର ଧାର୍ମିକତାନୁସାରେ ଓ ତାହାଙ୍କ ଦୃଷ୍ଟିରେ ମୋହର ପବିତ୍ରତାନୁସାରେ ମୋତେ ଫଳ ଦେଲେ। ତୁମ୍ଭେ ଦୟାଳୁ ପ୍ରତି ଆପଣାକୁ ଦୟାଳୁ ଓ ସିଦ୍ଧ ଲୋକ ପ୍ରତି ତୁମ୍ଭେ ଆପଣାକୁ ସିଦ୍ଧ ଦେଖାଇବ, ସୂଚୀ ଲୋକ ପ୍ରତି ତୁମ୍ଭେ ଆପଣାକୁ ସୂଚି ଦେଖାଇବ ଓ କୁଟିଳ ଲୋକ ପ୍ରତି ତୁମ୍ଭେ ଆପଣାକୁ ଚତୁର ଦେଖାଇବ। ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ଉଦ୍ଧାର କର, ମାତ୍ର ଉଦ୍ଧତ ଲୋକମାନଙ୍କୁ ନତ କରିବାରୁ ସେମାନଙ୍କ ଉପରେ ତୁମ୍ଭର ଦୃଷ୍ଟି ଥାଏ। ହେ ସଦାପ୍ରଭୁ, ତୁମ୍ଭେ ମୋହର ପ୍ରଦୀପ, ପୁଣି ସଦାପ୍ରଭୁ ମୋହର ଅନ୍ଧକାର ଆଲୋକମୟ କରିବେ, କାରଣ ମୁଁ ତୁମ୍ଭ ଦ୍ୱାରା ସୈନ୍ୟ ଉପରେ ଦୌଡ଼େ, ମୁଁ ଆପଣା ପରମେଶ୍ୱରଙ୍କ ଦ୍ୱାରା ପାଚେରୀ ଡିଏଁ। ସେ ପରମେଶ୍ୱର ତାହାଙ୍କ ପଥ ଯଥାର୍ଥ, ସଦାପ୍ରଭୁଙ୍କ ବାକ୍ୟ ପରୀକ୍ଷା ସିଦ୍ଧ, ସେ ଆପଣା ଆଶ୍ରିତ ସମସ୍ତଙ୍କର ଢାଲ। ସଦାପ୍ରଭୁଙ୍କ ବିନା ଆଉ କିଏ ପରମେଶ୍ୱର, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଛଡ଼ା ଆଉ କିଏ ଶୈଳ। ପରମେଶ୍ୱର ମୋହର ଦୃଢ଼ ଆଶ୍ରୟ, ସେ ସିଦ୍ଧ ଲୋକଙ୍କ ଆପଣା ପଥରେ କଢ଼ାଇ ନିଅନ୍ତି। ସେ ମୋର ପାଦକୁ ହରିଣର ପାଦତୁଲ୍ୟ କରନ୍ତି ଓ ସେ ମୋତେ ମୋର ଉଚ୍ଚସ୍ଥଳୀରେ ବସାନ୍ତି। ସେ ମୋ ହସ୍ତକୁ ଯୁଦ୍ଧ କରିବା ପାଇଁ ଶିଖାନ୍ତି, ତହିଁରେ ମୋହର ବାହୁ ପିତ୍ତଳ ଧନୁ ବଙ୍କା କରେ। ତୁମ୍ଭେ ମଧ୍ୟ ମୋତେ ନିଜ ପରିତ୍ରାଣ ରୂପ ଢାଲ ଦେଇଅଛ, ତୁମ୍ଭର ନମ୍ରତା ମୋତେ ବୃଦ୍ଧିପ୍ରାପ୍ତ କରିଅଛି। ତୁମ୍ଭେ ମୋ ତଳେ ମୋର ପାଦ ରଖିବା ସ୍ଥାନ ପ୍ରଶସ୍ତ କରିଅଛ ଓ ମୋହର ଗୋଇଠି ଖସିଯାଇ ନାହିଁ। ମୁଁ ଆପଣା ଶତ୍ରୁମାନଙ୍କ ପଛେ ପଛେ ଗୋଡ଼ାଇ ସେମାନଙ୍କୁ ବିନାଶ କରିଅଛି ଓ ସେମାନେ ସଂହାରିତ ହେବା ପର୍ଯ୍ୟନ୍ତ ମୁଁ ଫେରିଲି ନାହିଁ। ମୁଁ ସେମାନଙ୍କୁ ଏପରି ସଂହାର ଓ ଚୂର୍ଣ୍ଣ କରିଅଛି ଯେ ସେମାନେ ଆଉ ଉଠି ନ ପାରନ୍ତି। ହଁ, ସେମାନେ ମୋର ପାଦ ତଳେ ପତିତ ହୋଇଅଛନ୍ତି। ତୁମ୍ଭେ ଯୁଦ୍ଧ ନିମନ୍ତେ ବଳରୂପ ବନ୍ଧନୀରେ କଟିପରି ବଳ ଦେଇଅଛ, ମୋ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କୁ ମୋହର ବଶୀଭୂତ କରିଅଛ। ତୁମ୍ଭେ ମଧ୍ୟ ମୋହର ଶତ୍ରୁମାନଙ୍କ ପିଠି ମୋ ଆଡ଼େ ଫେରାଇଲ, ତହିଁରେ ମୁଁ ଆପଣା ଘୃଣାକାରୀମାନଙ୍କୁ ଉଚ୍ଛିନ୍ନ କଲି। ସେମାନେ କ୍ରନ୍ଦନ କଲେ, ମାତ୍ର ଉଦ୍ଧାରକର୍ତ୍ତା କେହି ନଥିଲା। ସଦାପ୍ରଭୁଙ୍କ ପ୍ରତି ମଧ୍ୟ ଅନାଇଲେ, ମାତ୍ର ସେ ସେମାନଙ୍କୁ ଉଦ୍ଧାର ଦେଲେ ନାହିଁ। ତହୁ ମୁଁ ପୃଥିବୀର ଧୂଳି ପରି ସେମାନଙ୍କୁ ଚୂର୍ଣ୍ଣ କଲି, ମୁଁ ସଡ଼କର କାଦୁଅ ପରି ସେମାନଙ୍କୁ ଦଳିଲି ଓ ସେମାନଙ୍କୁ ଛିନ୍ନ ଭିନ୍ନ କଲି। ତୁମ୍ଭେ ମଧ୍ୟ ମୋ ଲୋକମାନଙ୍କ ବିବାଦରୁ ମୋତେ ରକ୍ଷା କରିଅଛ, ତୁମ୍ଭେ ମୋତେ ଅନ୍ୟ ଦେଶମାନଙ୍କ ମସ୍ତକ ହେବା ପାଇଁ ରଖିଅଛ। ମୋହର ପରିଚିତ ଲୋକମାନେ ମୋହର ସେବା କରିବେ, ବିଦେଶୀୟମାନେ ଆପଣମାନଙ୍କୁ ମୋହର ବଶୀଭୂତ କଲେ, ସେମାନେ ମୋ ବିଷୟ ଶୁଣିବା ମାତ୍ରେ ମୋହର ଆଜ୍ଞାବହ ହେଲେ। ବିଦେଶୀୟମାନେ ଆପଣମାନଙ୍କ ଗୁପ୍ତ ସ୍ଥାନରୁ ଥରହର ହୋଇ ବାହାରି ଆସିଲେ। ସଦାପ୍ରଭୁ ନିତ୍ୟଜୀବୀ, ମୋହର ଶୈଳ ଧନ୍ୟ ହୁଅନ୍ତୁ ଓ ମୋ ପରିତ୍ରାଣର ଶୈଳସ୍ୱରୂପ ପରମେଶ୍ୱର ଉନ୍ନତ ହୁଅନ୍ତୁ। ସେହି ପରମେଶ୍ୱର ମୋ ପକ୍ଷରେ ପରିଶୋଧ ନିଅନ୍ତି ଓ ଗୋଷ୍ଠୀମାନଙ୍କୁ ମୋ ତଳେ ନତ କରନ୍ତି। ପୁଣି ସେ ମୋ ଶତ୍ରୁଗଣଠାରୁ ମୋତେ ବାହାର କରି ଆଣନ୍ତି। ହଁ, ତୁମ୍ଭେ ମୋ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କ ଉପରେ ମୋତେ ଉଚ୍ଚୀକୃତ କରୁଅଛ, ତୁମ୍ଭେ ଉପଦ୍ରବୀ ଲୋକଠାରୁ ମୋତେ ରକ୍ଷା କରୁଅଛ। ଏହେତୁ ହେ ସଦାପ୍ରଭୁ, ମୋ ଗୋଷ୍ଠୀମାନଙ୍କ ମଧ୍ୟରେ ତୁମ୍ଭର ଧନ୍ୟବାଦ କରିବି ଓ ତୁମ୍ଭ ନାମର ପ୍ରଶଂସା ଗାନ କରିବି। ସେ ଆପଣା ରାଜାକୁ ମହାପରିତ୍ରାଣ ପ୍ରଦାନ କରନ୍ତି, ସେ ଆପଣା ଅଭିଷିକ୍ତ ପ୍ରତି ଦାଉଦ ଓ ତାହାର ବଂଶ ପ୍ରତି ଅନନ୍ତକାଳ ଦୟା ପ୍ରକାଶ କରନ୍ତି।
ଯିଶୁର ପୁତ୍ର ଦାଉଦ, ଯେ ବ୍ୟକ୍ତି ଉଚ୍ଚୀକୃତ, ଯେ ଯାକୁବର ପରମେଶ୍ୱରଙ୍କ ଅଭିଷିକ୍ତ ଓ ଇସ୍ରାଏଲର ମଧୁର ଗାୟକ, ଦାଉଦଙ୍କର ଶେଷ କଥା ଏହି, ମୋ ଦ୍ୱାରା ସଦାପ୍ରଭୁଙ୍କ ଆତ୍ମା କହିଲେ ଓ ତାହାଙ୍କର ବାକ୍ୟ ମୋ ଜିଭାରେ ଥିଲା। ଇସ୍ରାଏଲର ପରମେଶ୍ୱର କହିଲେ, ଇସ୍ରାଏଲର ଶୈଳ ମତେ କହିଲେ, ଯେଉଁ ବ୍ୟକ୍ତି ଧର୍ମରେ ଲୋକମାନଙ୍କ ଉପରେ ରାଜତ୍ୱ କରିବ, ସେ ପରମେଶ୍ୱରଙ୍କ ଭୟରେ ରାଜତ୍ୱ କରିବ। ସେ ସୂର୍ଯ୍ୟୋଦୟ ସମୟର ପ୍ରାତକାଳୀନ ଦୀପ୍ତି ତୁଲ୍ୟ, ମେଘରହିତ ପ୍ରଭାତ ତୁଲ୍ୟ ହେବ। ସେହି ସମୟରେ ବୃଷ୍ଟି ଉତ୍ତାର ନିର୍ମଳ କିରଣ ଦ୍ୱାରା ଭୂମିରୁ କୋମଳତୃଣ ଅଙ୍କୁରିତ ହୁଏ। ସତ୍ୟ, ମୋହର ବଂଶ ପରମେଶ୍ୱରଙ୍କ ନିକଟରେ ସେପରି ନୁହେଁ କି? ସେ ମୋ ସହିତ ସର୍ବବିଷୟରେ ସୁସମ୍ପନ୍ନ ଓ ସୁରକ୍ଷିତ ଏକ ଅନନ୍ତକାଳୀନ ନିୟମ କରି ନାହାନ୍ତି କି? ସେ କି ମୋର ରକ୍ଷା କରିବେ ନାହିଁ? ମାତ୍ର ପାପାଧମ ସମସ୍ତେ ଉତ୍ପାଟନୀୟ କଣ୍ଟକ ସ୍ୱରୂପ, କାରଣ ସେମାନେ ହସ୍ତରେ ଧରା ଯାଇ ନ ପାରନ୍ତି। ମାତ୍ର ଯେଉଁ ଲୋକ ସେମାନଙ୍କୁ ସ୍ପର୍ଶ କରିବ, ଲୌହ ଓ ବର୍ଚ୍ଛାଦଣ୍ଡରେ ତାହାକୁ ସଜ୍ଜିତ ହେବାକୁ ହେବ। ସେମାନେ ଆପଣା ଆପଣା ସ୍ଥାନରେ ସମ୍ପୂର୍ଣ୍ଣ ରୂପେ ଅଗ୍ନିରେ ଦଗ୍ଧ ହେବେ। ଦାଉଦଙ୍କର ବୀରମାନଙ୍କର ନାମାବଳୀ ଏହି। ତଖମନୀୟ ଜୋସେଫ ବସେବତ ସେନାପତିମାନଙ୍କର ପ୍ରଧାନ ଥିଲା। ସେ ଏକକାଳୀନ 800 ଲୋକର ହତ୍ୟା କଲା। ପୁଣି ତାହା ଉତ୍ତାରେ ଅହୋହୀୟ ବଂଶଜ ଦୋଦୟର ପୁତ୍ର ଇଲିଆସର ଦାଉଦଙ୍କ ସଙ୍ଗେ ଥିବା ତିନି ବୀରଙ୍କ ମଧ୍ୟରେ ଜଣେ ଥିଲା। ସେମାନେ ଯୁଦ୍ଧାର୍ଥେ ଏକତ୍ରିତ ପଲିଷ୍ଟମାନଙ୍କୁ ଧିକାର କରନ୍ତେ ଓ ଇସ୍ରାଏଲ ଲୋକମାନେ ପଳାନ୍ତେ। ସେ ଉଠି ଆପଣା ହସ୍ତ କ୍ଲାନ୍ତ ଓ ଆପଣା ହସ୍ତ ଖଡ୍ଗରେ ଜଡ଼ିତ ହେବା ପର୍ଯ୍ୟନ୍ତ ପଲିଷ୍ଟମାନଙ୍କୁ ବଧ କଲା। ପୁଣି ସେହିଦିନ ସଦାପ୍ରଭୁ ମହାଜୟ ସାଧନ କଲେ, ଆଉ ସୈନ୍ୟଦଳ କେବଳ ଲୁଟିବାକୁ ତାହାର ପଶ୍ଚାଦଗାମୀ ହେଲେ। ପୁଣି ତାହା ଉତ୍ତାରେ ହରାରିୟ ଆଗିର ପୁତ୍ର ସମ ଏକ ସମୟରେ ପଲିଷ୍ଟମାନେ କୌଣସି ମସୃପୂର୍ଣ୍ଣ କ୍ଷେତ୍ର ନିକଟରେ ଏକତ୍ର ଦଳବଦ୍ଧ ହୁଅନ୍ତେ। ଲୋକମାନେ ପଲିଷ୍ଟମାନଙ୍କ ଆଗରୁ ପଳାଇଲେ, ମାତ୍ର ସମ ସେହି କ୍ଷେତ୍ର ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲା ଓ ପଲିଷ୍ଟମାନଙ୍କୁ ବଧ କଲା। ତହିଁରେ ସଦାପ୍ରଭୁ ମହାଜୟ ସାଧନ କଲେ। ଆଉ 30 ଜଣ ପ୍ରଧାନ ସୈନ୍ୟମାନଙ୍କ ମଧ୍ୟରୁ 3 ଜଣ ଶସ୍ୟଛେଦନ ସମୟରେ ଅଦଲୁମ ଗୁମ୍ଫାକୁ ଦାଉଦଙ୍କ ନିକଟକୁ ଆସିଥିଲେ। ସେତେବେଳେ ପଲିଷ୍ଟମାନଙ୍କ ସୈନ୍ୟ ରଫାଇମ ତଳଭୂମିରେ ଛାଉଣି ସ୍ଥାପନ କରିଥିଲେ। ସେ ସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲିଷ୍ଟମାନଙ୍କ ପ୍ରହରୀ ସୈନ୍ୟଦଳ ବେଥଲି ହିମରେ ଥିଲେ। ଏଉତାରେ ଦାଉଦ ତୃଷାର୍ତ୍ତ ହୋଇ କହିଲେ, ଆହ, କେହି ବେଥଲିହିମ ନଗର ଦ୍ୱାର ନିକଟସ୍ଥ କୂପଜଳ ପାନ କରିବାକୁ ମୋତେ ଦିଅନ୍ତା କି? ତହିଁରେ ସେହି ତିନି ବୀର ପଲିଷ୍ଟମାନଙ୍କ ସୈନ୍ୟ ମଧ୍ୟ ଦେଇ ପଶିଯାଇ ବେଥଲିହିମ ନଗର ଦ୍ୱାର ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ। ମାତ୍ର ସେ ତହିଁରୁ ପାନ କରିବାକୁ ସମ୍ମତ ନୁହିଁ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳିଦେଲେ। ପୁଣି ସେ କହିଲେ, ହେ ସଦାପ୍ରଭୁ, ମୁଁ ଯେ ଏ କର୍ମ କରିବି, ଏହା ମୋଠାରୁ ଦୂର ହେଉ। ପ୍ରାଣପଣରେ ଗମନକାରୀ ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି? ଏଣୁ ସେ ତାହା ପାନ କରିବାକୁ ସମ୍ମତ ନହିଲେ। ଏହି ସକଳ କର୍ମ ସେହି ତିନି ବୀର କରିଥିଲେ। ସେହି 3 ଜଣଙ୍କ ମଧ୍ୟରେ ସରୁଆର ପୁତ୍ର ଜୟାବର ଭ୍ରାତା ଅବିଷୟ ପ୍ରଧାନ ଥିଲା। ସେ 300 ଲୋକ ବିରୁଦ୍ଧରେ ଆପଣା ବର୍ଷା ଉଠାଇ ସେମାନଙ୍କୁ ବଧ କରିଥିଲା, ଏଣୁ ସେ ଏହି 3ଙ୍କ ମଧ୍ୟରେ ନାମ ପାଇଲା। ଏହି 3ଙ୍କ ମଧ୍ୟରେ ସେ କ'ଣ ଅତ୍ୟନ୍ତ ମର୍ଯ୍ୟାଦାପନ୍ନ ନଥିଲା? ଏହେତୁ ସେ ସେମାନଙ୍କର ସେନାପତି ହେଲା, ତଥାପି ସେ ପ୍ରଥମ 3 ଜଣଙ୍କ ତୁଲ୍ୟ ନଥିଲା। ଆଉ ପରାକ୍ରାନ୍ତ କର୍ମକାରୀ କପ୍ସଲ୍ୟ ଏକ ବିକ୍ରମୀ ପୁରୁଷର ପୌତ୍ର ଜିହୋୟାଦାର ପୁତ୍ର ଯେ ବନାୟ, ସେ ମୟାବିୟ ଅରିଆଲର 2 ପୁତ୍ରଙ୍କୁ ବଧ କଲା। ମଧ୍ୟ ସେ ହିମପାତ ସମୟରେ ଯାଇ ଗର୍ତ୍ତ ମଧ୍ୟରେ 1 ସିଂହକୁ ବଧ କଲା। ଆହୁରି ସେ 1 ଜଣେ ମିଶ୍ରୀୟ ବଳବାନ ପୁରୁଷକୁ ବଧ କଲା, ଓ ସେହି ମିଶ୍ରୀୟ ଆପଣା ହସ୍ତରେ ବର୍ଷା ଧରିଥିଲା। ତଥାପି ବନାୟ 1 ଜଷ୍ଟି ନେଇ ତାହା ନିକଟକୁ ଗଲା, ଓ ସେ ସେହି ମିଶ୍ରୀୟ ହସ୍ତରୁ ବର୍ଷା ଛଡ଼ାଇ ତାହାରି ବର୍ଷାରେ ତାହାକୁ ବଧ କଲା। ଜିହୋୟାଦାର ପୁତ୍ର ବନାୟ ଏହି ସକଳ କର୍ମ କଲା, ଏଣୁ ସେ ଏହି 3 ବୀରଙ୍କ ମଧ୍ୟରେ ନାମ ପାଇଲା। ସେ 30 ଜଣ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା, ତଥାପି ସେ ପ୍ରଥମ 3 ଜଣଙ୍କ ତୁଲ୍ୟ ନଥିଲା। ଆଉ ଦାଉଦ ତାହାକୁ ଆପଣା ପ୍ରହରୀ ଦଳ ଉପରେ ନିଯୁକ୍ତ କଲେ। ଜୟାବର ଭ୍ରାତା ଅସାହେଲ ଉକ୍ତ 30 ଜଣ ମଧ୍ୟରେ ଜଣେ ଥିଲା। ବେଥଲି ହିମସ୍ତ ଦୋଦର ପୁତ୍ର ଇଲହାନନ, ହୋରଦିୟ ସମ, ହୋରଦିୟ ଇଲିକା, ପଲ୍ଟିୟ ହେଲସ, ତୋକୋୟ ଇକସର ପୁତ୍ର ଇରା, ଅନାଥତୀୟ ଅବିଆସର, ହୁସାତୀୟ ମବୁନୟ, ଅହୋହୀୟ ସଲୋମନ, ନଟୋଫାତୀୟ ମହରୟ, ନଟୋଫାତୀୟ ବାନାର ପୁତ୍ର ହେଲବ, ବିନ୍ୟାମିନ ବଂଶୀୟ ଗିବିଆ ନିବାସୀ, ରିବୟର ପୁତ୍ର ଇତୟ, ପିରିଆଥୁନୀୟ ବନାୟ, ଗାସ ନଦୀତର ନିବାସୀ ହିଦୟ, ଅର୍ବତୀୟ ଅବିଏଲ ବାନ, ବରହୁମୀୟ ଅସ୍ମାବତ, ସାଲବୋନୀୟ ଇଲିହବା, ଜାସେନର ପୁତ୍ରଗଣ, ଜୋନାଥନ,
ହରାରିୟ ସମ, ହରାରିୟ ସାରର ପୁତ୍ର ଅହିଆମ, ମାଖାଥିୟର ପୁତ୍ର, ଅହସବୟର ପୁତ୍ର ଇଲିଫେଲଟ, ଗିଲନୀୟ ଅହିଥଫଲର ପୁତ୍ର ଇଲିଆମ, କର୍ମିଲିୟ ହିସ୍ରୟ, ଅର୍ବୀୟ ପାରୟ, ଶୋଭାନିବାସୀ ନାଥନର ପୁତ୍ର ଜିଗାଲ, ଗାଦୀୟ ବାନୀ, ଅମନ୍ୟ ସେଲକ, ସରିଆର ପୁତ୍ର ଜୟାବର ଅସ୍ତ୍ରବାହକ, ବରତୀୟ ନହରୟ, ଜିତ୍ରିୟ ଇରା, ଜିତ୍ରିୟ ଗାରେବ, ହିତୀୟ ଉରିୟ, ସର୍ବସୁଦ୍ଧା 37 ଜଣ।
ଦ୍ୱିତୀୟ ସାମୁଏଲ 24 ପର୍ବ। ଏଥିଉତ୍ତାରେ ଇସ୍ରାଏଲ ବିରୁଦ୍ଧରେ ସଦାପ୍ରଭୁଙ୍କ କ୍ରୋଧ ପୁନର୍ବାର ପ୍ରଜ୍ୱଳିତ ହେଲା, ଆଉ ସେ ଦାଉଦଙ୍କୁ ପ୍ରବର୍ତ୍ତାଇ କହିଲେ, ଯାଅ ଇସ୍ରାଏଲ ଓ ଯେହୁଦାକୁ ଗଣନା କର। ତହିରେ ରାଜା ଆପଣା ନିକଟସ୍ଥ ସେନାପତି ଜୋଆବଙ୍କୁ କହିଲେ, ତୁମ୍ଭେମାନେ ଦାନଠାରୁ ବେର୍ସବା ପର୍ଯ୍ୟନ୍ତ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟ ଦେଇ ଭ୍ରମଣ କରି ଲୋକମାନଙ୍କୁ ଗଣନା କର, ତାହେଲେ ମୁଁ ଲୋକମାନଙ୍କର ସଂଖ୍ୟା ଜାଣିପାରିବି। ଏଥିରେ ଜୋଆବ ରାଜାଙ୍କୁ କହିଲା, ଏବେ ଯେତେ ଲୋକ ଅଛନ୍ତି ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ସେମାନଙ୍କୁ ଶତଗୁଣ ବୃଦ୍ଧି କରନ୍ତୁ, ଓ ମୋ ପ୍ରଭୁ ମହାରାଜାଙ୍କ ଚକ୍ଷୁ ତାହା ଦେଖୁ। ମାତ୍ର ମୋ ପ୍ରଭୁ ମହାରାଜ ଏପରି କରିବା ପାଇଁ କାହିଁକି ଚାହୁଁଅଛନ୍ତି? ତଥାପି ଜୋଆବ ଉପରେ ଓ ସେନାପତିମାନଙ୍କ ଉପରେ ରାଜାଙ୍କ ବାକ୍ୟ ପ୍ରବଳ ହେଲା। ତହୁଁ ଜୋଆବ ଓ ସେନାପତିମାନେ ଇସ୍ରାଏଲ ଲୋକମାନଙ୍କୁ ଗଣନା କରିବା ପାଇଁ ରାଜାଙ୍କ ସାକ୍ଷାତରୁ ଗମନ କଲେ। ଏଉତ୍ତାରେ ସେମାନେ ଜର୍ଦ୍ଦନ ପାର ହୋଇ ଅରୋୟରର ଗାଦ ଉପତ୍ୟକାର ମଧ୍ୟବର୍ତ୍ତୀ ନଗରର ଦକ୍ଷିଣ ପାଖରେ ଛାଉଣୀ ସ୍ଥାପନ କଲେ, ଓ ଗାଦରୁ ଜାସର ପର୍ଯ୍ୟନ୍ତ ଯାତ୍ରା କଲେ। ତହିଁତାରୁ ସେମାନେ ଗିଲିଅଦକୁ ଓ ତହତିମ ହତ୍ସି ଦେଶକୁ ଆସିଲେ। ତହୁଁ ସେମାନେ ଦାନ ଜାନକୁ ଓ ସେଠାରୁ ବୁଲି ସିଦନକୁ ଆସିଲେ। ତହୁଁ ସୋରଗଡ଼ରେ ଓ ହିବିୟମାନଙ୍କର ଓ କିଣାନୀୟମାନଙ୍କ ସମସ୍ତ ନଗରରେ ଉପସ୍ଥିତ ହେଲେ। ପୁଣି ସେମାନେ ବେର୍ସେବାରେ ଜେହୁଦାର ଦକ୍ଷିଣାଞ୍ଚଳକୁ ବାହାରିଗଲେ। ଏହି ରୂପେ ସେମାନେ ସମୁଦାୟ ଦେଶ ଦେଇ ଭ୍ରମଣ କଲା ଉତ୍ତାରେ 9 ମାସ 20 ଦିନର ଶେଷରେ ଜିରୁସାଲମରେ ଉପସ୍ଥିତ ହେଲେ। ତହିଁରେ ଜୋଆବ ଗଣିତ ଯୋଦ୍ଧାମାନଙ୍କ ସଂଖ୍ୟା ରାଜାଙ୍କ ନିକଟରେ ସମର୍ପଣ କଲା। ଇସ୍ରାଏଲର ଖଡ୍ଗଧାରୀ 8 ଲକ୍ଷ ବଳବାନ ଲୋକ ଓ ଜେହୁଦାର 5 ଲକ୍ଷ ଲୋକ ଥିଲେ। ଏହି ରୂପେ ଦାଉଦ ଲୋକମାନଙ୍କୁ ଗଣନା କରାଇଲା ଉତ୍ତାରେ ତାଙ୍କ ହୃଦୟ ତାଙ୍କୁ ଆଘାତ କଲା। ତହୁଁ ଦାଉଦ ସଦାପ୍ରଭୁଙ୍କୁ କହିଲେ, ଏହି କର୍ମ କରିବାରେ ମୁଁ ମହାପାପ କରିଅଛି, ମାତ୍ର ଏବେ ହେ ସଦାପ୍ରଭୁ ବିନୟ କରୁଅଛି, ନିଜ ଦାସର ଅପରାଧ କ୍ଷମା କର, କାରଣ ମୁଁ ଅତି ମୂର୍ଖର କର୍ମ କରିଅଛି। ଏଥିଉତ୍ତାରେ ଦାଉଦ ପ୍ରଭାତରେ ଉଠନ୍ତେ ଦାଉଦଙ୍କର ଦର୍ଶକ ଗାଦ ଭବିଷ୍ୟତ ବକ୍ତା ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା ଦାଉଦ ନିକଟକୁ ଯାଇ ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ୍ଭ ଆଗରେ 3 କଥା ରଖୁଅଛୁ, ତହିଁମଧ୍ୟରୁ ଆପଣା ପାଇଁ ଗୋଟିଏ ମନୋନୀତ କର, ତାହା ହିଁ ଆମ୍ଭେ ତୁମ୍ଭ ପ୍ରତି କରିବୁ। ତହୁଁ ଗାଦ ଦାଉଦଙ୍କ ନିକଟକୁ ଆସି ତାଙ୍କୁ ଜଣାଇ କହିଲା, ତୁମ୍ଭ ଦେଶରେ 3 ବର୍ଷ ଦୁର୍ଭିକ୍ଷ ହେବ, କି ତୁମ୍ଭ ଶତ୍ରୁମାନେ ତୁମ୍ଭ ପଛେ ପଛେ ଗୋଡ଼ାଇବା ବେଳେ ତୁମ୍ଭେ ସେମାନଙ୍କ ଆଗେ ଆଗେ 3 ମାସ ପର୍ଯ୍ୟନ୍ତ ପଳାଇବ, କିମ୍ବା 3 ଦିନ ପର୍ଯ୍ୟନ୍ତ ତୁମ୍ଭ ଦେଶରେ ମହାମାରୀ ହେବ, ଏହା ବୁଝ। ଆଉ ମୋ ପ୍ରେରଣକର୍ତ୍ତାଙ୍କୁ ମୁଁ ଫେରି କି ଉତ୍ତର ଦେବି, ତାହା ବିବେଚନା କର। ତହିଁରେ ଦାଉଦ ଗାଦକୁ କହିଲେ, ମୁଁ ବଡ଼ ଅକଳରେ ପଡ଼ିଲି, ଆସ ଆମ୍ଭେମାନେ ସଦାପ୍ରଭୁଙ୍କ ହସ୍ତରେ ପଡ଼ୁ, କାରଣ ତାହାଙ୍କ ଦୟା ପ୍ରଚୁର, ମାତ୍ର ମୁଁ ମନୁଷ୍ୟ ହସ୍ତରେ ନ ପଡ଼େ। ତହୁଁ ସଦାପ୍ରଭୁ ପ୍ରାତକାଳ ଅବଧି ନିରୂପିତ ସମୟ ପର୍ଯ୍ୟନ୍ତ ଇସ୍ରାଏଲ ଉପରେ ମହାମାରୀ ପଠାଇଲେ। ତହିଁରେ ଦାନଠାରୁ ବେର୍ସବା ପର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟରୁ 70,000 ଲୋକ ମଲେ। ଆଉ ଦୂତ ଜେରୁସାଲମକୁ ବିନାଶ କରିବା ପାଇଁ ତହିଁ ଆଡ଼କୁ ହସ୍ତ ବିସ୍ତାର କରନ୍ତେ। ସଦାପ୍ରଭୁ ସେହି ବିପଦ ସକାଶୁ ଦୁଃଖିତ ହୋଇ ସେହି ବିନାଶକ ଦୂତକୁ କହିଲେ, ଯଥେଷ୍ଟ ହେଲା, ଏବେ ତୁମ୍ଭ ହସ୍ତ ସଙ୍କୁଚିତ କର। ଏହି ସମୟରେ ସଦାପ୍ରଭୁଙ୍କ ସେହି ଦୂତ ଜିବୁଷ୍ୟ ଅରୁଣାର ଶସ୍ୟମର୍ଦ୍ଦନ ସ୍ଥାନ ନିକଟରେ ଥିଲା। ପୁଣି ଦାଉଦ ସେହି ବିନାଶକ ଦୂତଙ୍କୁ ଦେଖି ସଦାପ୍ରଭୁଙ୍କୁ କହିଲେ, ଦେଖ ମୁଁ ପାପ କଲି ଓ ମୁଁ ହିଁ ଅପରାଧୀ ହେଲି, ମାତ୍ର ଏହି ମେଷଗଣ କ'ଣ କଲେ? ବିନୟ କରୁଅଛି, ତୁମ୍ଭ ହସ୍ତ ମୋ ବିରୁଦ୍ଧରେ ଓ ମୋ ପିତୃଗୃହର ବିରୁଦ୍ଧରେ ହେଉ। ସେହିଦିନ ଗାଦ ଦାଉଦଙ୍କ ନିକଟକୁ ଯାଇ ତାଙ୍କୁ କହିଲା, ଯାଅ ଜିବୁଷ୍ୟ ଅରୁଣାର ଶସ୍ୟମର୍ଦ୍ଦନ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବିଧି ସ୍ଥାପନ କର। ତେଣୁ ଦାଉଦ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ଗାଦର ବାକ୍ୟାନୁସାରେ ଉଠିଗଲେ। ସେତେବେଳେ ଅରୁଣା ଅନାଇ ଦେଖିଲା ଯେ ରାଜା ଓ ତାଙ୍କର ଦାସମାନେ ତାହା ଆଡ଼କୁ ଆସୁଅଛନ୍ତି। ତହିଁରେ ଅରୁଣା ବାହାରେ ଆସି ରାଜାଙ୍କ ନିକଟରେ ମୁହଁ ମାଡ଼ି ଭୂମିଷ୍ଠ ପ୍ରଣାମ କଲା। ପୁଣି ଅରୁଣା ପଚାରିଲା, ମୋ ପ୍ରଭୁ ମହାରାଜ ଆପଣା ଦାସ ନିକଟକୁ କି ନିମନ୍ତେ ଆସିଲେ? ତହିଁରେ ଦାଉଦ କହିଲେ, ଲୋକମାନଙ୍କ ମଧ୍ୟରୁ ଯେପରି ମହାମାରୀ ନିବୃତ ହେବ, ଏଥିପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବିଧି ନିର୍ମାଣ କରିବା, ତେଣୁ ତୁମ୍ଭଠାରୁ ଶସ୍ୟମର୍ଦ୍ଦନ ସ୍ଥାନ କିଣିବାକୁ ଆସିଲି। ତହୁଁ ଅରୁଣା ଦାଉଦଙ୍କୁ କହିଲା,
ମୋ ପ୍ରଭୁ ମହାରାଜାଙ୍କୁ ଯାହା ଭଲ ଦିଶେ ତାହା ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତୁ। ଦେଖନ୍ତୁ, ହୋମବଳି ନିମନ୍ତେ ଏହି ବୃଷ ସବୁ ଓ କାଷ୍ଠ ନିମନ୍ତେ ଏହି ମର୍ଦ୍ଦନ ଯନ୍ତ୍ର ଓ ବୃଷମାନଙ୍କ ସାଜ ଅଛି। ହେ ମହାରାଜ, ଅରୁଣା ଏ ସମସ୍ତ ମହାରାଜାଙ୍କୁ ଦେଉଅଛି। ଆହୁରି ଅରୁଣା ରାଜାଙ୍କୁ କହିଲା, ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଆପଣଙ୍କୁ ଗ୍ରହଣ କରନ୍ତୁ। ତହିଁରେ ରାଜା ଅରୁଣାକୁ କହିଲେ, ନା, ମାତ୍ର ମୁଁ ଅବଶ୍ୟ ମୂଲ୍ୟ ଦେଇ ତୁମ୍ଭଠାରୁ ଏସବୁ କିଣିବି, ଆଉ ମୁଁ ସଦାପ୍ରଭୁ ମୋ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବିନା ମୂଲ୍ୟର ହୋମବଳି ଉତ୍ସର୍ଗ କରିବି ନାହିଁ। ତହୁ ଦାଉଦ 50 ଶେକଲ ରୂପାରେ ସେହି ଶସ୍ୟ ମର୍ଦ୍ଦନ ସ୍ଥାନ ଓ ବୃଷ ସବୁ କିଣିଲେ। ପୁଣି ଦାଉଦ ସେହି ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦୀ ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ତହିଁରେ ସଦାପ୍ରଭୁ ବିନତି ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ। ପୁଣି ଇସ୍ରାଏଲ ମଧ୍ୟରେ ମହାମାରୀ ନିବୃତ୍ତ ହେଲା। ଏଥିଉତ୍ତରେ ସାଉଲ ବଂଶ ଓ ଦାଉଦ ବଂଶ ମଧ୍ୟରେ ଦୀର୍ଘକାଳ ଯୁଦ୍ଧ ହେଲା। ପୁଣି ଦାଉଦ ଧୀରେ ଧୀରେ ବଳବାନ ହେଲେ, ମାତ୍ର ସାଉଲ ବଂଶ ଧୀରେ ଧୀରେ କ୍ଷୀଣ ହେଲେ। ପୁଣି ହିବ୍ରଣରେ ଦାଉଦଙ୍କର କେତେକ ପୁତ୍ର ଜାତ ହେଲେ। ତାଙ୍କର ପ୍ରଥମ ଜାତ ଅମନ, ସେ ଜିସ୍ରିଏଲିଆ ଓ ହିନୟମଠାରୁ ଜାତ। ପୁଣି ଦ୍ୱିତୀୟ ପୁତ୍ର କିଲାବ, ସେ କର୍ମିଲୀୟ ନାବଲର ଭାର୍ଯ୍ୟା ଅବିଗଲଠାରୁ ଜାତ। ପୁଣି ତୃତୀୟ ଅବସାଲୋମ, ସେ ଗସ୍ରର ରାଜା ତଲ୍ମୟର କନ୍ୟା ମାଖାର ପୁତ୍ର। ପୁଣି ଚତୁର୍ଥ ଅଦୋନିୟ, ସେ ହଗିତର ପୁତ୍ର। ପୁଣି ପଞ୍ଚମ ସଫଟିୟ, ସେ ଅବିଟଲର ପୁତ୍ର। ଷଷ୍ଠ ଜିତ୍ରିୟମ, ସେ ଦାଉଦଙ୍କର ଭାର୍ଯ୍ୟା ଇଗ୍ଲାର ପୁତ୍ର। ହିବ୍ରଣରେ ଦାଉଦଙ୍କର ଏହିସବୁ ପୁତ୍ର ଜାତ ହେଲେ। ସାଉଲ ବଂଶ ଓ ଦାଉଦ ବଂଶ ମଧ୍ୟରେ ଯୁଦ୍ଧ ଲାଗିଥିବା ବେଳେ ଅବନର ସାଉଲ ବଂଶ ମଧ୍ୟରେ ଆପଣାକୁ ବଳବାନ କଲା। ମାତ୍ର ସାଉଲଙ୍କର ଏକ ଉପପତ୍ନୀ ଥିଲା, ତାହାର ନାମ ରିସ୍ପା, ସେ ଅୟାର କନ୍ୟା। ପୁଣି ଇସବୋସତ ଅବନରକୁ କହିଲା, ତୁମ୍ଭେ କାହିଁକି ମୋହର ପିତାଙ୍କ ଉପପତ୍ନୀ ସହିତ ସହବାସ କଲ? ତେବେ ଅବନର ଇସବୋସତର କଥା ସକାଶୁ ଅତି କ୍ରୋଧ କରି କହିଲା, ମୁଁ କି ଜିହୁଦାର କୁକୁର ମୁଣ୍ଡ? ମୁଁ ଆଜି ତୁମ୍ଭ ପିତା ସାଉଲଙ୍କ ବଂଶକୁ ଓ ତାଙ୍କର ଭାଇ ଓ ବନ୍ଧୁମାନଙ୍କୁ ଦୟା କରୁଅଛି, ମଧ୍ୟ ତୁମ୍ଭକୁ ଦାଉଦ ହସ୍ତରେ ସମର୍ପଣ କରିନାହିଁ। ତଥାପି ତୁମ୍ଭେ ଆଜି ଏହି ସ୍ତ୍ରୀ ବିଷୟରେ ମୋ ଉପରେ ଆରୋପ କରୁଅଛ। ସାଉଲ ବଂଶରୁ ରାଜ୍ୟ ଅନ୍ତର କରିବାକୁ ଓ ଦାନ୍ଠାରୁ ବେର୍ସେବା ପର୍ଯ୍ୟନ୍ତ ଇସ୍ରାଏଲ ଓ ଜିହୁଦା ଉପରେ ଦାଉଦଙ୍କର ସିଂହାସନ ସ୍ଥାପନ କରିବାକୁ ସଦାପ୍ରଭୁ ଦାଉଦଙ୍କ ବିଷୟରେ ଯେଉଁ ଶପଥ କରିଅଛନ୍ତି, ତଦନୁସାରେ ଯଦି ମୁଁ ତାଙ୍କ ପ୍ରତି ନ କରେ, ତେବେ ପରମେଶ୍ୱର ଅବନରକୁ ସେହି ଦଣ୍ଡ ଓ ତହିଁରୁ ଅଧିକ ଦିଅନ୍ତୁ। ତହିଁରେ ସେ ଅବନରକୁ ଗୋଟିଏ କଥା ଉତ୍ତର ଦେଇ ପାରିଲା ନାହିଁ, କାରଣ ସେ ତାହାକୁ ଭୟ କଲା। ଏ ଉତ୍ତାରେ ଅବନର ଆପଣା ପକ୍ଷରୁ ଦାଉଦଙ୍କ ନିକଟକୁ ବାର୍ତ୍ତାବହ ପଠାଇ କହିଲା, ଏ ଦେଶ କାହାର? ଆହୁରି କହିଲା, ଆପଣ ମୋ ସଙ୍ଗରେ ନିୟମ କରନ୍ତୁ। ତହିଁରେ ଦେଖନ୍ତୁ, ସମସ୍ତ ଇସ୍ରାଏଲକୁ ଆପଣଙ୍କ ନିକଟକୁ ଆଣିବା ପାଇଁ ମୋ ହସ୍ତ ଆପଣଙ୍କର ସହାୟ ହେବ। ଏଥିରେ ଦାଉଦ କହିଲେ, ଭଲ, ମୁଁ ତୁମ୍ଭ ସଙ୍ଗରେ ନିୟମ କରିବି, ମାତ୍ର ମୁଁ ତୁମ୍ଭଠାରୁ ଗୋଟିଏ କଥା ଚାହେଁ, ତାହା ଏହି, ତୁମ୍ଭେ ମୋ ମୁଖ ଦେଖିବାକୁ ଆସିବା ବେଳେ ପ୍ରଥମେ ସାଉଲଙ୍କର କନ୍ୟା ମିଖଲକୁ ନ ଆଣିଲେ ମୋ ମୁଖ ଦେଖିପାରିବ ନାହିଁ। ତହୁ ଦାଉଦ ସାଉଲଙ୍କର ପୁତ୍ର ଇସବୋସତ ନିକଟକୁ ବାର୍ତ୍ତାବହମାନଙ୍କୁ ପଠାଇ କହିଲେ, ମୁଁ ପଲିଷ୍ଟମାନଙ୍କର 100 ସୁନ୍ନତ ଚର୍ମ ଦେଇ ଯାହାକୁ ବିବାହ କରିଅଛି, ମୋହର ଭାର୍ଯ୍ୟା ସେହି ମିଖଲକୁ ମୋତେ ଦିଅ। ତହିଁରେ ଇସବୋସତ ଲୋକ ପଠାଇ ଲଇସର ପୁତ୍ର ପଲ୍ଟିଏଲ ନାମକ ତାହାର ସ୍ୱାମୀ ନିକଟରୁ ମିଖଲକୁ ନେଲା। ଏଣୁ ତାହାର ସ୍ୱାମୀ ରୋଦନ କରି ତାହା ସଙ୍ଗେ ଆସି ବୋହୁରିମ ନଗର ପର୍ଯ୍ୟନ୍ତ ତାହା ପଛେ ପଛେ ଗଲା। ଏଥିରେ ଅବନର ତାହାକୁ କହିଲା, ଯାଅ, ଗୃହକୁ ଫେରିଯାଅ। ତହୁଁ ସେ ଫେରିଗଲା। ଏଥିଉତ୍ତରେ ଅବନର ଇସ୍ରାଏଲର ପ୍ରାଚୀନବର୍ଗ ସହିତ ଏରୂପ କଥାବାର୍ତ୍ତା କଲା, ପୂର୍ବରେ ତୁମ୍ଭେମାନେ ଆପଣମାନଙ୍କ ଉପରେ ରାଜା ହେବା ପାଇଁ ଦାଉଦଙ୍କୁ ଚାହିଁଥିଲ, ଏବେ ତାହା କର, କାରଣ ସଦାପ୍ରଭୁ ଦାଉଦଙ୍କ ବିଷୟରେ କହିଅଛନ୍ତି, ଆମ୍ଭେ ଆପଣା ଦାସ ଦାଉଦର ହସ୍ତ ଦ୍ୱାରା ଆପଣା ଇସ୍ରାଏଲ ଲୋକମାନଙ୍କୁ ପଲିଷ୍ଟମାନଙ୍କ ହସ୍ତରୁ ଓ ସେମାନଙ୍କ ସମସ୍ତ ଶତ୍ରୁ ହସ୍ତରୁ ଉଦ୍ଧାର କରିବା। ଆଉ ଅବନର ବିନ୍ୟାମିନ୍ର କର୍ଣ୍ଣ ଗୋଚରରେ ମଧ୍ୟ ସେହି କଥା କହିଲା। ପୁଣି ଇସ୍ରାଏଲ ଓ ବିନ୍ୟାମିନ୍ର ସମସ୍ତ ବଂଶ ଦୃଷ୍ଟିରେ ଯାହା ଭଲ ଦେଖାଗଲା, ଅବନର ସେହି ସମସ୍ତ କଥା ଦାଉଦଙ୍କର କର୍ଣ୍ଣଗୋଚରରେ ମଧ୍ୟ କହିବା ପାଇଁ ହିବ୍ରଣକୁ ଯାତ୍ରା କଲା। ଏରୂପେ ଅବନର ଆପଣା ସଙ୍ଗରେ 20 ଜଣକୁ ନେଇ ହିବ୍ରଣରେ ଦାଉଦଙ୍କ ନିକଟରେ ଉପସ୍ଥିତ ହେଲା। ତହିଁରେ ଦାଉଦ ଅବନର ଓ ତାହାର ସଙ୍ଗୀ ଲୋକମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କଲେ। ଏଉତାରେ ଅବନର ଦାଉଦଙ୍କୁ କହିଲା, ମୁଁ ଉଠିଯାଇ ସମସ୍ତ ଇସ୍ରାଏଲକୁ ମୋହର ପ୍ରଭୁ ମହାରାଜାଙ୍କ ନିକଟରେ ସଂଗ୍ରହ କରିବି। ତହିଁରେ ସେମାନେ ଆପଣମାନଙ୍କ ସହିତ ନିୟମ କରିବେ ଓ ଆପଣ ସମସ୍ତଙ୍କ ଉପରେ ନିଜ ପ୍ରାଣର ଇଚ୍ଛା ମତେ ରାଜତ୍ୱ କରିବେ। ତହୁ ଦାଉଦ ଅବନରକୁ ବିଦାୟ କରନ୍ତେ ସେ କୁଶଳରେ ପ୍ରସ୍ଥାନ କଲା। ଏ ଉତ୍ତାରେ ଦାଉଦଙ୍କର ସୈନ୍ୟଦଳ ଓ ଜୟାବ ପ୍ରଚୁର ଲୁଟିତ ଦ୍ରବ୍ୟ ସଙ୍ଗରେ ନେଇ ଆସିଲେ, ମାତ୍ର ଅବନର ହିବ୍ରୋନରେ ଦାଉଦଙ୍କ ସଙ୍ଗରେ ନଥିଲା, କାରଣ ଦାଉଦ ତାହାକୁ ବିଦାୟ କରିବାରୁ ସେ କୁଶଳରେ ଯାଇଥିଲା। ଜୟାବ ଓ ତାହାର ସଙ୍ଗୀ ସୈନ୍ୟଦଳ ଉପସ୍ଥିତ ହୁଅନ୍ତେ, ଲୋକମାନେ ଜୟାବକୁ କହିଲେ, ନେରର ପୁତ୍ର ଅବନର ରାଜାଙ୍କ ନିକଟକୁ ଆସିଥିଲା ଓ ସେ ତାହାକୁ ବିଦାୟ କରିବାରୁ ସେ କୁଶଳରେ ଯାଇଅଛି। ଏଥିରେ ମୋୟାବ ରାଜାଙ୍କ ନିକଟକୁ ଆସି କହିଲା, ଆପଣ କ'ଣ କଲେ? ଦେଖନ୍ତୁ, ଅବନର ଆପଣଙ୍କ ନିକଟକୁ ଆସିଥିଲା, ଆପଣ କାହିଁକି ତାହାକୁ ବିଦାୟ କରିଦେଲେ? ସେ ତ ଗଲାଣି, ଆପଣ କ'ଣ ଜାଣନ୍ତି ନାହିଁ? ନେରର ପୁତ୍ର ଅବନର ଆପଣଙ୍କୁ ଭୁଲାଇବାକୁ ଓ ଆପଣଙ୍କ ଗମନାଗମନ ଜାଣିବାକୁ ଓ ଆପଣ ଯାହା ଯାହା କରନ୍ତି ସେହିସବୁ ଜାଣିବାକୁ ଆସିଥିଲା। ଏଉତାରେ ଜୟାବ ଦାଉଦଙ୍କ ନିକଟରୁ ବାହାରି ଆସି ଅବନରର ପଛରେ ବାର୍ତ୍ତାବହ ପଠାନ୍ତେ, ସେମାନେ ସିରାକୁପ ନିକଟରୁ ତାହାକୁ ଫେରାଇ ଆଣିଲେ, ମାତ୍ର ଦାଉଦ ଏହା ଜାଣିଲେ ନାହିଁ। ପୁଣି ଅବନର ହିବ୍ରଣକୁ ଫେରିଆସନ୍ତେ, ଜୟାବ ତାହା ସଙ୍ଗରେ ନିରୋଳାରେ ଆଳାପ କରିବା ପାଇଁ ତାହାକୁ ନଗରର ଦ୍ୱାର ଭିତରକୁ ନେଇଗଲା, ମାତ୍ର ଆପଣା ଭାଇ ଅସାହେଲର ରକ୍ତପାତ ସକାଶୁ ତାହାର ପେଟରେ ଆଘାତ କରନ୍ତେ ସେ ମଲା। ଏଥିଉତ୍ତରେ ଦାଉଦ ତାହା ଶୁଣି କହିଲେ, ନେରର ପୁତ୍ର ଅବନର ରକ୍ତପାତ ବିଷୟରେ ମୁଁ ଓ ମୋହର ରାଜ୍ୟ ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳ ନିର୍ଦ୍ଦୋଷ, ତାହା ମୋୟାବର ମସ୍ତକରେ ଓ ତାହାର ପିତୃବଂଶ ସମସ୍ତଙ୍କ ଉପରେ ବର୍ତ୍ତୁ, ଓ ଜୟାବ ବଂଶରେ ପ୍ରମେହୀ କି କୁଷ୍ଟି କି ଜଷ୍ଟିରେ ନିର୍ଭରଶୀଳ କି ଖଡ୍ଗହତ କି ଭକ୍ଷ୍ୟହୀନ ଲୋକର ଅଭାବ ନ ହେଉ। ଏହିରୂପେ ଜୟାବ ଓ ତାହାର ଭାଇ ଅବିଷୟ ଅବନରକୁ ବଧ କଲେ, ଯେହେତୁ ସେ ଗିବିଅନରେ ଯୁଦ୍ଧ ସମୟରେ ସେମାନଙ୍କ ଭାଇ ଅସାହେଲକୁ ମାରିଥିଲା। ଏଥିଉତ୍ତରେ ଦାଉଦ ଜୟାବକୁ ଓ ତାହାର ସଙ୍ଗୀ ଲୋକ ସମସ୍ତଙ୍କୁ କହିଲେ, ତୁମ୍ଭେମାନେ ଆପଣ ଆପଣା ବସ୍ତ୍ର ଚିରି ଅଖା ପିନ୍ଧ ଓ ଅବନରର ଆଗେ ଆଗେ ଶୋକ କରି ଚାଲ। ପୁଣି ଦାଉଦ ରାଜା ଶବଶଯ୍ୟାର ପଛେ ପଛେ ଚାଲିଲେ, ଆଉ ସେମାନେ ହିବ୍ରଣରେ ଅବନରକୁ କବର ଦେଲେ, ଓ ରାଜା ରବ ଉଠାଇ ଅବନରର କବର ନିକଟରେ ରୋଦନ କଲେ ଓ ସମସ୍ତ ଲୋକ ମଧ୍ୟ ରୋଦନ କଲେ। ପୁଣି ରାଜା ଅବନର ପାଇଁ ବିଳାପ କରି କହିଲେ, ଯେପରି ମୂଢ଼ ମରେ ସେପରିକି ଅବନରକୁ ମରିବାକୁ ହେଲା, ତୁମ୍ଭ ହାତ ବନ୍ଧାନ ଥିଲା କି ବେଢ଼ିରେ ତୁମ୍ଭ ପାଦ ବନ୍ଧାନ ଥିଲା, ଯେପରି ମନୁଷ୍ୟ ଅଧର୍ମୀ ସନ୍ତାନମାନଙ୍କ ଆଗରେ ପଡ଼େ ସେପରି ତୁମ୍ଭେ ପଡ଼ିଲ। ଏଥିରେ ସମସ୍ତ ଲୋକ ପୁନର୍ବାର ତାହା ପାଇଁ ରୋଦନ କଲେ। ଏଉତାରେ ଦିନ ଥାଉ ଥାଉ ଦାଉଦଙ୍କୁ ଭୋଜନ କରାଇବା ନିମନ୍ତେ ସମସ୍ତ ଲୋକ ଆସିଲେ, ମାତ୍ର ଦାଉଦ ଶପଥ କରି କହିଲେ, ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଯେବେ ମୁଁ ରୁଟିକି ଆଉ କିଛି ସ୍ପର୍ଶ କରେ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ ଓ ତହିଁରୁ ଅଧିକ ଦିଅନ୍ତୁ। ତହିଁରେ ସମସ୍ତ ଲୋକ ବୁଝିଲେ ଓ ତାହା ସେମାନଙ୍କ ଦୃଷ୍ଟିରେ ଭଲ ଦେଖାଗଲା। ରାଜା ମଧ୍ୟ ଯାହା ଯାହା କଲେ ତାହା ସବୁ ସମସ୍ତ ଲୋକଙ୍କ ଦୃଷ୍ଟିରେ ଭଲ ଥିଲା। ଏହିରୂପେ ନେରର ପୁତ୍ର ଅବନରକୁ ବଧ କରାଇବା ଯେ ରାଜାଙ୍କ ଆଡ଼ୁ ହୋଇନାହିଁ, ଏହା ସମସ୍ତ ଲୋକ ଓ ସମୁଦାୟ ଇସ୍ରାଏଲ ସେହିଦିନ ଜାଣିଲେ। ଆହୁରି ରାଜା ଆପଣା ଦାସମାନଙ୍କୁ କହିଲେ, ଆଜି ଇସ୍ରାଏଲ ମଧ୍ୟରେ ଜଣେ ଅଧିପତି ଓ ମହାନ ପୁରୁଷ ଯେ ପତିତ ହେଲା, ଏହା କି ତୁମ୍ଭେମାନେ ଜାଣିନାହଁ? ଏଣୁ ମୁଁ ରାଜାଭିଷିକ୍ତ ହେଲେ ହେଁ ଆଜି ଦୁର୍ବଳ ହେଲି। ଏହି ପୁରୁଷମାନେ ଅର୍ଥାତ୍ ସରୁଆର ପୁତ୍ରମାନେ ଆମ୍ଭ ପ୍ରତି ନିଷ୍ଠୁର, ସଦାପ୍ରଭୁ ଏହି କୁକୁରାକାରୀକୁ ତାହାର କୁକର୍ମ ଅନୁସାରେ ପ୍ରତିଫଳ ଦିଅନ୍ତୁ। ଆଉ ସାଉଲଙ୍କର ପୁତ୍ର ଇସବୋଶତ ଯେତେବେଳେ ଶୁଣିଲା ଯେ ହିବ୍ରଣରେ ଅବନର ମରିଅଛି, ସେତେବେଳେ ତାହାର ହସ୍ତ ଦୁର୍ବଳ ହେଲା ଏବଂ ସମୁଦାୟ ଇସ୍ରାଏଲ ନିରାଶ ହେଲେ। ପୁଣି ସାଉଲଙ୍କର ପୁତ୍ର ଇସବୋଶତର ଦୁଇ ଜଣ ଦଳପତି ଥିଲେ, ଜଣକର ନାମ ବାନା ଓ ଅନ୍ୟର ନାମ ରେଖବ। ଏମାନେ ବିନ୍ୟାମିନ ବଂଶଜାତ ବେରୋତୀୟ ରିମୋନର ପୁତ୍ର, କାରଣ ବେରୋତ ମଧ୍ୟ ବିନ୍ୟାମିନର ଅଧିକାରରେ ଗଣିତ। ମାତ୍ର ବେରୋତୀୟମାନେ ଗୀତୟମକୁ ପଳାଇଲେ ଓ ସେ ସ୍ଥାନରେ ଆଜି ପର୍ଯ୍ୟନ୍ତ ବାସ କରୁଅଛନ୍ତି। ସାଉଲଙ୍କର ପୁତ୍ର ଜୋନାଥନଙ୍କର ଗୋଟିଏ ପୁତ୍ର ଥିଲା, ତାହାର ଦୁଇ ପାଦ ଛୋଟା। ଜିସ୍ରିଏଲରୁ ସାଉଲ ଓ ଜୋନାଥନର ବିଷୟକ ସମ୍ବାଦ ଆସିବା ବେଳେ ତାହାକୁ ପାଞ୍ଚ ବର୍ଷ ହୋଇଥିଲା। ପୁଣି ତାହାର ସେବିକା ତାହାକୁ ନେଇ ପଳାଇଲା, ମାତ୍ର ପଳାଇବା ପାଇଁ ଚଞ୍ଚଳ ହେବାରୁ ପିଲା ପଡ଼ିଯାଇ ଛୋଟା ହେଲା, ତାହାର ନାମ ମଫିବୋଶତ। ଏଥିଉତ୍ତାରେ ଇସବୋଶତ ମଧ୍ୟାହ୍ନ ସମୟରେ ବିଶ୍ରାମ ନେବାବେଳେ ବୋରତୀୟ ରିମୋନର ପୁତ୍ର ରେଖବ ଓ ବାନାଯାଇ ପ୍ରାୟ ଖରାବେଳେ ତାହାର ଗୃହରେ ଉପସ୍ଥିତ ହେଲେ। ପୁଣି ସେମାନେ ସେଠାରେ ପ୍ରବେଶ କରି ଗହମ ଆଣିବା ଛଳରେ ଗୃହ ଭିତରକୁ ଯାଇ ତାହାର ପେଟରେ ଆଘାତ କଲେ, ତହୁଁ ରେଖବ ଓ ତାହାର ଭାଇ ବାନା ପଳାଇଗଲେ। ଏରୂପ ହେଲା ଯେ ସେମାନେ ଗୃହ ଭିତରକୁ ଆସି ସେ ଆପଣା ଶୟନ ଗୃହରେ ଶଯ୍ୟା ଉପରେ ଶୋଇଥିବା ସମୟରେ ତାହାକୁ ଆଘାତ କରି ବଧ କଲେ ଓ ତାହାର ମସ୍ତକ କାଟି ସେହି ମସ୍ତକ ନେଇ ଆରାବା ନାମକ ଅର୍ଥାତ୍ ଜର୍ଦ୍ଦନ ଉପତ୍ୟକା ଦେଇ ରାତ୍ରିସାରା ଗମନ କଲେ। ଏଉତାରେ ସେମାନେ ଇସବୋଶତର ମସ୍ତକ ହିବ୍ରଣରେ ଦାଉଦଙ୍କ କତିକି ଆଣିଲେ ଓ ରାଜାଙ୍କୁ କହିଲେ, ଦେଖନ୍ତୁ, ଆପଣଙ୍କ ପ୍ରାଣ ଅନ୍ୱେଷଣକାରୀ ଶତ୍ରୁ ଯେ ସାଉଲ, ତାଙ୍କର ପୁତ୍ର ଇସବୋଶେତର ମସ୍ତକ ଏହି ସଦାପ୍ରଭୁ ଆଜି ଆମ ପ୍ରଭୁ ମହାରାଜାଙ୍କ ପକ୍ଷରେ ସାଉଲ ଓ ତାଙ୍କର ବଂଶଠାରୁ ପରିଶୋଧ ନେଇଅଛନ୍ତି। ମାତ୍ର ଦାଉଦ ବେରୋତୀୟ ରିମନର ପୁତ୍ର ରେଖବକୁ ଓ ତାହାର ଭାଇ ବାନାକୁ ଉତ୍ତର ଦେଇ କହିଲେ ଯେ ସମୁଦାୟ କ୍ଲେଶରୁ ମୋ ପ୍ରାଣକୁ ମୁକ୍ତ କରିଅଛନ୍ତି ସେହି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ କହୁଅଛି। ଯେତେବେଳେ ଜଣେ ଆପଣାକୁ ଶୁଭ ବାର୍ତ୍ତାବାହକ ମନେ କରି ମୋତେ କହିଲା, ଦେଖନ୍ତୁ ସାଉଲ ମରିଅଛି, ସେତେବେଳେ ମୁଁ ତହିଁର ପୁରସ୍କାର ଦେବା ନିମନ୍ତେ ତାହାକୁ ଧରି ସିକଲକ୍ଠାରେ ବଧ କଲି, ତେବେ ଯେଉଁମାନେ ଧାର୍ମିକ ଲୋକକୁ ତାହାର ନିଜ ଗୃହ ଭିତରେ ତାହାର ଶଯ୍ୟା ଉପରେ ମାରି ପକାଇଅଛନ୍ତି, ଏପରି ଦୁଷ୍ଟ ଲୋକଙ୍କୁ କି ତତ୍ୱଧିକ ନ କରିବି? ଏବେ ମୁଁ କି ତୁମ୍ଭମାନଙ୍କ ହସ୍ତରୁ ତାହାର ରକ୍ତର ପରିଶୋଧ ନ ନେବି ଓ ପୃଥିବୀରୁ ତୁମ୍ଭମାନଙ୍କୁ ଉଚ୍ଛିନ୍ନ ନ କରିବି? ତହିଁରେ ଦାଉଦ ଆପଣ ଯୁବାମାନଙ୍କୁ ଆଜ୍ଞା ଦିଅନ୍ତେ, ସେମାନେ ସେମାନଙ୍କୁ ବଧ କଲେ ଆଉ ସେମାନଙ୍କର ହସ୍ତ ଓ ପାଦ ଛେଦନ କରି ହିବ୍ରଣର ପୁଷ୍କରିଣୀ ନିକଟରେ ଟଙ୍ଗାଇ ଦେଲେ। ମାତ୍ର ସେମାନେ ଇସବୋତର ମସ୍ତକ ନେଇ ହିବ୍ରଣରେ ଅବନରର କବରରେ କବର ଦେଲେ। ଏଥିଉତ୍ତରେ ଇସ୍ରାଏଲ ସମସ୍ତ ବଂଶ ହିବ୍ରଣକୁ ଦାଉଦଙ୍କ ନିକଟକୁ ଆସି କହିଲେ, ଦେଖ ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ। ଅତୀତରେ ସାଉଲ ଆମ୍ଭମାନଙ୍କ ଉପରେ ରାଜା ଥିବା ସମୟରେ ତୁମ୍ଭେ ଇସ୍ରାଏଲର ସେନାକୁ ନେତୃତ୍ୱ ଦେଉଥିଲ, ପୁଣି ସଦାପ୍ରଭୁ ତୁମ୍ଭକୁ କହିଅଛନ୍ତି, ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଇସ୍ରାଏଲର ଅଗ୍ରଣୀ ହେବ। ଏହି ରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରଣକୁ ରାଜାଙ୍କ ନିକଟକୁ ଆସିଲେ। ତହିଁରେ ଦାଉଦ ରାଜା ହିବ୍ରଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗରେ ନିୟମ କଲେ ଓ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ। ଦାଉଦ 30 ବର୍ଷ ବୟସରେ ରାଜତ୍ୱ କରିବାକୁ ଆରମ୍ଭ କଲେ ଓ ସେ 40 ବର୍ଷ ରାଜତ୍ୱ କଲେ। ସେ ହିବ୍ରଣରେ ଯେହୁଦା ଉପରେ 7 ବର୍ଷ 6 ମାସ ରାଜତ୍ୱ କଲେ, ପୁଣି ସେ ଜେରୁସାଲମରେ ସମସ୍ତ ଇସ୍ରାଏଲ ଓ ଯେହୁଦା ଉପରେ 33 ବର୍ଷ ରାଜତ୍ୱ କଲେ। ଏଉତାରେ ରାଜା ଓ ତାଙ୍କର ଲୋକମାନେ ଦେଶବାସୀ ଜିବୁସୀୟମାନଙ୍କ ବିରୁଦ୍ଧରେ ଜେରୁସାଲମକୁ ଯାତ୍ରା କଲେ। ତହିଁରେ ଦାଉଦ ଏହି ସ୍ଥାନକୁ ଆସିପାରିବେ ନାହିଁ ବୋଲି ମନେ କରି ସେମାନେ ଦାଉଦଙ୍କୁ କହିଲେ, ତୁମ୍ଭେ ଅନ୍ଧ ଓ ଛୋଟାମାନଙ୍କୁ ଦୂର ନ କଲେ ଏହି ସ୍ଥାନକୁ ଆସିପାରିବ ନାହିଁ। ତଥାପି ଦାଉଦ ସିଓନର ଦୃଢ଼ଗଡ଼କୁ ଅଧିକାର କଲେ, ଯାହା ଦାଉଦ ନଗର ହେଲା। ପୁଣି ଦାଉଦ ସେହିଦିନ କହିଲେ, ଯେ କେହି ଜୀବୁସୀୟମାନଙ୍କୁ ବଧ କରେ ସେ ଜଳ ପ୍ରଣାଳୀକୁ ଯାଇ ଦାଉଦ ପ୍ରାଣର ଘୃଣିତ ସେହି ଛୋଟା ଓ ଅନ୍ଧମାନଙ୍କୁ ବଧ କରୁ। ଏହେତୁ ଲୋକେ କହନ୍ତି, ଅନ୍ଧ ଓ ଛୋଟାମାନେ ସେଠାରେ ଅଛନ୍ତି, ସେ ସଦାପ୍ରଭୁଙ୍କ ଗୃହ ଭିତରକୁ ଆସିପାରିବ ନାହିଁ। ଏଥିଉତ୍ତରେ ଦାଉଦ ସେହି ଦୃଢ଼ଗଡ଼ରେ ବାସ କରି ତାହାର ନାମ ଦାଉଦ ନଗର ରଖିଲେ। ଆଉ ଦାଉଦ ମିଲଠାରୁ ଭିତର ଆଡ଼େ ଚତୁର୍ଦ୍ଦିଗରେ ଗଡ଼ ନିର୍ମାଣ କଲେ। ଆଉ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ଦାଉଦଙ୍କର ସହାୟ ହେବାରୁ ସେ ଅଧିକରୁ ଅଧିକ ମହାନ ହେଲେ। ଏଥିଉତ୍ତରେ ସୋରର ରାଜା ହୁରମ ଦାଉଦଙ୍କ ନିକଟକୁ ଦୂତଗଣ ଓ ଏରସ କାଠ ଓ ବଢ଼େଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲା। ତହିଁରେ ସେମାନେ ଦାଉଦଙ୍କ ନିମନ୍ତେ ଗୃହ ନିର୍ମାଣ କଲେ। ତହିଁରେ ସଦାପ୍ରଭୁ ଦାଉଦଙ୍କୁ ଇସ୍ରାଏଲର ରାଜପଥରେ ସ୍ଥିର କଲେ ଓ ଆପଣା ଇସ୍ରାଏଲ ଲୋକଙ୍କ ସକାଶୁ ତାଙ୍କ ରାଜ୍ୟ ଉନ୍ନତ କଲେ, ଏହା ସେ ବୁଝିଲେ। ଏଥିଉତ୍ତରେ ଦାଉଦ ହିବ୍ରଣରୁ ଆସିଲା ଉତ୍ତାରେ ଜେରୁସାଲମରେ ଆଉ ଅନେକ ଉପପତ୍ନୀ ଓ ଭାର୍ଯ୍ୟା ଗ୍ରହଣ କଲେ। ତହିଁରେ ଦାଉଦଙ୍କର ଆହୁରି ପୁତ୍ରକନ୍ୟା ଜାତ ହେଲେ। ଜେରୁସାଲମରେ ତାଙ୍କର ଓରସରେ ଯେଉଁମାନେ ଜନ୍ମିଲେ ସେମାନଙ୍କର ନାମ ଏହି, ଯଥା ସମୁୟ ଓ ସୋବବ ଓ ନାଥନ ଓ ସୋଲୋମନ ଓ ସମୁୟ ଓ ଇଲିସୁୟ ଓ ନେଫଗ ଓ ଜାଫିୟ ଓ ଇଲିସାମା ଓ ଇଲିଆଦା ଓ ଇଲିଫେଲଟ। ଏଉତାର ଲୋକମାନେ ଦାଉଦଙ୍କୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରିଅଛନ୍ତି। ଏହା ପଲିଷ୍ଟମାନେ ଶୁଣି ସମସ୍ତ ପଲିଷ୍ଟ ଲୋକ ଦାଉଦଙ୍କୁ ଅନ୍ୱେଷଣ କରିବାକୁ ଆସିଲେ। ତହୁ ଦାଉଦ ତାହା ଶୁଣି ଗଡ଼କୁ ଚାଲିଗଲେ। ଏହି ସମୟରେ ପଲିଷ୍ଟମାନେ ଆସି ରଫାଇମ ତଳଭୂମିରେ ବିସ୍ତାର ହୋଇଥିଲେ। ଏଥିରେ ଦାଉଦ ସଦାପ୍ରଭୁଙ୍କଠାରୁ ସାହାଯ୍ୟ ମାଗି କହିଲେ, ମୁଁ କି ପଲିଷ୍ଟମାନଙ୍କ ବିରୁଦ୍ଧରେ ଉଠିଯିବି? ତୁମ୍ଭେ କି ସେମାନଙ୍କୁ ମୋ ହସ୍ତରେ ସମର୍ପଣ କରିବ? ତହିଁରେ ସଦାପ୍ରଭୁ ଦାଉଦଙ୍କୁ କହିଲେ, ଉଠିଯାଅ, କାରଣ ଆମ୍ଭେ ନିଶ୍ଚୟ ପଲିଷ୍ଟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା। ତହୁ ଦାଉଦ ବାଲ ପରାସୀମକୁ ଆସିଲେ, ଆଉ ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ। ପୁଣି ସେ କହିଲେ, ସଦାପ୍ରଭୁ ମୋ ସମ୍ମୁଖରେ ମୋ ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗତୁଲ୍ୟ ଭଗ୍ନ କରିଅଛନ୍ତି। ଏହେତୁ ସେ ସେହି ସ୍ଥାନର ନାମ ବାଲ ପରାସୀମ ଭଗ୍ନ ସ୍ଥାନ ରଖିଲେ। ସେହି ସ୍ଥାନରେ ସେମାନେ ଆପଣା ଆପଣା ପ୍ରତିମାଗଣକୁ ପରିତ୍ୟାଗ କରିଥିଲେ। ତହିଁରେ ଦାଉଦ ଓ ତାଙ୍କର ଲୋକମାନେ ସେହିସବୁ ଦଗ୍ଧ କଲେ। ଏଥିଉତ୍ତରେ ପଲିଷ୍ଟମାନେ ପୁନର୍ବାର ଆସି ରଫାଇମ ତଳଭୂମିରେ ବିସ୍ତାର ହେଲେ। ତହିଁରେ ଦାଉଦ ସଦାପ୍ରଭୁଙ୍କୁ ସାହାଯ୍ୟ ମାଗନ୍ତେ ସେ କହିଲେ, ତୁମ୍ଭେ ଉଠି ଉଠି ଯାଅ ନାହିଁ, ସେମାନଙ୍କ ପଶ୍ଚାତ୍ ଘୁରି ଆସି ତୁତବୃକ୍ଷ ତୋଟା ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର। ପୁଣି ତୁମ୍ଭେ ସେହି ତୁତବୃକ୍ଷ ତୋଟା ଉପରେ ସୈନ୍ୟଗଣର ଶବ୍ଦ ଶୁଣିଲେ ଆକ୍ରମଣ କରିବ, କାରଣ ସେତେବେଳେ ସଦାପ୍ରଭୁ ପଲିଷ୍ଟ୍ୟମାନଙ୍କ ସୈନ୍ୟଦଳକୁ ଆଘାତ କରିବା ପାଇଁ ତୁମ୍ଭ ସମ୍ମୁଖରେ ଅଗ୍ରସର ହେବେ। ତହିଁରେ ସଦାପ୍ରଭୁ ଯେପରି ଆଜ୍ଞା ଦେଲେ ଦାଉଦ ସେପରି କଲେ ଓ ଗେବାଠାରୁ ଗେସର ନିକଟ ପର୍ଯ୍ୟନ୍ତ ପଲିଷ୍ଟ୍ୟମାନଙ୍କୁ ଆଘାତ କଲେ।
ଦ୍ୱିତୀୟ ସାମୁଏଲ ଛଅ ପର୍ବ। ଏଥିଉତ୍ତର ଦାଉଦ ପୁନର୍ବାର ଇସ୍ରାଏଲର 30,000 ବଛା ଲୋକ ସମସ୍ତଙ୍କୁ ସଂଗ୍ରହ କଲେ, ଆଉ ଦାଉଦ ଓ ତାଙ୍କର ସଙ୍ଗୀ ଲୋକ ସମସ୍ତେ ଉଠି ସେହି ନାମରେ ଖ୍ୟାତ ଅର୍ଥାତ୍ କିରୁବଗଣ ମଧ୍ୟରେ ଉପବିଷ୍ଟ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ଖ୍ୟାତ ପରମେଶ୍ୱରଙ୍କ ସିନ୍ଦୁକ ବାଲି ଜିହୁଦାଠାରୁ ଆଣିବାକୁ ଗଲେ। ପୁଣି ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ଏକ ନୂଆ ଶଗଡ଼ରେ ରଖି ପର୍ବତସ୍ଥ ଅବିନାଦବର ଗୃହରୁ ଆଣିଲେ। ପୁଣି ଅବିନାଦବର ପୁତ୍ର ଉଷ ଓ ଅହିଓ ସେହି ନୂଆ ଶଗଡ଼ ଚଳାଇଲେ, ଆଉ ସେମାନେ ପର୍ବତସ୍ଥ ଅବିନାଦବର ଗୃହରୁ ପରମେଶ୍ୱରଙ୍କ ସିନ୍ଦୁକ ସହିତ ତାହା ଆଣିଲେ। ଅହିଓ ସିନ୍ଦୁକର ଆଗେ ଆଗେ ଚାଲିଲା। ପୁଣି ଦାଉଦ ଓ ସମୁଦାୟ ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ସମ୍ମୁଖରେ ଦେବଦାରୁ କାଷ୍ଠରେ ନିର୍ମିତ ନାନା ପ୍ରକାର ବାଦ୍ୟଯନ୍ତ୍ର, ବୀଣା ଓ ନେବଲ ଓ ଦାରା ଓ ମନ୍ଦିରା ଓ କରତାଳ ବଜାଇଲେ, ଆଉ ସେମାନେ ନାଖୋନ ନାମକ ଶସ୍ୟ ମର୍ଦ୍ଦନ ସ୍ଥାନରେ ଉପସ୍ଥିତ ହୁଅନ୍ତେ। ବଳଦମାନେ ଅମଣା ହେବାରୁ ଉଷ ହସ୍ତ ବିସ୍ତାର କରି ପରମେଶ୍ୱରଙ୍କ ସିନ୍ଦୁକ ଧରିଲା। ସେତେବେଳେ ଉଷ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା, ଏଣୁ ପରମେଶ୍ୱର ତାହାର ଭ୍ରମ ସକାଶୁ ତାହାକୁ ଆଘାତ କରନ୍ତେ। ସେ ସେଇଠାରେ ପରମେଶ୍ୱରଙ୍କ ସିନ୍ଦୁକ ପାଖରେ ମଲା। ପୁଣି ସଦାପ୍ରଭୁ ଉଷକୁ ଆକ୍ରମଣ କରିବାରୁ ଦାଉଦ ଅସନ୍ତୁଷ୍ଟ ହେଲେ, ଏଣୁ ସେ ସେହି ସ୍ଥାନର ନାମ ପେରସ ଉଷ ରଖିଲେ। ଆଜି ପର୍ଯ୍ୟନ୍ତ ସେହି ନାମ ଅଛି। ପୁଣି ଦାଉଦ ସେହିଦିନ ସଦାପ୍ରଭୁଙ୍କୁ ଭୟ କରି କହିଲେ, ସଦାପ୍ରଭୁଙ୍କ ସିନ୍ଦୁକ କି ପ୍ରକାରେ ମୋ ନିକଟକୁ ଆସିବ? ତହୁ ଦାଉଦ ସଦାପ୍ରଭୁଙ୍କ ସିନ୍ଦୁକ ଦାଉଦ ନଗରକୁ ଆପଣା କତିକି ଆଣିବାକୁ ଅନିଚ୍ଛୁକ ହେଲେ, ମାତ୍ର ଦାଉଦ ତାହା ନେଇ ପଥ ପାର୍ଶ୍ୱସ୍ଥ ଗାଥିୟ ଓବେଦ ଇଦମର ଗୃହରେ ରଖିଲେ। ତହିଁରେ ସଦାପ୍ରଭୁଙ୍କ ସିନ୍ଦୁକ ଗାଥିୟ ଓବେଦ ଇଦମର ଗୃହରେ 3 ମାସ ରହିଲା। ପୁଣି ସଦାପ୍ରଭୁ ଓବେଦ ଇଦମକୁ ଓ ତାହାର ସମସ୍ତ ପରିବାରକୁ ଆଶୀର୍ବାଦ କଲେ। ଏଉତାରେ ପରମେଶ୍ୱରଙ୍କ ସିନ୍ଦୁକ ସକାଶୁ ସଦାପ୍ରଭୁ ଓବେଦ ଇଦମର ପରିବାରକୁ ଓ ତାହାର ସର୍ବସ୍ୱକୁ ଆଶୀର୍ବାଦ କରିଅଛନ୍ତି ବୋଲି ଦାଉଦ ରାଜାଙ୍କୁ ଜ୍ଞାତ କରାଗଲା। ତହୁ ଦାଉଦ ଯାଇ ଓବେଦ ଇଦମର ଗୃହରୁ ଆନନ୍ଦପୂର୍ବକ ପରମେଶ୍ୱରଙ୍କ ସିନ୍ଦୁକକୁ ଦାଉଦ ନଗରକୁ ଆଣିଲେ, ଆଉ ସଦାପ୍ରଭୁଙ୍କ ସିନ୍ଦୁକ ବାହକମାନେ 6 ପାଦ ଗଲା ଉତାରେ ସେ 1 ଗୋରୁ ଓ 1 ପୁଷ୍ଟପଶୁ ବଳିଦାନ କଲେ। ପୁଣି ଦାଉଦ ଆପଣାର ସମସ୍ତ ବଳରେ ସଦାପ୍ରଭୁଙ୍କ ସମ୍ମୁଖରେ ନୃତ୍ୟ କଲେ। ସେହି ସମୟରେ ଦାଉଦ ଶୁକ୍ଳ ଏଫୋଦ ପିନ୍ଧିଥିଲେ। ଏହି ରୂପେ ଦାଉଦ ଓ ସମୁଦାୟ ଇସ୍ରାଏଲ ବଂଶ ଜୟଧ୍ୱନି ଓ ତୁରୁଧ୍ୱନି କରି ସଦାପ୍ରଭୁଙ୍କ ସିନ୍ଦୁକ ଆଣିଲେ। ପୁଣି ସଦାପ୍ରଭୁଙ୍କ ସିନ୍ଦୁକ ଦାଉଦ ନଗରରେ ଉପସ୍ଥିତ ହେବାବେଳେ ସାଉଲଙ୍କର କନ୍ୟା ମିଖଲ ଝରକା ଦେଇ ଅନାଇ ଦାଉଦ ରାଜାଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ କୁଦିବାର ଓ ନାଚିବାର ଦେଖିଲା, ଏଣୁ ସେ ଆପଣା ମନେ ମନେ ତାଙ୍କୁ ତୁଚ୍ଛ କଲା। ଏଉତାରେ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକ ଭିତରକୁ ଆଣି ସେହି ସ୍ଥାନରେ ଅର୍ଥାତ୍ ତହିପାଇଁ ଦାଉଦ ଯେଉଁ ତମ୍ବୁ ସ୍ଥାପନ କରିଥିଲେ ତହି ମଧ୍ୟରେ ରଖିଲେ। ତହୁ ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ପୁଣି ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ସାରିଲା ଉତାରେ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ସେ ଲୋକମାନଙ୍କୁ ଆଶୀର୍ବାଦ କଲେ। ପୁଣି ସେ ଇସ୍ରାଏଲର ସମୁଦାୟ ଜନତା ମଧ୍ୟରେ ସମସ୍ତ ଲୋକଙ୍କୁ, ପୁରୁଷ ଓ ସ୍ତ୍ରୀ ଉଭୟ ମଧ୍ୟରେ ପ୍ରତ୍ୟେକଙ୍କୁ 1-1 ଖଣ୍ଡ ରୁଟି ଓ 1-1 ଅଂଶ ମାଂସ ଓ 1-1 ଦ୍ରାକ୍ଷାଚକ୍ତି ପରିବେଷଣ କଲେ। ତହିଁରେ ସମସ୍ତ ଲୋକ ପ୍ରତ୍ୟେକେ ଆପଣାପଣା ଗୃହକୁ ପ୍ରସ୍ଥାନ କଲେ। ଏଥିଉତ୍ତରେ ଦାଉଦ ଆପଣା ପରିବାରକୁ ଆଶୀର୍ବାଦ କରିବା ପାଇଁ ଫେରିଗଲେ। ତହିଁରେ ସାଉଲଙ୍କର କନ୍ୟା ମିଖଲ ଦାଉଦଙ୍କୁ ଭେଟିବା ପାଇଁ ବାହାରେ ଆସି କହିଲା, ଆଜି ଇସ୍ରାଏଲର ରାଜା କେଡ଼େ ଗୌରବ ପାଇଲେ! ସେ ଆଜି ଆପଣା ଦାସଗଣର ଦାସୀମାନଙ୍କ ସାକ୍ଷାତରେ ବିବସ୍ତ୍ର ହୋଇଥିଲେ, ଯେପରି କୌଣସି ଅଗାଡ଼ି ଲୋକ ନିର୍ଲଜ ରୂପେ ବିବସ୍ତ୍ର ହୁଏ। ଏଥିରେ ଦାଉଦ ମିଖଲକୁ କହିଲେ, ତାହା ତ ସଦାପ୍ରଭୁଙ୍କ ସମ୍ମୁଖରେ ହେଲା, ସେ ତ ତୁମ୍ଭ ପିତା ଓ ତାଙ୍କର ସମସ୍ତ ବଂଶ ଅପେକ୍ଷା ସଦାପ୍ରଭୁଙ୍କ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ରୂପେ ନିଯୁକ୍ତ କରିବାକୁ ମୋତେ ମନୋନୀତ କରିଅଛନ୍ତି, ଏହେତୁ ସଦାପ୍ରଭୁଙ୍କ ସମ୍ମୁଖରେ ମୁଁ ଆମୋଦ କରିବି। ପୁଣି ମୁଁ ଏଥିରୁ ହିଁ ଆହୁରି କ୍ଷୁଦ୍ର ହେବି ଓ ନିଜ ଦୃଷ୍ଟିରେ ନୀଚ ହେବି, ତଥାପି ତୁମ୍ଭେ ଯେଉଁ ଦାସୀମାନଙ୍କ କଥା କହିଲ ସେମାନଙ୍କଠାରୁ ମୁଁ ଗୌରବ ପାଇବି। ଏହେତୁ ସାଉଲଙ୍କର କନ୍ୟା ମିଖଲର ମରଣ ଦିନ ପର୍ଯ୍ୟନ୍ତ ସନ୍ତାନ ହେଲା ନାହିଁ। ଏଥିଉତ୍ତରେ ରାଜା ଆପଣା ଗୃହରେ ବାସ କରିବାବେଳେ ଓ ସଦାପ୍ରଭୁ ତାଙ୍କର ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କଠାରୁ ତାଙ୍କୁ ବିଶ୍ରାମ ଦେଲା ଉତ୍ତାରେ ରାଜା ନାଥନ ଭବିଷ୍ୟତ ବକ୍ତାଙ୍କୁ କହିଲେ, ଦେଖ,
ଏବେ ମୁଁ ଏରସ କାଷ୍ଠରେ ନିର୍ମିତ ଗୃହରେ ବାସ କରୁଅଛି, ମାତ୍ର ପରମେଶ୍ୱରଙ୍କ ସିନ୍ଦୁକ ପରଦା ପଛରେ ବାସ କରୁଅଛି। ତହିଁରେ ନାଥନ ରାଜାଙ୍କୁ କହିଲେ, ଯାଅ, ତୁମ୍ଭ ହୃଦୟରେ ଯାହା ଅଛି ତାହା ସବୁ କର, କାରଣ ସଦାପ୍ରଭୁ ତୁମ୍ଭ ସଙ୍ଗରେ ଅଛନ୍ତି। ଏଉତାରେ ସେହି ରାତ୍ରି ସଦାପ୍ରଭୁଙ୍କ ବାକ୍ୟ ନାଥନଙ୍କ ନିକଟରେ ଉପସ୍ଥିତ ହେଲା, ଯଥା, ଯାଅ, ଆମ୍ଭଦାସ ଦାଉଦକୁ ଜଣାଅ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କି ଆମ୍ଭ ନିମନ୍ତେ ବସତି ଗୃହ ନିର୍ମାଣ କରିବ? ଆମ୍ଭେ ଇସ୍ରାଏଲ ସନ୍ତାନଗଣକୁ ମିଶ୍ରରୁ ବାହାର କରି ଆଣିବା ଦିନାବଧି ଆଜି ପର୍ଯ୍ୟନ୍ତ କୌଣସି ଗୃହରେ ବାସ କରିନାହୁଁ, ମାତ୍ର ତମ୍ବୁ ଓ ଆବାସ ମଧ୍ୟରେ ଗତାୟତ କରିଅଛୁ। ଆମ୍ଭେ ସମୁଦାୟ ଇସ୍ରାଏଲ ସନ୍ତାନ ସହିତ ଯେଉଁସବୁ ସ୍ଥାନରେ ଗମନାଗମନ କଲୁ, ତହିଁମଧ୍ୟରୁ କୌଣସି ସ୍ଥାନରେ ଆମ୍ଭ ଲୋକ ଇସ୍ରାଏଲକୁ ପାଳନ କରିବା ପାଇଁ ଯେଉଁମାନଙ୍କୁ ଆଜ୍ଞା ଦେଇଥିଲୁ, ଇସ୍ରାଏଲର ଏପରି କୌଣସି ବଂଶକୁ ତୁମ୍ଭେମାନେ କାହିଁକି ଆମ୍ଭ ନିମନ୍ତେ ଏରସ କାଷ୍ଠର ଗୃହ ନିର୍ମାଣ କରିନାହଁ? ଏପରି ଏକ କଥା କି ଆମ୍ଭେ କହିଅଛୁ? ଏଣୁ ଏବେ ତୁମ୍ଭେ ଆମ୍ଭଦାସ ଦାଉଦକୁ ଏପରି କୁହ, ସୈନାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯେପରି ଆମ୍ଭ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ମେଷଶାଳାରୁ ମେଷମାନଙ୍କ ପଶ୍ଚାତ୍ ଗମନରୁ ଗ୍ରହଣ କଲୁ। ପୁଣି ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଗଲ, ଆମ୍ଭେ ତୁମ୍ଭର ସଙ୍ଗୀ ହେଲୁ ଓ ତୁମ୍ଭ ସମ୍ମୁଖରୁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ଉଚ୍ଛିନ୍ନ କଲୁ। ଆହୁରି ଆମ୍ଭେ ପୃଥିବୀସ୍ଥ ମହାନ ଲୋକମାନଙ୍କ ନାମତୁଲ୍ୟ ତୁମ୍ଭର ମହାନାମ କରିବା। ପୁଣି ଆମ୍ଭେ ଆପଣା ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଗୋଟିଏ ସ୍ଥାନ ନିରୂପଣ କରି ସେମାନଙ୍କୁ ରୋପଣ କରିବା, ତହିଁରେ ସେମାନେ ଆପଣାମାନଙ୍କ ସେହି ସ୍ଥାନରେ ବାସ କରି ଆଉ ଶାସିତ ହେବେ ନାହିଁ, କିମ୍ବା ଯେପରି ପୂର୍ବକାଳରେ ଓ ଯେଉଁ ସମୟାବଧି ଆମ୍ଭେ ଆପଣା ଲୋକ ଇସ୍ରାଏଲ ଉପରେ ବିଚାର କର୍ତ୍ତୃଗଣକୁ ନିଯୁକ୍ତ କରିଅଛୁ, ସେ ସମୟାବଧି ଯେପରି ହୋଇଅଛି, ସେପରି ଅଧର୍ମର ସନ୍ତାନମାନେ ସେମାନଙ୍କୁ ଆଉ କ୍ଲେଶ ଦେବେ ନାହିଁ। ପୁଣି ଆମ୍ଭେ ତୁମ୍ଭର ସମସ୍ତ ଶତ୍ରୁଠାରୁ ତୁମ୍ଭକୁ ବିଶ୍ରାମ ଦେବା। ଆଉ ମଧ୍ୟ ସଦାପ୍ରଭୁ ତୁମ୍ଭକୁ କହନ୍ତି ଯେ ସଦାପ୍ରଭୁ ତୁମ୍ଭ ପାଇଁ ଏକ ବଂଶ ସ୍ଥାପନ କରିବେ। ତୁମ୍ଭର ଦିନ ପୂର୍ଣ୍ଣ ହେଲେ ଓ ତୁମ୍ଭେ ଆପଣା ପିତୃ ଲୋକମାନଙ୍କ ସଙ୍ଗରେ ଶୟନ କଲେ, ଆମ୍ଭେ ତୁମ୍ଭ ଓରସଜାତ ବଂଶକୁ ତୁମ୍ଭ ଉତ୍ତାରେ ସ୍ଥାପନ କରିବା ଓ ଆମ୍ଭେ ତାହାର ରାଜ୍ୟ ସ୍ଥିର କରିବା। ସେ ଆମ୍ଭ ନାମ ନିମନ୍ତେ ଏକ ଗୃହ ନିର୍ମାଣ କରିବ ଓ ଆମ୍ଭେ ତାହାର ରାଜ୍ୟ ସିଂହାସନ ଅନନ୍ତକାଳ ସ୍ଥାୟୀ କରିବା। ଆମ୍ଭେ ତାହାର ପିତା ହେବା ଓ ସେ ଆମ୍ଭର ପୁତ୍ର ହେବ। ସେ ଅପରାଧ କଲେ ଆମ୍ଭେ ତାହାକୁ ମନୁଷ୍ୟମାନଙ୍କ ଦଣ୍ଡରେ ଓ ମନୁଷ୍ୟ ସନ୍ତାନମାନଙ୍କ ପ୍ରହାରରେ ଶାସ୍ତି ଦେବା। ମାତ୍ର ତୁମ୍ଭ ସମ୍ମୁଖରେ ଦୂରୀକୃତ ସାଉଲଠାରୁ ଯେପରି ଆମ୍ଭେ ଆପଣା ଦୟା ଦୂର କଲୁ, ସେପରି ତାହାଠାରୁ ଆମ୍ଭର ଦୟା ଦୂର ହେବ ନାହିଁ। ପୁଣି ତୁମ୍ଭ ବଂଶ ଓ ତୁମ୍ଭ ରାଜତ୍ୱ ତୁମ୍ଭ ସମ୍ମୁଖରେ ଅନନ୍ତକାଳ ସ୍ଥିରୀକୃତ ହେବ, ତୁମ୍ଭର ସିଂହାସନ ଅନନ୍ତକାଳ ସ୍ଥାୟୀ ହେବ। ନାଥନ ଦାଉଦଙ୍କୁ ଏ ସମସ୍ତ ବାକ୍ୟ ଓ ଦର୍ଶନ ସମ୍ବନ୍ଧରେ କଥା କହିଲେ। ଏଥିରେ ଦାଉଦ ରାଜା ଭିତରକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ବସିଲେ ଓ କହିଲେ, ହେ ପ୍ରଭୁ, ସଦାପ୍ରଭୁ, ମୁଁ କିଏ ଓ ମୋର ବଂଶ ବା କ'ଣ ଯେ ତୁମ୍ଭେ ମୋତେ ଏ ପର୍ଯ୍ୟନ୍ତ ଆଣିଅଛ? ତଥାପି ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭ ଦୃଷ୍ଟିରେ ଏହା ହିଁ କ୍ଷୁଦ୍ର ବିଷୟ ହେଲା, ଏହେତୁ ତୁମ୍ଭେ ଆପଣା ଦାସର ବଂଶ ବିଷୟରେ ଆଗତ ଦୀର୍ଘକାଳର କଥା ମଧ୍ୟ କହିଅଛ। ହେ ପ୍ରଭୁ, ସଦାପ୍ରଭୁ, ଏହା କ'ଣ ମନୁଷ୍ୟର ବ୍ୟବସ୍ଥା? ଏଣୁ ଦାଉଦ ତୁମ୍ଭକୁ ଆଉ କ'ଣ କହିପାରେ? କାରଣ ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ଦାସକୁ ଜାଣୁଅଛ। ତୁମ୍ଭେ ନିଜ ବାକ୍ୟ ସକାଶୁ ଓ ନିଜ ଇଚ୍ଛାନୁସାରେ ଏହିସବୁ ମହାନ କାର୍ଯ୍ୟ କରି ଆପଣା ଦାସକୁ ଜଣାଇଅଛ। ଏହେ ତୁହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ମହାନ, କାରଣ ତୁମ୍ଭ ତୁଲ୍ୟ ଆଉ କେହି ନାହିଁ, କିମ୍ବା ଆମ୍ଭେମାନେ ନିଜ କର୍ଣ୍ଣରେ ଯାହା ଶୁଣିଅଛୁ ତଦନୁସାରେ ତୁମ୍ଭ ଛଡ଼ା ଆଉ ପରମେଶ୍ୱର କେହି ନାହିଁ। ତୁମ୍ଭ ଲୋକ ଇସ୍ରାଏଲ ତୁଲ୍ୟ, ପୃଥିବୀରେ ଆଉ କେଉଁ ଗୋଷ୍ଠୀ ଅଛି ସେମାନଙ୍କୁ ଆପଣା ଉଦ୍ଦେଶ୍ୟରେ ଏକ ଲୋକ ରୂପେ ମୁକ୍ତ କରିବାକୁ ଓ ଆପଣା ନାମ କରିବାକୁ? ପୁଣି ମିଶ୍ରରୁ ନାନା ଗୋଷ୍ଠୀ ଓ ସେମାନଙ୍କ ଦେବଗଣଠାରୁ ତୁମ୍ଭ ଉଦ୍ଦେଶ୍ୟରେ ମୁକ୍ତ, ତୁମ୍ଭର ସେହି ଲୋକମାନଙ୍କ ସମ୍ମୁଖରେ ସେମାନଙ୍କ ପାଇଁ ମହତ୍ କର୍ମ ଓ ତୁମ୍ଭ ଦେଶ ପାଇଁ ଭୟାନକ କର୍ମ କରିବାକୁ ପରମେଶ୍ୱର ଆଗମନ କରିଥିଲେ। ପୁଣି ତୁମ୍ଭେ ଅନନ୍ତକାଳ ଯାଏ ଆପଣା ଉଦ୍ଦେଶ୍ୟରେ ଏକ ଲୋକ କରିବା ନିମନ୍ତେ ଆପଣା ଲୋକ ଇସ୍ରାଏଲକୁ ଆପଣା ପାଇଁ ସ୍ଥାୟୀ କରିଅଛ। ଆଉ ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କର ପରମେଶ୍ୱର ହୋଇଅଛ। ଏବେ ହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ଆପଣା ଦାସ ବିଷୟରେ ଓ ତାହାର ବଂଶ ବିଷୟରେ ଯେଉଁ ବାକ୍ୟ କହିଅଛ ତାହା ଅନନ୍ତ କାଳ ପର୍ଯ୍ୟନ୍ତ ଦୃଢ଼ କର ଓ ଯେପରି କହିଅଛ ସେପରି କର। ପୁଣି ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅଟନ୍ତି ଓ ତୁମ୍ଭ ଦାସ ଦାଉଦର ବଂଶ ତୁମ୍ଭ ସମ୍ମୁଖରେ ସ୍ଥାୟୀ ହେବ। ଏହି କଥା ଦ୍ୱାରା ତୁମ୍ଭ ନାମ ଅନନ୍ତକାଳ ମହତ ହେଉ। କାରଣ ହେ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ମୁଁ ତୁମ୍ଭ ପାଇଁ ଏକ ବଂଶ ସ୍ଥାପନ କରିବି ବୋଲି ତୁମ୍ଭେ ଆପଣା ଦାସର କର୍ଣ୍ଣଗୋଚର କରିଅଛ, ଏହେତୁ ତୁମ୍ଭ ନିକଟରେ ଏହି ପ୍ରାର୍ଥନା କରିବା ପାଇଁ ତୁମ୍ଭର ଦାସ ସାହସ ପାଇଲା। ଆଉ ଏବେ ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ହିଁ ପରମେଶ୍ୱର ଓ ତୁମ୍ଭର ବାକ୍ୟ ସତ୍ୟ। ପୁଣି ତୁମ୍ଭେ ଆପଣା ଦାସ ପ୍ରତି ଏହି ମଙ୍ଗଳ ପ୍ରତିଜ୍ଞା କରିଅଛ। ଏହି ତୁଜେପରି ତୁମ୍ଭ ଦାସର ବଂଶ ତୁମ୍ଭ ସମ୍ମୁଖରେ ଅନନ୍ତକାଳ ବିଦ୍ୟମାନ ରହିବ, ଏଥିପାଇଁ ଅନୁଗ୍ରହ କରି ତାକୁ ଆଶୀର୍ବାଦ କର। କାରଣ ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପେ ଏହା କହିଅଛ, ଏଣୁ ତୁମ୍ଭ ଦାସର ବଂଶ ତୁମ୍ଭ ଆଶୀର୍ବାଦରେ ଅନନ୍ତକାଳ ଆଶୀର୍ବାଦ ଯୁକ୍ତ ହେଉ। ଏଥିଉତ୍ତରେ ଦାଉଦ ପଲିଷ୍ଟମାନଙ୍କୁ ପରାସ୍ତ କରି ନତ କଲେ, ଓ ଦାଉଦ ପଲିଷ୍ଟମାନଙ୍କ ହସ୍ତରୁ ଗାଥ ଏବଂ ମାତୃନଗରର କର୍ତ୍ତୃତ୍ୱ ନେଲେ। ପୁଣି ସେ ମୟାବକୁ ପରାସ୍ତ କରି ସେହି ଲୋକମାନଙ୍କୁ ଭୂମିରେ ଶୟନ କରାଇ ଦଉଡ଼ିରେ ମାପିଲେ, ଓ ସେ ବଧ କରିବା ପାଇଁ ଦୁଇ ଦଉଡ଼ି ଓ ଜୀବିତ ରଖିବା ପାଇଁ ସମ୍ପୂର୍ଣ୍ଣ ଏକ ଦଉଡ଼ି ମାପିଲେ। ତହିଁରେ ମୟାବୀୟମାନେ ଦାଉଦଙ୍କର ଦାସ ହୋଇ ତାଙ୍କୁ କରଦେଲେ। ସୋବାର ରାଜା ରାହବର ପୁତ୍ର ହଦ ଦେଶର ଫରାତ ନଦୀ ନିକଟରେ ଆପଣା ରାଜ୍ୟ ପୁନର୍ବାର ପାଇବାକୁ ଯିବା ସମୟରେ ଦାଉଦ ତାହାକୁ ପରାସ୍ତ କଲେ। ପୁଣି ଦାଉଦ ତାହାଠାରୁ 1,700 ଅଶ୍ୱାରୂଢ଼ ଓ 20,000 ପଦାତିକ ସୈନ୍ୟ ନେଲେ। ଆଉ ଦାଉଦ ରଥ ଅଶ୍ୱ ସମସ୍ତର ଗୋଡ଼ଶିରା କାଟି ପକାଇଲେ, ମାତ୍ର ତହି ମଧ୍ୟରୁ 100 ରଥ ପାଇଁ ଅଶ୍ୱ ରଖିଲେ। ଏଉତାରେ ଦମେଶକର ଅରାମୀୟମାନେ ସୋବାର ହଦ ଦେଶର ରାଜାର ସାହାଯ୍ୟ କରିବାକୁ ଆସନ୍ତେ, ଦାଉଦ ସେହି ଅରାମୀୟମାନଙ୍କର 22,000 ଲୋକଙ୍କୁ ଆଘାତ କଲେ। ତହୁ ଦାଉଦ ଦମେଶକର ଅରାମ ଦେଶରେ ପ୍ରହରୀ ଦଳ ସ୍ଥାପନ କଲେ। ପୁଣି ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହୋଇ କର ଆଣିଲେ। ଏହି ପ୍ରକାରେ ଦାଉଦ ଯେଉଁଆଡ଼େ ଗଲେ ସଦାପ୍ରଭୁ ତାଙ୍କୁ ଜୟ ଦେଲେ। ଆଉ ଦାଉଦ ହଦ ଦେଶରର ଦାସମାନଙ୍କ ସୁବର୍ଣ୍ଣ ଢାଲ ସବୁ ନେଇ ଜେରୁସାଲମକୁ ଆଣିଲେ। ପୁଣି ଦାଉଦ ରାଜା ହଦ ଦେଶର ଅଧିକାରସ୍ଥ ବେଟହ ଓ ବେରଥା ନଗରକୁ ବହୁ ପରିମାଣରେ ପିତ୍ତଳ ଆଣିଲେ। ଏଥିଉତ୍ତରେ ଦାଉଦ ହଦ ଦେଶର ସମସ୍ତ ସୈନ୍ୟଦଳକୁ ପରାସ୍ତ କରିଅଛନ୍ତି। ଏହା ହମାତ୍ର ରାଜା ତୈ ଶୁଣନ୍ତେ ଦାଉଦ ରାଜାଙ୍କର ମଙ୍ଗଳବାର୍ତ୍ତା ପଚାରିବା ନିମନ୍ତେ ହଦ ଦେଶର ପ୍ରତିକୂଳରେ ଯୁଦ୍ଧ କରି ପରାସ୍ତ କରିବା ସକାଶୁ ତାଙ୍କୁ ଧନ୍ୟବାଦ ଦେବା ନିମନ୍ତେ ସେ ଆପଣା ପୁତ୍ର ଜୋରାମଙ୍କୁ ତାଙ୍କ ନିକଟକୁ ପଠାଇଲା, ଯେହେତୁ ହଦ ଦେଶର ସଙ୍ଗେ ତୈର ଯୁଦ୍ଧ ଥିଲା। ପୁଣି ଜୋରାମ ଆପଣା ସଙ୍ଗେ ରୂପା, ସୁନା ଓ ପିତ୍ତଳର ପାତ୍ର ନେଇ ଆସିଥିଲା। ଦାଉଦ ରାଜା ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କଲେ। ପୁଣି ଯେଉଁ ସମସ୍ତ ଗୋଷ୍ଠୀକୁ ବଶୀଭୂତ କରିଥିଲେ ସେମାନଙ୍କଠାରୁ, ଅର୍ଥାତ୍ ଅରାମ ଓ ମୟାବ ଓ ଅମନ ସନ୍ତାନଗଣ ଓ ପଲିଷ୍ଠ ଲୋକ ଓ ଅମାଲିକମାନଙ୍କଠାରୁ ପ୍ରାପ୍ତ ସୁନା ଓ ରୂପା, ପୁଣି ସୋବାର ରାଜା ରାହବର ପୁତ୍ର ହଦ ଦେଶରଠାରୁ ପ୍ରାପ୍ତ ଲୁଟିତ ଦ୍ରବ୍ୟ ମଧ୍ୟ ପବିତ୍ର କରିଥିଲେ। ଆହୁରି ଦାଉଦ ଲବଣ ଉପତ୍ୟକାରେ ଅରାମୀୟମାନଙ୍କର 18,000 ଲୋକ ବଧ କରି ଫେରିଆସି ବଡ଼ ନାମ ପାଇଲେ। ପୁଣି ସେ ଇଦମ ଦେଶରେ ପ୍ରହରୀ ଦଳ ସ୍ଥାପନ କଲେ। ସେ ଇଦମର ସର୍ବତ୍ର ପ୍ରହରୀ ଦଳ ସ୍ଥାପନ କଲେ, ଆଉ ଇଦମୀୟ ଲୋକ ସମସ୍ତେ ଦାଉଦଙ୍କର ଦାସ ହେଲେ। ଆଉ ଦାଉଦ ଯେଉଁଆଡ଼େ ଗଲେ ସଦାପ୍ରଭୁ ତାଙ୍କୁ ଜୟ ଦେଲେ। ଏହି ରୂପେ ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜତ୍ୱ କଲେ। ପୁଣି ଦାଉଦ ଆପଣାର ସମସ୍ତ ଲୋକ ପ୍ରତି ବିଚାର ଓ ନ୍ୟାୟ କଲେ। ଆଉ ସୁରୟାର ପୁତ୍ର ଜୋୟାବ ସୈନ୍ୟ ଉପରେ ପ୍ରଧାନ ଥିଲା, ଅହିଲୁଦର ପୁତ୍ର ଜେହୋସାଫଟ ଇତିହାସ ଲେଖକ ଥିଲା, ପୁଣି ଅହିଟୁବର ପୁତ୍ର ସାଦୋକ ଓ ଅବିଆଥରର ପୁତ୍ର ଅହିମେଲକ ଯାଜକ ଥିଲେ, ସରାୟ ଲେଖକ ଥିଲା, ଆଉ ଜେହୋୟାଦାର ପୁତ୍ର ବନାୟ କରେଥିଓ ଓ ପଲିଥିଓମାନଙ୍କ ଉପରେ ନିଯୁକ୍ତ ଥିଲା। ପୁଣି ଦାଉଦଙ୍କର ପୁତ୍ରମାନେ ରାଜକୀୟ ଉପଦେଷ୍ଟା ଥିଲେ। ଏଥିଉତ୍ତରେ ଦାଉଦ ପଚାରିଲେ, ଜୋନାଥନ ସକାଶ ମୁଁ ଯାହା ପ୍ରତି ଦୟା ପ୍ରକାଶ କରିପାରେ, ଏପରି କେହି କି ସାଉଲଙ୍କ ବଂଶରେ ଅବଶିଷ୍ଟ ଅଛି? ତହିଁରେ ଲୋକମାନେ ଶିବ ନାମକ ସାଉଲଙ୍କ ବଂଶର ଏକ ଦାସକୁ ଦାଉଦଙ୍କ ନିକଟକୁ ଡାକନ୍ତେ। ରାଜା ତାହାକୁ ପଚାରିଲେ, ତୁମ୍ଭେ କି ଶିବ? ତହୁଁ ସେ କହିଲା, ଆପଣଙ୍କ ଦାସ ସେହି। ତହିଁରେ ରାଜା ପଚାରିଲେ, ମୁଁ ଯାହା ପ୍ରତି ପରମେଶ୍ୱରଙ୍କ ଦୟା ପ୍ରକାଶ କରିପାରେ, ଏପରି କେହି କି ଏବେ ସାଉଲଙ୍କ ବଂଶରେ ଅଛି? ଏଥିରେ ଶିବ ରାଜାଙ୍କୁ କହିଲା, ଜୋନାଥନର ଏକ ପୁତ୍ର ଏବେ ଅଛି, ତାହାର ପାଦ ଛୋଟା। ତହୁଁ ରାଜା ତାହାକୁ ପଚାରିଲେ, ସେ କେଉଁଠାରେ ଅଛି? ତହିଁରେ ଶିବ ରାଜାଙ୍କୁ କହିଲା, ଦେଖନ୍ତୁ, ସେ ଲୋ ଦବାରରେ ଅମିଏଲର ପୁତ୍ର ମାଖିରର ଗୃହରେ ଅଛି। ତେବେ ଦାଉଦ ରାଜା ଲୋ ଦବାରକୁ ଲୋକ ପଠାଇ ଅମିଏଲର ପୁତ୍ର ମାଖିରର ଗୃହକୁ ତାହାକୁ ଅଣାଇଲେ। ଏଥିରେ ସାଉଲଙ୍କର ପୌତ୍ର ଜୋନାଥନର ପୁତ୍ର ମଫିବୋସତ୍ ଦାଉଦଙ୍କ ନିକଟକୁ ଆସି ମୁହଁମାଡ଼ି ପଡ଼ି ପ୍ରଣାମ କଲା। ତହୁ ଦାଉଦ କହିଲେ, ହେ ମଫିବୋସତ୍। ସେ ଉତ୍ତର କଲା, ଦେଖନ୍ତୁ, ଆପଣଙ୍କ ଦାସ ଉପସ୍ଥିତ ଅଛି। ତହିଁରେ ଦାଉଦ ତାହାକୁ କହିଲେ, ଭୟ ନ କର, କାରଣ ମୁଁ ତୁମ୍ଭ ପିତା ଜୋନାଥନର ସକାଶୁ ଅବଶ୍ୟ ତୁମ୍ଭ ପ୍ରତି ଦୟା ପ୍ରକାଶ କରିବି, ଓ ତୁମ୍ଭ ପିତାମହ ସାଉଲଙ୍କର ସମସ୍ତ ଭୂମି ତୁମ୍ଭକୁ ଫେରାଇ ଦେବି, ଓ ତୁମ୍ଭେ ନିତ୍ୟ ମୋହର ମେଜରେ ଭୋଜନ କରିବ। ତେଣୁ ସେ ପ୍ରଣାମ କରି କହିଲା, ମୁଁ ତ ମଲା କୁକୁର ପରି, ଆପଣ ଯେ ମୋତେ ଅନାଇବେ, ଆପଣଙ୍କ ଦାସ ଏହିପରି କ'ଣ? ତେବେ ରାଜା ସାଉଲଙ୍କର ଦାସ ଶିବକୁ ଡାକି କହିଲେ, ମୁଁ ତୁମ୍ଭ କର୍ତ୍ତାର ପୁତ୍ରକୁ ସାଉଲଙ୍କର ଓ ତାଙ୍କ ବଂଶର ସର୍ବସ୍ୱ ଦେଲି, ଆଉ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଓ ତୁମ୍ଭ ଦାସମାନେ ତାହା ପାଇଁ ଭୂମିର କୃଷିକର୍ମ କରିବ ଓ ତୁମ୍ଭ କର୍ତ୍ତାର ପୁତ୍ରର ଖାଦ୍ୟ ନିମନ୍ତେ ତହିଁର ଫଳ ଆଣିଦେବ। ମାତ୍ର ତୁମ୍ଭ କର୍ତ୍ତାର ପୁତ୍ର ମଫିବୋଶତ୍ ନିତ୍ୟ ମୋହର ମେଜରେ ଭୋଜନ କରିବ। ଏହି ଶିବର 15 ପୁତ୍ର ଓ 20 ଦାସ ଥିଲେ। ତେବେ ଶିବ ରାଜାଙ୍କୁ କହିଲା, ଆମ୍ଭ ପ୍ରଭୁ ମହାରାଜ ଆପଣା ଦାସକୁ ଯେଉଁ ସବୁ ଆଜ୍ଞା ଦେଇଅଛନ୍ତି ତଦନୁସାରେ ଆପଣଙ୍କର ଦାସ କରିବ। ମଫିବୋଶତ୍ ବିଷୟରେ ରାଜା କହିଲେ, ସେ ଏକ ରାଜପୁତ୍ର ପରି ଆମ୍ଭ ମେଜରେ ଭୋଜନ କରିବ। ସେହି ମଫିବୋଶତ୍ର ଏକ ସାନ ପୁତ୍ର ଥିଲା, ତାହାର ନାମ ମିକା। ପୁଣି ଶିବର ଗୃହରେ ବାସକାରୀ ସମସ୍ତ ଲୋକ ମଫିବୋଶତ୍ର ଦାସ ହେଲେ। ଏହି ରୂପେ ମଫିବୋଶତ୍ ଜେରୁସାଲମରେ ବାସ କଲା। ସେ ନିତ୍ୟ ରାଜମେଜରେ ଭୋଜନ କଲା, ଯଦିଓ ତାହାର ଦୁଇ ପାଦ ଛୋଟ ଥିଲା।